శ్రీ శ్రీకృష్ణ బలరామ శ్రీ శ్రీ జగన్నాథ బలదు సుబ్రహ్మణ్యం శ్రీ శ్రీరామృందదేవ శ్రీ శ్రీ సీతారామ హనుమాన్ జీవు గణకరి సమస్త సాధుగురు వైష్ణవ తథా ఉపస్థ వైష్ణవ సహజన్మద మాతృవేదం కరి అది ఆమె భాగవతం పరికిత్ మహారథం విషయరే పంచమ దివస కథా చరిత్ర ధరి ఆమె పరికిత్ మహారథం కథ కోతులే କିଭଳି ଭାବରେ ସେ ମାତୃଗର୍ଭରେ ଥିଲାବେଳେ ଭଗବାନ ତାଙ୍କୁ ରକ୍ଷା କରିଥିଲେ, ତେଣୁ ତାଙ୍କ ନାମ ହେବ ବିଷ୍ଣୁ ରାତ। ଭଗବାନ ସେହି ସମୟରେ ହସ୍ତିନାପୁରରୁ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରୁଥିଲେ, ଅନେକ ମାସ ରହିଗଲେ ମହାଭାରତ ଯୁଦ୍ଧ ପରେ ପରେ ମଧ୍ୟ। ତେଣୁ ଯେତେବେଳେ ଯାଉଥିଲେ ସେହି ସମୟରେ ଉତ୍ତରାଙ୍କର ଗର୍ଭରେ ଯେଉଁ ସନ୍ତାନ ଅଛି ସେ ସନ୍ତାନକୁ ହତ୍ୟା କରିବା ପାଇଁ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ପ୍ରେରଣ କରିଥିଲେ। ତେଣୁ ସେ ଭଗବାନ ପ୍ରାର୍ଥନା କରିକି ଆସୁଥିଲେ, ଧାଇଁ ଧାଇଁକି ଆସୁଥିଲେ, ତେଣୁ ଭଗବାନ ତାଙ୍କର ଗର୍ଭକୁ ରକ୍ଷା କରିଛନ୍ତି, ଏ ବିଷୟରେ ଆମେ ଆଲୋଚନା କରିଥିଲେ। ତେଣୁ ତାଙ୍କର ନାମ ହେବ ବିଷ୍ଣୁ ରାତ। ଏଇଭଳି ଭାବରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ସବୁ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଯେତେବେଳେ ଉଚ୍ଚ ସ୍ଥିତିରେ ଅବସ୍ଥାନ କରୁଥିଲେ, ସେହି ସମୟରେ ପରୀକ୍ଷିତ ମହାରାଜଙ୍କ ଜନ୍ମ ହେଇଥିଲା। ପରୀକ୍ଷିତ ମହାରାଜ ଯେତେବେଳେ କୁହାଯାଇଛି ସାଧୁ ଯେଉଁମାନେ ଶୁଦ୍ଧ ଭକ୍ତ ସେ ଏଭଳି ଭାବରେ ପରୀକ୍ଷିତୋତ୍ତ ରାଜ ସେ ଜନ୍ମ କର୍ମ ବିଳାପନମ ସଂସ୍ଥାନ ଚ ପାଣ୍ଡୁପୁତ୍ରାଣ ବକ୍ଷେ କୃଷ୍ଣ କଥୋ ଦୟା। ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର ଜନ୍ମଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଯେତେବେଳେ ଆ କଥା କୁହାଯିବ ଭଗବାନ କଥା ହିଁ ଆସିବ। ତେଣୁ ପରୀକ୍ଷିତ ମହାରାଜଙ୍କ ଜନ୍ମ ବିଷୟରେ ଆମେ ଆଲୋଚନା କରିଥିଲେ। ତେଣୁ ଜନ୍ମ ହେଲେ ସେହି ସମୟରେ ବ୍ରାହ୍ମଣ ମାନେ ଏବଂ ଜ୍ୟୋତିଷ ମାନେ ସବୁ ଆସି ତାଙ୍କର ଜାତକର୍ମ ସଂସ୍କାର କଲେ, ସୃଷ୍ଟି ବାହାରତନ କଲେ ଏବଂ ସେମାନେ ଜାତକ ତିଆରି କଲେ, କିଭଳି ଭାବରେ ତାଙ୍କର ଭବିଷ୍ୟତ ସବୁ ହବ ସେ ଘଟଣା ସବୁ କହିଲେ, ଭବିଷ୍ୟତବାଣୀ ଦେବେ ପିଲା ଏଇଭଳି ଭାବରେ ହବ, ଏସବୁ ଆମେ ଆଲୋଚନା କରିଥିଲେ। ତେଣୁ ଏଇଭଳି ଭାବରେ ସବୁ ଆମେ ଶୁଣୁଥିଲେ, କିଭଳି ଭାବରେ ପରୀକ୍ଷିତ ମହାରାଜ ଯେତେ ପୂର୍ବରୁ ସବୁ ରାଜସ୍ୱମାନେ ଅଛନ୍ତି ସେମାନଙ୍କ ଭଳି ତାଙ୍କର ଶକ୍ତି ଏବଂ ଗୁଣ ହବ, ଏମିତିକି ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଜଣଙ୍କ ପରି ସିଏ ମଧ୍ୟ ତାଙ୍କର ଗୁଣ ସବୁ ହବ। ଗତକାଲି ଆମେ ଆଲୋଚନା କରିଥିଲେ ଶିବଙ୍କ ଭଳି ଶିବ ଯେମିତି ଶରଣ ପ୍ରଦାନ କରିବେ ଏବଂ ବିଶେଷ ଭାବରେ ଶିବ ଆଶୁତୋଷ ସେଇଭଳି ଭାବରେ ମଧ୍ୟ ସେ ଆଶୁତୋଷ ହେବେ। ବ୍ରହ୍ମା ପିତାମହ ସେସବୁ ପାଳନ କରିବେ, ସେମିତି ପାଳନ କରିବେ ଏବଂ ବିଷ୍ଣୁ ଲକ୍ଷ୍ମୀଙ୍କର ଆଶ୍ରୟଦାତା ସିଏ ନିଜେ ମଧ୍ୟ ଆଶ୍ରୟ ପ୍ରଦାନ କରିବେ। ଏଭଳି ଭାବରେ ବର୍ଣ୍ଣନା କରି ଅନ୍ତିମରେ ଆମେ କାଲି କହିଥିଲେ ଯେ ସେ ଯାହାକୁ ଦେଖନ୍ତି ସେ ପରୀକ୍ଷା କରନ୍ତି, ଇଏ ସେଇ ବ୍ୟକ୍ତିକି ଯାହାକୁ ମୁଁ ଗର୍ଭରେ ଦେଖିଥିଲି, ତେଣୁ ତାଙ୍କର ନାମ ହେବ ପରୀକ୍ଷିତ। ଏ ଶ୍ଳୋକଟି 32 ନମ୍ବର ଶ୍ଳୋକରେ ଏଇଟା କୁହାଯାଇଛି। ତେଣୁ ଏଠି କୁହାଯାଇଛି ଯେ 30 ନମ୍ବର ଶ୍ଳୋକ ଏଇଟା କୁହାଯାଇଛି, ସେହି ଶ୍ଳୋକର ଭାଷ୍ୟରେ ଆମେ ଗତକାଲି କହୁଥିଲେ, ସେହି ଶ୍ଳୋକର ଭାଷ୍ୟରେ ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଯଦି ପ୍ରତ୍ୟେକ ବାଳକ ବାଲ୍ୟକାଳରୁ ଭଗବାନଙ୍କ ନାମ ଏବଂ ରୂପରେ ପରିଚିତ ହେବ ତାହେଲେ ନିଶ୍ଚିନ୍ତ ଭାବେ ସେ ମହାରାଜ ପରୀକ୍ଷିତଙ୍କ ସଦୃଶ ଏକ ମହାନ ଭକ୍ତ ହୋଇପାରିବ। ପ୍ରଭୁପାଦ ମଧ୍ୟ ନିଜ ଜୀବନ କଥା କହିଛନ୍ତି, କିଭଳି ଭାବରେ ସେ ତାଙ୍କର ଗୌରମୋହନ ଦେଙ୍କର ଯେଉଁ ପୁତ୍ର ଥିଲେ, ଗୌରମୋହନ ଦେ ଜଣେ ବଡ଼ ଭକ୍ତ ଥିଲେ, ପିଲାଦିନରୁ ସେ ତାଙ୍କୁ ରାଧା ମାଧବଙ୍କୁ ପୂଜା କରିବା ପାଇଁ ସବୁ ଦେଇଥିଲେ, ପିଲାଦିନୁ ସେ ଖେଳୁଥିଲେ। ପରୀକ୍ଷିତ ମହାରାଜ ମଧ୍ୟ କୁହାଯାଇଛି ତାଙ୍କ ବିଷୟରେ ବାଲ୍ୟକାଳରୁ ସେଇଭଳି ଭାବେ ଭଗବାନଙ୍କର ଯେଉଁ ବିଗ୍ରହ ରହିଛି ତା ଦେହରେ ଖେଳୁଥିଲେ, ସେ ପୂଜା କରୁଥିଲେ, ଖେଳରେ ଖେଳରେ ସେ ପୂଜା ସବୁ କରୁଥିଲେ ବାଲ୍ୟକାଳରୁ, ଏସବୁ କଥା ରହିଛି। ତେଣୁ ଏଇଭଳି ଭାବରେ ଯେଉଁ ରହିବେ ତା ଉପରେ କୁହାଯାଉଛି, ସେ କହୁଛନ୍ତି ଯେ ତିନୋଟି ଅଶ୍ୱମେଧ ଯଜ୍ଞ କରିବେ ଯୁଧିଷ୍ଠିର ମହାରାଜ। ପରୀକ୍ଷିତ ମହାରାଜ ଯେତେବେଳେ ଜନ୍ମ ହେଲେ ଭଗବାନ ସେତେବେଳେ 35 ବର୍ଷ କାଳ ଆହୁରି ଥିଲେ, ତାଙ୍କର ଲୀଳା ଚାଲିଥିଲା। ତେଣୁ ମୁଁ କାଲି ସେ କୋଶ୍ଚିନ୍ ଯେଉଁ ପଚାରିଥିଲେ ଯଦି ମୁଁ ସେଇଟା ବୁଝିପାରିଲି ନାହିଁ, ତେଣୁ ମୁଁ କହିପାରିନି ଠିକ୍ ଭାବରେ। ପ୍ରକୃତ ପରୀକ୍ଷିତ ମହାରାଜଙ୍କ ସମୟରେ ଭଗବାନ ସ୍ୱୟଂ ଉପସ୍ଥିତ ଥିଲେ, ଭଗବାନଙ୍କର ସେ ସମୟରେ ଲୀଳା ଚାଲିଥିଲା, ଆହୁରି 35 ବର୍ଷ କାଳ ସେ ରହିଥିଲେ। ତେଣୁ ଏଠି କୁହାଯାଉଛି ତିନୋଟି ମହାଭାରତ ଯୁଦ୍ଧ ଇତ୍ୟାଦି ହେଇକରି ତାଙ୍କର ରାଜକୋଷରେ ବିଶେଷ ଧନ ନଥିଲା, ତେଣୁ ଯୁଧିଷ୍ଠିର ମହାରାଜ ଚିନ୍ତିତ ହେଇ ପଡ଼ିଲେ କିଭଳି ଭାବରେ ସବୁ ଯଜ୍ଞ କରାଯିବ। ତେଣୁ ସେ ଅର୍ଜୁନ ଇତ୍ୟାଦି ସବୁ ପଠେଇଲେ, ଅର୍ଜୁନ ଭଗବାନ ପାଖକୁ ଯାଇକି ଭଗବାନ ଦେଲେ ସନ୍ଧାନ ଦେଲେ ଉତ୍ତରରେ, ସେ ବର୍ଣ୍ଣନା କରାଯାଇଛି ଉତ୍ତର ଦିଗରେ କହିଲେ ହିମାଳୟ ନିକଟରେ ରାଜା ଥିଲେ ଯିଏକି ମରୁତ, ତାଙ୍କ ନାମ ହେଉଛି ମରୁତ, ଯିଏକି ଏଭଳି ଭାବରେ ଭଗବାନଙ୍କ ଆରାଧନା କରିଥିଲେ ଯେଉଁଥିପାଇଁ କି ଭଗବାନ ତାଙ୍କୁ ଗୋଟେ ସୁନାର ପର୍ବତ ଦେଇଥିଲେ, ସୁନାର ପର୍ବତ, ଏବଂ ସେ ମଧ୍ୟ ବର୍ତ୍ତମାନ ସେଇଠି ରହିଛି ହିମାଳୟରେ ରହିଛି। ପ୍ରଭୁପାଦ ମହାରାଜ ଭାଗବତ କହିଛନ୍ତି ଏପର୍ଯ୍ୟନ୍ତ କି ତାର ସନ୍ଧାନ ପାଇପାରି ନାହାନ୍ତି, କିନ୍ତୁ ଅର୍ଜୁନଙ୍କର ଗୋଟେ ନାଁ ହେଉଛି ଧନଞ୍ଜୟ, କାହିଁକି ନା ସେ ଧନକୁ ସଂଗ୍ରହ କରିଥିଲେ ଯାଇକି ସେଠୁ, ଏବଂ ସେଇଟା ମୋତେ କୁହାଯାଏ ଏଭଳି ସବୁ ଯଜ୍ଞ କରୁଥିଲେ ସେ ରାଜା ମରୁତ। ଏଠି ବ୍ରାହ୍ମଣ ମାନେ ଯେଉଁ ଆସନ୍ତି ତାଙ୍କୁ ସବୁ ପ୍ରଚୁର ଦାନ ଦକ୍ଷିଣା ସବୁ ଦିଆଯାଏ, ଏବଂ ସେ ଯେଉଁ ଦାନ ସବୁ ପ୍ରଦାନ କରାଯାଏ ସ୍ୱର୍ଣ୍ଣ ମୁଦ୍ରା ଇତ୍ୟାଦିରେ, ସେ ଗୋଟେ ସୁବର୍ଣ୍ଣ ପାତ୍ରରେ ସବୁ ଦିଅନ୍ତି, ସୁବର୍ଣ୍ଣ ଥାଳି ବା ସୁବର୍ଣ୍ଣ ପାତ୍ରରେ ସବୁ ଦିଅନ୍ତି ତାକୁ, କିନ୍ତୁ ସେମାନେ ଖାଲି ସ୍ୱର୍ଣ୍ଣ ମୁଦ୍ରାକୁ ନେଇକି ସେ ସବୁ ପିଙ୍ଗି ଦେଇ ଯାଆନ୍ତି ସେଠିକି। ଏଭଳି ଭାବରେ ଅର୍ଜୁନ ଯାଇକି ସେସବୁ ଧନକୁ ସବୁ ସଂଗ୍ରହ କରିକି ଆଣିଥିଲେ, ଏବଂ ତିନୋଟି ଅଶ୍ୱମେଧ ଯଜ୍ଞ କରିଥିଲେ, ଯେଉଁ ଯଜ୍ଞରେ ଭଗବାନ ମଧ୍ୟ ନିମନ୍ତ୍ରିତ ହେଇକି ଆସିଥିଲେ, ଭଗବାନ ତାଙ୍କର ପତ୍ନୀ ମାନଙ୍କ ସହିତ ସବୁ ଆସିଥିଲେ, 16,108 ରାଣୀ ତାଙ୍କର ଥିଲେ। ତେଣୁ ଏଇଭଳି ଭାବେ ପରୀକ୍ଷିତ ମହାରାଜ ଭଗବାନ ଦର୍ଶନ କରିଛନ୍ତି, ମୁଁ ସେଇଟା ବୁଝିପାରିଲିନି ତ, ମୁଁ ସାଧାରଣ ଭାବରେ ଚିନ୍ତା କଲି, ପରୀକ୍ଷିତ ମହାରାଜ ଭଗବାନ ଦର୍ଶନ କରି ତିନିଥର ଭଗବାନ ଆସିଛନ୍ତି ଅନ୍ତତଃ ପକ୍ଷେ, ଅଧିକାଂଶ ସମୟରେ ଭଗବାନ ଏଇ ହସ୍ତିନାପୁରରେ ରୁହନ୍ତି, କେତେବେଳେ ଭଗବାନ ଆସିଲେ ଅର୍ଜୁନଙ୍କ ପାଖରେ ରୁହନ୍ତି ହସ୍ତିନାପୁରରେ, କେତେ ଭଗବାନ ଯେତେବେଳେ ଦ୍ୱାରକା ଯିବେ ଅର୍ଜୁନ ଯିଏ ତାଙ୍କ ପାଖରେ ରହିବେ, ଏଇଭଳି ଭାବରେ ତାଙ୍କର ଏତେ ଘନିଷ୍ଠ ବନ୍ଧୁତା ଥିଲା। ତେଣୁ ପରୀକ୍ଷିତ ମହାରାଜ ଭଗବାନ ବାଲ୍ୟକାଳରୁ ଭଗବାନ ଦର୍ଶନ କରିଛନ୍ତି, 35 ବର୍ଷ କାଳ ସେ ଦର୍ଶନ କରିଛନ୍ତି, 35 ବର୍ଷ କାଳ ଭଗବାନ ଯେତେବେଳେ ଚାଲିଗଲେ ସେତେବେଳେ ଆମକୁ 35 ବର୍ଷ ହେଇଥିଲା ପରୀକ୍ଷିତ ମହାରାଜଙ୍କୁ। ଏ ଘଟଣା ସବୁ ବର୍ଣ୍ଣନା କରାଯିବ 13 ଅଧ୍ୟାୟରେ, ଆଉ ପର ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଆମେ ତ କହିଛୁ ଏଇଟା ସଂକ୍ଷେପରେ, ଭଗବାନ କେମିତି ଭାବେ କୌରବମାନେ ପାଣ୍ଡବମାନଙ୍କୁ ତାଙ୍କ ପ୍ରତି କିଭଳି ଭାବରେ ତାଙ୍କ ବିରୁଦ୍ଧରେ ଲାଗିଥିଲେ, ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଷଡ଼ଯନ୍ତ୍ର କରିଥିଲେ, ଅନ୍ତିମରେ ଲକ୍ଷ୍ୟ ଗୃହରେ ରଖି ତାଙ୍କୁ ଜାଳିଦେବା ପାଇଁ ବ୍ୟବସ୍ଥା କରିଥିଲେ, କିନ୍ତୁ ପାଣ୍ଡବମାନେ ସେଥିରୁ ରକ୍ଷା ପାଇଯାଇଥିଲେ। ତାପରେ ସେ ବନବାସ ରହିଥିଲେ, ସେହି ସମୟରେ ସେ ବିବାହ କଲେ ଯେଉଁ ଅର୍ଜୁନ ଯାଇକିରି ଛୋଟ ବୟସରେ ଯାଇଥିଲେ, ଏବଂ ଦ୍ରୌପଦୀଙ୍କୁ ସେ ଯେଉଁ ରହିଛି ପଣ ରହିଛି ସେ ପଣକୁ ରକ୍ଷା କରିକିରି ସେ ଯେଉଁ ତୀର ମାରିଥିଲେ, ଯେଉଁଟାକୁ ତଳେ ରହିଥିବ ଉପରେ ଘୁରୁଥିବ ଗୋଟେ ଚକ୍ର, ଚକ୍ରରେ ସେ ମାଛଟି ଥିବ ଏବଂ ତଳେ ତାର ପ୍ରତିଫଳନ ପଡ଼ିକିରି ସେ ଜଳକୁ ଦେଖିକିରି ସେ ତୀର ମାରିବେ, କାହିଁକି ନା ଅର୍ଜୁନ ଦ୍ରୌପଦ ଚାହୁଁଥିଲେ, ଦ୍ରୌପଦୀଙ୍କର ପିତା ଦ୍ରୌପଦ, ଦ୍ରୌପଦୀ ତ ଯଜ୍ଞରୁ ବାହାରିଥିଲେ, ତାଙ୍କର ପିତା ଚାହୁଁଥିଲେ ତାଙ୍କର କନ୍ୟାଙ୍କୁ ଦ୍ରୌପଦୀଙ୍କୁ ଅର୍ଜୁନକୁ ପ୍ରଦାନ କରିବେ, କିନ୍ତୁ ଏଭଳି ଭାବରେ ଯେଉଁ ବ୍ୟବସ୍ଥା ହେଲା ଲକ୍ଷ୍ୟ ଗୃହରେ ସେମାନେ ସମସ୍ତେ ଜାଣିଲେ ଯେ ପ୍ରକୃତରେ ପାଣ୍ଡବମାନେ ଜଳି ଯାଇଛନ୍ତି, ମୃତ୍ୟୁବରଣ କରିଛନ୍ତି, ତେଣୁକରି ଦ୍ରୌପଦ ଏଇଭଳି ଭାବରେ ଗୋଟିଏ ବ୍ୟବସ୍ଥା କରିଥିଲେ ଯିଏକି ଅର୍ଜୁନଙ୍କ ଛଡ଼ା ଆଉ କେହି ସେଇଟା କରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଅର୍ଜୁନ ଏମାନେ ସବୁ ଛଦ୍ମବେଶରେ ଯେଉଁ ଥଳି ଯାଇଥିଲେ ଆସି ପହଞ୍ଚିଲେ, ବ୍ରାହ୍ମଣ ବେଶରେ ଆସି ପହଞ୍ଚିକିରି ସେ କଣଙ୍କୁ ରକ୍ଷା କରିଥିଲେ। ତେଣୁ ସେ ଦ୍ରୌପଦୀଙ୍କୁ ବିବାହ କଲେ, ଅର୍ଜୁନ ସହିତ ପାଞ୍ଚ ଭାଇ ବିବାହ କଲେ। ତେଣୁ ତାପରେ କ'ଣ ହେଲା, ତାପରେ ପୁଣି ସେମାନେ ଆସିଲେ, ଆସିଲା ପରେ ପୁଣି ତାଙ୍କୁ ଦିଆଗଲା, ତାଙ୍କୁ ଅଧା ରାଜ୍ୟ ଦିଆଗଲା ପାଣ୍ଡବମାନଙ୍କୁ। ପାଣ୍ଡବମାନଙ୍କୁ ଯେଉଁ ଦିଆଗଲା ସେ ରାଜ୍ୟ ସବୁ ଦେଲେ, ଗୋଟେ ଖାଣ୍ଡ ପ୍ରସ୍ତୁତ ହେଇଥିଲେ ତାକୁ ମରୁଭୂମି। କିନ୍ତୁ ଭଗବାନଙ୍କ କୃପାରୁ, ଭଗବାନଙ୍କର ସାହାଯ୍ୟରେ ସେ ମରୁଭୂମିକୁ ସେ ଇନ୍ଦ୍ରପ୍ରସ୍ଥ କରିଦେଲେ। ଖାଣ୍ଡପ୍ରସ୍ଥ ଯେଉଁ ଥିଲା ସେ ଖାଣ୍ଡପ୍ରସ୍ଥକୁ ଦେବତାମାନଙ୍କର ଯେଉଁ ରହିଛି ଅଳକା ପୁରୀ, ସେଭଳି ଭାବରେ ଇନ୍ଦ୍ରଙ୍କ ପ୍ରସ୍ଥ ବୋଲି କୁହାଯାଏ, ଇନ୍ଦ୍ରଙ୍କ ଭଳି ସମୃଦ୍ଧିଶାଳୀ କରିଦେଲେ ସେ। ଏ ଘଟଣା ସବୁ ରହିଛି। ତାପରେ ସବୁ ପୋଷାକ ଖେଳ କରିକି ତାଙ୍କୁ ସବୁ ପଠାଇଥିଲେ, ବାର ବର୍ଷ ବନବାସ, ଗୋଟିଏ ବର୍ଷ ଅଜ୍ଞାତବାସ। ଏବଂ ଏ ଅଜ୍ଞାତବାସ ସରିଲା ପରେ ଭଗବାନ ଆସିଲେ ଶାନ୍ତିଦୂତ ହିସାବରେ। ଏତେ ପ୍ରକାର ତାଙ୍କ ବିରୁଦ୍ଧରେ ସବୁ ଷଡ଼ଯନ୍ତ୍ର କରିଥିଲେ, କିନ୍ତୁ ତଥାପି ପାଣ୍ଡବମାନେ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ। ତେଣୁ ଭଗବାନ ଆସିଲେ ଶାନ୍ତିଦୂତ ହିସାବରେ ଆସିଲେ। ମହାଭାରତ ଏସବୁ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି, ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଆସିଲେ, ତେଣୁ ସେ କହିଲେ, ଦେଖ ସମଗ୍ର ପୃଥିବୀ ହେଉଛି ପାଣ୍ଡବମାନଙ୍କର। ବର୍ତ୍ତମାନ ସେମାନେ ବନବାସ ଶେଷ କରିଛନ୍ତି, ତାଙ୍କୁ ପ୍ରଦାନ କର ସମଗ୍ର ପୃଥିବୀକୁ। କିନ୍ତୁ ଧୃତରାଷ୍ଟ୍ର ଦୁର୍ଯ୍ୟୋଧନଙ୍କ ପ୍ରରୋଚନାରେ ସେଥିରେ ରାଜି ହେଲେ ନାହିଁ। ତେଣୁ ଭଗବାନ କହିଲେ, ଠିକ୍ ଅଛି, ନହେଲେ ଅଧା ରାଜ୍ୟ ଦିଅ। ଅଧା ରାଜ୍ୟକୁ ମଧ୍ୟ ସେ ଦେଲେ ନାହିଁ। ତେଣୁ ଭଗବାନ ପାଞ୍ଚଟି ଗ୍ରାମ ମାଗିଲେ, ପାଞ୍ଚ ଭାଇଙ୍କ ପାଇଁ ପାଞ୍ଚଟି ଗ୍ରାମ ମାଗିଲେ, ଯେଉଁଥିରେ ସେ ସନ୍ତୁଷ୍ଟ ରହିବେ। ତଥାପି ଦୁର୍ଯ୍ୟୋଧନ କହିଲେ, ପାଞ୍ଚଟି ଗ୍ରାମ କ'ଣ, ସୂଚି ମୁନରେ ଯେତିକି ଜମି ରହିଛି ସେତିକି ଜମି ମଧ୍ୟ ଆମେ ପ୍ରଦାନ କରିବୁ ନାହିଁ। ଏଇଭଳି ଭାବରେ କହିବାରୁ ଭଗବାନ ଯୁଦ୍ଧ ଘୋଷଣା କରି ଫେରି ଆସିଲେ। ଶାନ୍ତି ଦୂତ ରୂପରେ ଯାଇଥିଲେ, ଭଗବାନ ଚାହୁଁନଥିଲେ ଶାନ୍ତି ସ୍ଥାପନ ହଉ, ଶାନ୍ତି ହଉ ବୋଲି, କାରଣ ସେ ଚାହୁଁଛନ୍ତି ଏମାନେ ସବୁ ପାପୀ ବ୍ୟକ୍ତିମାନେ, ଏମାନେ କାହିଁକି ରହିବେ, ଏମାନଙ୍କୁ ସବୁ ବିନା ସାହାଯ୍ୟ ଦୁଷ୍କୃତା ପାପୀ ମାନଙ୍କୁ ଭଗବାନ ବିନାଶ କରିବା ପାଇଁ ଆସିଛନ୍ତି। ତେଣୁ ଏଇଭଳି ଭାବେ ଯୁଦ୍ଧ ଘୋଷଣା କରି ଆସିଲା ପରେ, ତାପରେ ଧୃତରାଷ୍ଟ୍ର ଡକେଇ ପଠାଇଲେ ବିଦୁରଙ୍କୁ। ବିଦୁରଙ୍କୁ କହିଲେ, ଏଇଭଳି ଭାବେ ଘଟଣା ହେଲା, ବର୍ତ୍ତମାନ କ'ଣ କରିବା କଥା ଆମର। ତେଣୁ ବିଦୁର ମଧ୍ୟ ସେ କଥା କହିଲେ, ବିଦୁର କହିଲେ, ତମ ଶୀଘ୍ର ତମର ଏଇ ଯେଉଁ ପୁତ୍ର ରହିଛନ୍ତି, ଇଏ ତମର ସର୍ବନାଶ କରିଦେବ, ତାକୁ ତ୍ୟାଗ କର, ଏଇଭଳି ଭାବେ କହିଥିଲେ ତାଙ୍କ ସାମ୍ନାରେ, ଦୁର୍ଯ୍ୟୋଧନଙ୍କ ସାମ୍ନାରେ। ତେଣୁ ଦୁର୍ଯ୍ୟୋଧନ ଏଭଳି ଏ ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି ସେ କଥା ଭାଗବତରେ। ତେବେ ଏ ଦୁର୍ଯ୍ୟୋଧନ ଏଭଳି ତାଙ୍କ ଉପରେ କ୍ରୋଧ ପ୍ରକାଶ କଲେ, ସେ କହିଲେ, ଏ ଦାସୀ ପୁତ୍ରକୁ କିଏ ଟିକେ ଡାକିଲା, ଆଙ୍କୁ ଜୀବନ ରକ୍ଷା କରି ଆଙ୍କୁ ବିଦାୟ କରିଦେବ, ଆଙ୍କୁ ଆଉ କିଛି କିଛି ନଥିବ, ଆଙ୍କ ପାଖରେ ଖାଲି ଜୀବନ ଯଦି ଥିବ, ଏଇଭଳି ଭାବରେ ତାଙ୍କୁ ବିଦାୟ କର ରାଜ୍ୟରୁ, ଏଇଭଳି ଭାବରେ କହିଲେ, ଅପମାନ ଦେଲେ। ତେଣୁ ବିଦୁର ସେସବୁ ତାଙ୍କର ଯେଉଁ ମନ୍ତ୍ରୀ ଥିଲେ, ମନ୍ତ୍ରୀ ପଦ ତ୍ୟାଗ କରିକି ଚାଲିଗଲେ, ତୀର୍ଥ ଭ୍ରମଣ କରିବା ପାଇଁ ଚାଲିଗଲେ। ତୀର୍ଥ ଭ୍ରମଣ କରିବା ପାଇଁ ସେ ଭାବିଲେ ଭଗବାନଙ୍କର ଆଶୀର୍ବାଦ, ଆଜି ଆମେ ଏଇ ଯେଉଁଠି ଭାଗବତ କଥା କହୁଛେ, ଏଇ ମଧ୍ୟ ଭଗବାନଙ୍କର ଆଶୀର୍ବାଦ ରହିଛି, ଏଇଟା ମଧ୍ୟ ଏତେ ସହଜ କଥା ନୁହଁ ଭଗବାନ କଥା ହେବାଟା। ଯାହା ହଉ, ଏଇଭଳି ଭାବରେ ଚାଲିଗଲେ। 35 ବର୍ଷ କାଳ ବିଭିନ୍ନ ତୀର୍ଥ ଭ୍ରମଣ କଲେ, ତୀର୍ଥ ଭ୍ରମଣ କରିକିରି ତାପରେ ଯେତେବେଳେ ଫେରିଲେ, ସେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଇଯାଇଛନ୍ତି। ଶେଷ ହେଇକିରି ପାଣ୍ଡବମାନେ, ବିଶେଷ ଭାବରେ ଯୁଧିଷ୍ଠିର ମହାରାଜ ସମଗ୍ର ପୃଥିବୀର ସମ୍ରାଟ ହେଇଛନ୍ତି। ଏଇଭଳି ଭାବରେ ସବୁ ରହିଛି। ତା ଭିତରେ ପୁଣି କ'ଣ ହେଇଛି, ତା ଭିତରେ ଭଗବାନ ମଧ୍ୟ ଚାଲିଯାଇଛନ୍ତି। ଭଗବାନ 35 ବର୍ଷ ପରେ ଭଗବାନ ଚାଲିଗଲେ, ତାଙ୍କର ଇହଲୀଳା ତ୍ୟାଗ କରିକି ସେ ଚାଲିଗଲେ। ଯଦୁବାହନଙ୍କୁ ସବୁ ଧ୍ୱଂସ ହେଲେ, ତାଙ୍କ ଭିତରେ ଫାଇଟିଂ ହେଲା, ବହୁତ ବଡ଼ କଥା ସବୁ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଫେରିଲେ, ବିଦୁର ଫେରୁଛନ୍ତି, ସେ ସମୟରେ ବୃନ୍ଦାବନରେ ଉଦ୍ଧମଙ୍କ ସହ ଦେଖା ହେଇଛି। ଯାଦବମାନେ ଏମାନେ ସବୁ ଲୀଳା ମାଧ୍ୟମରେ ସେସବୁ ତାଙ୍କର ନିଜ 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 ଧାମକୁ ଫେରି ଯାଇଛନ୍ତି। କିଏ ସ୍ୱର୍ଗରୁ ଆସିଥିଲେ ଦେବତାମାନେ, ସେମାନେ ସ୍ୱର୍ଗରୁ ଲାଗୁ ରାଜ୍ୟକୁ ଚାଲିଗଲେ, ଏବଂ ଯେଉଁମାନେ ଭଗବତ ଧାମରୁ ଆସିଥିଲେ ସେମାନେ ଭଗବତ ଧାମକୁ ଚାଲିଗଲେ। ଏଇଭଳି ଭାବରେ ତାଙ୍କର ଲୀଳା ସବୁ ତ୍ୟାଗ କରି ଚାଲିଛି, ଭଗବାନ ମଧ୍ୟ ତାଙ୍କର ଚାଲିଗଲେ ତାଙ୍କ ଧାମକୁ। ଏସବୁ ଏକାଶ କଥା ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଯେତେବେଳେ ଉଦ୍ଧବଙ୍କ ସହ ଦେଖା ହେଇଛି, ଉଦ୍ଧବ ଭିତରେ ସମ୍ବାଦ ତୃତୀୟ ସ୍କନ୍ଧରେ ଆସିବେ କଥା, ତୃତୀୟ ସ୍କନ୍ଧରେ ଆସିବ। ତେଣୁ ତାପରେ ବିଦୁର ସେଠୁ ଯାଇକରି ମୈତ୍ର ମୁନି ପାଖକୁ ଯାଇଛନ୍ତି। ମୈତ୍ର ମୁନି ଏଇ ତୃତୀୟ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧରେ ମୈତ୍ର ମୁନି ବିଦୁରଙ୍କୁ ସବୁ ଭଗବାନଙ୍କ ସମୟରେ ଜ୍ଞାନ ପ୍ରଦାନ କରିଛନ୍ତି, ଜ୍ଞାନ ଉପଦେଶ ଦେଇଛନ୍ତି, ଭାଗବତ କଥା କହିଛନ୍ତି। ତୃତୀୟ ଏବଂ ଚତୁର୍ଥ ସ୍କନ୍ଧ ଏ ସୃଷ୍ଟି ବିସ୍ତାର ବିଷୟରେ ବର୍ଣ୍ଣନା କରାଯାଏ, ସୃଷ୍ଟି ସ୍ୱର୍ଗ ଏବଂ ବିସର୍ଗ କେମିତି ସୃଷ୍ଟି ହେଉଛି, କେମିତି ବିସ୍ତାର ହେଉଛି। ହେଲା ପରେ ସେ ତାଙ୍କଠୁ ବିଦାୟ ନେଇକି, କାରଣ ଚତୁର୍ଥ ସ୍କନ୍ଧରେ ଆସିବା ଗୋଟେ କଥା ଯେ କି ହେଉଛନ୍ତି ପ୍ରାଚୀନ ବରୀ, ପ୍ରାଚୀନ ବରୀ ଯେ କି ବହୁତ ଯଜ୍ଞ କରୁଥିଲେ, ଏବଂ ଯଜ୍ଞରେ କରିବା ଦ୍ୱାରା ଏଇ କର୍ମକାଣ୍ଡରେ ସବୁ ଯଜ୍ଞ କରୁଥିଲେ, ଭଗବାନ ଭକ୍ତି ସେ କରିପାରୁନଥିଲେ। ତାପରେ ନାରଦ ମୁନିଙ୍କ କୃପାରୁ ପ୍ରାଚୀନ ବରୀ ଏବଂ ତାଙ୍କ ପୁତ୍ରମାନେ ପ୍ରଚେତା ମାନେ ସବୁ ଭଗବାନ ଭକ୍ତ ହେଇଛନ୍ତି, ଏସବୁ ଘଟଣା ବର୍ଣ୍ଣନା କରାଯିବ। ଏସବୁ ଶୁଣିକରି ସେ ମୈତ୍ରୀ ମୁନିଙ୍କଠାରୁ ବିଦାୟ ନେଇକରି ଆସିଲେ ହସ୍ତିନାପୁର। ସେ ସମୟରେ ଯୁଧିଷ୍ଠିର ମହାରାଜ ରହିଥିଲେ, ରାଜ୍ୟ ଶାସନ କରୁଥିଲେ, ଏବଂ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ମଧ୍ୟ ଥିଲେ ସେଠି। ତେଣୁ ଆ ତେର ଅଧ୍ୟାୟରେ, ଏ ବାର ଅଧ୍ୟାୟ ସରିଲା ପରେ ତେର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଧୃତରାଷ୍ଟ୍ରକୁ ବହୁ ପ୍ରକାର ଜ୍ଞାନ ପ୍ରଦାନ କରାଯାଇଥିଲା। ଭଗବାନ ମଧ୍ୟ ନିଜେ ଅକୁରଣଙ୍କୁ ପଠାଇଥିଲେ ଧୃତରାଷ୍ଟ୍ରକୁ ଜ୍ଞାନ ପ୍ରଦାନ କରିବା ପାଇଁ, କିନ୍ତୁ ଧୃତରାଷ୍ଟ୍ର ଶୁଣିନଥିଲେ। ଭୀଷ୍ମଦେବ, ଦ୍ରୋଣାଚାର୍ଯ୍ୟ, ବିଦୁର ଏବଂ ଅନ୍ୟମାନେ ମଧ୍ୟ ମୈତ୍ର ମୁନି ଇତ୍ୟାଦି, ଏମାନେ ସମସ୍ତେ ତାଙ୍କୁ ଧୃତରାଷ୍ଟ୍ରଙ୍କୁ ଜ୍ଞାନ ପ୍ରଦାନ କରୁଥିଲେ, ପାଣ୍ଡବମାନଙ୍କ ବିରୁଦ୍ଧରେ ଯେଉଁ ଷଡ଼ଯନ୍ତ୍ର ସବୁ କରୁଥିଲେ, ଏସବୁ ନ କରିବା ପାଇଁ ସବୁ ତାଙ୍କୁ ଜ୍ଞାନ ଦେଇଥିଲେ, କିନ୍ତୁ ସେ ଶୁଣିନଥିଲେ। ଏମିତିକି ଅନ୍ତିମରେ ଯେତେବେଳେ ଭଗବତ ଗୀତାରେ ମଧ୍ୟ ଯେତେବେଳେ ମହାଭାରତ ଯୁଦ୍ଧ ହେଲା, ଭଗବତ ଗୀତାରେ ସଞ୍ଜୟ ଯେଉଁ ଜ୍ଞାନ ଦେଉଥିଲେ, ସେହି ସମୟରେ ମଧ୍ୟ ଅନ୍ତିମ ଯେଉଁ ଶ୍ଳୋକ ରହିଛି ସେହି ସମୟରେ ମଧ୍ୟ ସଞ୍ଜୟ କହିଲେ ଧୃତରାଷ୍ଟ୍ରଙ୍କୁ, ବର୍ତ୍ତମାନ ମଧ୍ୟ ସମୟ ଅଛି, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ସେ ବିଜୟ ଭୂତି ଧ୍ରୁବା ନୀତି ମତି ମମ। ଯେଉଁଠି ଭଗବାନ ଅଛନ୍ତି ଯୋଗେଶ୍ୱର କୃଷ୍ଣ, ଯତ୍ର ପାର୍ଥ ଧନୁଧର, ଯେଉଁଠି ତାଙ୍କର ଭକ୍ତ ରହିଛନ୍ତି ଯେ ଧନୁଧାରୀ, ଏବଂ ସେଠି କ'ଣ ହେବ ନା ତତ୍ର ସବୁକିଛି ସମୃଦ୍ଧି ବା ସବୁକିଛି ଐଶ୍ୱର୍ଯ୍ୟ ରହିବ, ତତ୍ର ସେ ବିଜୟ, ସେଠି ବିଜୟ ସେମାନେ ପ୍ରାପ୍ତ ହେବେ, ଏବଂ ଭୂତି କହିଲେ ଆଶ୍ଚର୍ଯ୍ୟଜନକ ସବୁ ଶକ୍ତି ତାଙ୍କ ପାଖରେ ରହିବ, ବିଭୂତି ସବୁ ରହିବ, ଏବଂ ନୀତି ମଧ୍ୟ ସେଇଠି ରହିବ, ଏବଂ ଧ୍ରୁବ ସବୁବେଳେ ପାଇଁ ରହିବ ସେଇଟା। ଏଭଳି ଭାବରେ କହିବାର ଉଦ୍ଦେଶ୍ୟ ଥିଲା। ଆଚାର୍ଯ୍ୟ ଜଣେ କହୁଛନ୍ତି ବର୍ତ୍ତମାନ ମଧ୍ୟ ସମୟ ଅଛି, ଯଦି ତୁମେ ଚାହିଁବ ତୁମ ପୁତ୍ରମାନଙ୍କ ଜୀବନ ରକ୍ଷା ହେଇଯିବ, କିନ୍ତୁ ସେ ଶୁଣିନଥିଲେ। କିନ୍ତୁ ଏକ ତେର ଅଧ୍ୟାୟରେ ବର୍ଣ୍ଣନା କରାଯିବ, ବିଦୁର ଯେତେବେଳେ ଆସି ପହଞ୍ଚିବେ ଯୁଧିଷ୍ଠିର ମହାରାଜ ବହୁତ ଖୁସି ହେଇଯିବେ, 35 ବର୍ଷ ପରେ ଆସୁଛନ୍ତି ମହାରାଜ, 35 ବର୍ଷ ପରେ ଆସୁଛନ୍ତି, ତେଣୁ ତାଙ୍କୁ ବହୁତ ପ୍ରକାର ସମ୍ବର୍ଦ୍ଧନା କରାଯାଇଛି ଏସବୁ କରାଇକିରି। ତାପରେ କିନ୍ତୁ ବିଦୁର ଯେଉଁ ଆସିଛନ୍ତି, କାହିଁକି ଆସିଲେ ନା ତାଙ୍କର ଭାଇ ଧୃତରାଷ୍ଟ୍ର, ଧୃତରାଷ୍ଟ୍ର ପାଣ୍ଡୁ ଏବଂ ବିଦୁର ଏମାନେ ସବୁ ତିନି ଭାଇ ବ୍ୟାସଦେବଙ୍କ ପୁତ୍ର, ତେଣୁ ବିଦୁର ହେଉଛନ୍ତି ପ୍ରକୃତ ଯମରାଜ, ଯମରାଜ ସେ ଥିଲେ। କିନ୍ତୁ ଗୋଟେ ଥର ସେ କ'ଣ କଥା ରହିଛି, ଲିଙ୍କ ସବୁ ରହିଛି। ଗୋଟେ ଥର ଜଣେ ରାଜାଙ୍କର ରାଜ୍ୟରୁ ଚୋରମାନେ ସବୁ ତାଙ୍କର ଧନ ସମ୍ପତ୍ତି ନେଇକି ପଳାଇ ଯାଉଥିଲେ, ଲୁଟ୍ କରିକି ନେଇଯାଉଥିଲେ। ସେ ସମୟରେ ସୈନ୍ୟମାନେ ତାଙ୍କ ପଛରେ ଯେତେବେଳେ ଗୋଡ଼େଇଲେ, ସେତେବେଳେ ସେ ଆସିକରି ଗୋଟେ ମୁନିଙ୍କ ଆଶ୍ରମରେ ଲୁଚି ଗଲେ, କାରଣ ସିଏ ହେଉଛନ୍ତି ମାଣ୍ଡବ ମୁନି, ମାଣ୍ଡବ ମୁନି। ତେଣୁ ସୈନ୍ୟମାନେ ଭାବିଲେ ଇଏ ମୁନି ସର୍ଦ୍ଦାର, ହେଉଛି ଚୋରମାନଙ୍କ ସର୍ଦ୍ଦାର, କହିକିରି ତାଙ୍କୁ ଶୁଳିରେ ବସେଇ ଦେଲେ। ଶୁଳିରେ ବସେଇ ଦେଇ କହିଲେ ଗୋଟେ ଗୋଜିଆ ଯେଉଁ ଲୁହା ଥିଲା ଚାଲି, ସେଇଥିରେ ତାଙ୍କର ଯେଉଁ ପିଚା ପିଚା ରହିଛି ପିଚା ଉପରେ ତାକୁ ସେଇଠି ବସେଇ ଦେଲେ, ସେ ଏଇଭଳି ଭାବରେ ମୃତ୍ୟୁବରଣ କରିବେ, ଏତେ କଷ୍ଟରେ ମୃତ୍ୟୁବରଣ କରିଥାନ୍ତି ସେ। କିନ୍ତୁ ସେ ବହୁତ ସିଦ୍ଧ ମୁନି ଥିଲେ, ତାଙ୍କର କିଛି ହେଲା ନାହିଁ, ସେ ବସିଥିଲେ କଷ୍ଟ ପାଉଥିଲେ, କିନ୍ତୁ ତାଙ୍କୁ କିଛି ମୃତ୍ୟୁବରଣ କଲେ ନାହିଁ। ଏ କଥା ଯେତେବେଳେ ରାଜା ଜାଣିଲେ ତାଙ୍କର ଭୁଲ ହେଇଗଲା ବୋଲି ଆସିକି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ଏବଂ ମାଣ୍ଡବ ମୁନି ଯାଇ ଯମରାଜ ପଚାରିଲେ, ଏଇ ବିଦୁର ହେଉଛନ୍ତି ସେ ଯମରାଜ, ଯମରାଜ ପଚାରିଲେ ମୋତେ କାହିଁକି ଏଭଳି ଦଣ୍ଡ ପ୍ରଦାନ କରାଗଲା। ହଁ, ଯମରାଜ ଦେଖିଲେ ତାଙ୍କର ଗୋଟେ ପିଲାଦିନେ ସେ ସେ ଗୋଟେ କଙ୍କି ରହିଛି, କଙ୍କିକୁ ଗୋଟେ କଣ୍ଟାରେ ଫୁଟେଇ ଦେଇଥିଲେ, ପଛପଟେ ଫୁଟେଇ ଦେଇଥିଲେ, ସେଥିପାଇଁ ଦଣ୍ଡ ଦିଆଗଲା। ଏ ଶୁଣିକିରି ସେ କ୍ରୋଧ ପ୍ରକାଶ କରି କହିଲେ, ମୁଁ ପିଲାଦିନେ କରିଥିଲି ଯେଉଁ ଦୋଷ କରିଥିଲି, ସେଥିପାଇଁ ଏଭଳି ଦଣ୍ଡ ତମେ ଦେଲ, ତମେ ଶୂଦ୍ର ହେଇଯା। କିନ୍ତୁ ଆ ପ୍ରକୃତ ଅର୍ଥ ହେଉଛି କ'ଣ ନା, ବିଦୁର ଏ ଯମରାଜ ସେ ଜଣେ ମହାଜନ, ଏବଂ ତାଙ୍କର ଏକମାତ୍ର କାମ ହେଉଛି ସବୁ ହିସାବ କରିବେ, କେତେ ପୁଣ୍ୟ କଲେ କେତେ ପାପ କଲେ, ପୁଣ୍ୟ ଅନୁସାରେ ଏଇ ସ୍ୱର୍ଗ ଲୋକ ସବୁ ପ୍ରାପ୍ତ ହେବେ, ପାପ ଅନୁସାରେ ଏଇ ବିଭିନ୍ନ ପ୍ରକାର ନର୍କ ପ୍ରାପ୍ତ ହେବେ, ଏଇ ପ୍ରକାର ଦଣ୍ଡ ସେ ବିଧାନ କରିବେ। ଯମରାଜ ଭଗବତ ଗୀତାରେ ଭଗବାନ କହିଛନ୍ତି, ଦଣ୍ଡ ଦମେତାମ ଅସ୍ମି, ଦଣ୍ଡ ପ୍ରଦାନକାରୀ ଭିତରେ ମୁଁ ହେଉଛି ଯମରାଜ, ଭଗବାନଙ୍କ ଜଣେ ବିଭୂତି। କିନ୍ତୁ ସିଏ ଚାହୁଁଥିଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ, ତେଣୁ ଭଗବାନଙ୍କ ବ୍ୟବସ୍ଥାରେ ଏଇସବୁ ଘଟଣାଟି ହେଲା। ସିଏ ହେଉଛନ୍ତି ବିଦୁର, 100 ବର୍ଷ ପାଇଁ ଆସିଥିଲେ, ଏଇଠି ଲୀଳା ସାରିକି ସେ ଚାଲିଗଲେ, ତାଙ୍କର ଯମରାଜ ପୁଣି ଦାୟିତ୍ୱ ନେଲେ। ସେ 100 ବର୍ଷ ପାଇଁ ଆସିଥିଲେ, ସେ ସମୟରେ ପିତୃମାନଙ୍କର ଯେ ମୁଖ୍ୟ ଅର୍ଜମା, ପିତୃନାମ ଅର୍ଜମା ଚାଷୀ କୁହାଯାଏ, ସିଏ ହେଇଥିଲେ ଯମରାଜ। ଯାହା ହଉ, ଏଇଭଳି ଭାବରେ ବିଦୁର ଆସିଥିଲି, ସେତେବେଳେ ଯୁଧିଷ୍ଠିର ମହାରାଜ ତାଙ୍କୁ ବହୁତ ପ୍ରକାର ଆତିଥ୍ୟ ପ୍ରଦାନ କଲେ, ସବୁ ହେଲା। ସବୁ ଭାବିଲେ ଯୁଧିଷ୍ଠିର ମହାରାଜ ଭାବିଲେ ରହିବେ, ଚାଚା ରହିବେ ଏଠି, କିନ୍ତୁ ସିଏ ଆସିଛନ୍ତି ଧୃତରାଷ୍ଟ୍ରଙ୍କୁ ତାଙ୍କୁ ଜ୍ଞାନ ପ୍ରଦାନ କରିବେ। ତେଣୁ ଏଇଭଳି ଭାବରେ କଥା କହିଲେ ବିଦୁର ଧୃତରାଷ୍ଟ୍ରଙ୍କୁ, ଅଲଗା ସମୟରେ କହିଲେ, ସେମାନେ ସାମ୍ନା ନୁହଁ, ଏଭଳି ଭାବରେ କଥା କହିଲେ ଧୃତରାଷ୍ଟ୍ରଙ୍କର ବୈରାଗ୍ୟ ଆସିଲା, ଏ ପର୍ଯ୍ୟନ୍ତ ତାଙ୍କ ବୈରାଗ୍ୟ ଆସିନଥିଲା। ତେଣୁ ସେଇ ରାତାରାତି ସେମାନେ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ ବିଦୁର ତିନି ଜଣ ଯାକ ପଳେଇଗଲେ। ଏତିହାର ଅଧ୍ୟାୟରେ ଆ ପର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେ ପଳେଇଗଲେ, ସକାଳୁ ଉଠିଲେ, ଯେତେବେଳେ ଯୁଧିଷ୍ଠିର ମହାରାଜ ସବୁ ଭଗବାନଙ୍କୁ ପୂଜାପୂଜି କରିସାରିଲା ପରେ ଯାଇକିରି ପିତା ମାତାଙ୍କୁ ପୂଜା କରିବାକୁ ଯାଇଥିଲେ, ଦେଖିଲା ବେଳକୁ ଧୃତରାଷ୍ଟ୍ର ନାହାନ୍ତି, ଗାନ୍ଧାରୀ ନାହାନ୍ତି। ଦେଖିକିରି ଯୁଧିଷ୍ଠିର ମହାରାଜ ଶୋକ କରିବାକୁ ଆରମ୍ଭ କଲେ। ସେଇଠି ସନ୍ଦେହ ଥିଲେ, ପଚାରିଲେ, ସନ୍ଦେହ କୁଆଡ଼େ ଗଲେ ଇଏ, ନା ମୁଁ ଜାଣିପାରି ନାହିଁ, ସେମାନେ ମୋତେ ବଞ୍ଚିତ କରିଦେଇକି କୁଆଡ଼େ ଚାଲିଗଲେ, ଏଇଭଳି ଭାବରେ ସେ କ୍ରନ୍ଦନ କଲେ। ତେଣୁ ଏହି ସମୟରେ ଯୁଧିଷ୍ଠିର ମହାରାଜ ମୋତେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। କ୍ରନ୍ଦନ କରିବାରୁ ନାରଦମୁନି ଆସି ପହଞ୍ଚିଗଲେ ତାଙ୍କ ପାଖରେ। ନାରଦମୁନି ସବୁ କହିଲେ, ନାରଦମୁନି କହିଲେ, ସେ ବର୍ତ୍ତମାନ ଆଜିକୁ ଆଉ କିଛି ଦିନ ପରେ ସେସବୁ ଭଗବତ ଧାମ ଚାଲିଯିବେ। ସେମାନେ ସବୁ ଯେଉଁ ଅଷ୍ଟାଙ୍ଗ ଯୋଗ କରିକିରି ସେ ସିଦ୍ଧିପ୍ରାପ୍ତ ହେବେ, ଏଇଭଳି ଭାବରେ କହିଲେ। ନା ଗାନ୍ଧାରୀଙ୍କୁ ଆଣିବାକୁ ଯିବା, ନା ଗାନ୍ଧାରୀ ମଧ୍ୟ ସେ ଯେଉଁ ତାଙ୍କ ଶରୀରରୁ ଗୋଟେ ଅଗ୍ନି ବାହାରିବ, ସେ ଅଗ୍ନିରେ ସେ ତାଙ୍କର ଦାହ ସଂସ୍କାର ହେଇଯିବ, ଏବଂ ସେଇ ଅଗ୍ନିରେ ଗାନ୍ଧାରୀ ପ୍ରବେଶ କରି ସେ ମଧ୍ୟ ଦାହ ହେଇଯିବେ। ନା ବିଦ୍ରୁଙ୍କୁ ଆଣି, ନା ବିଦ୍ରୁ ସେଠି ନାହାନ୍ତି, ସେ ଚାଲିଯିବେ। ସେଇଭଳିଆ ବିଦ୍ରୁ ଆସିକିରି ସେ ପ୍ରଭାସ କ୍ଷେତ୍ରରେ ଭଗବାନ ଧ୍ୟାନ କରି ଶିଷ୍ୟ ତ୍ୟାଗ କରିବେ, ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେତେବେଳେ ହେବ, 13 ଅଧ୍ୟାୟରେ ବର୍ଣ୍ଣନା କରିସାରିଲା ପରେ ତାପରେ ନାରଦମୁନି କହିବେ, ତମେ ବର୍ତ୍ତମାନ ଅପେକ୍ଷା କର, ଭଗବାନ ଯେତେ ସେତେବେଳେ ଚାଲିଗଲେଣି, କିନ୍ତୁ ସେ କହିଲେ ନାହିଁ, ଖବର ଦେଲେ ନାହିଁ। ତେଣୁ ଚାଲିଗଲା ପରେ ତା 14 ଅଧ୍ୟାୟରେ, 14 ଅଧ୍ୟାୟର ଶୀର୍ଷକ ହେଉଛି ସବୁ ବିଭିନ୍ନ ପ୍ରକାର ଅପସ୍ୱପ୍ନ ଦେଖିଲେ ଯୁଧିଷ୍ଠିର ମହାରାଜ, ବିଭିନ୍ନ ପ୍ରକାର ସଙ୍କେତ, କ'ଣ ଖରାପ ସଙ୍କେତ ସବୁ ଦେଖିଲେ, ଯେଉଁ ଅସୁବିଧା ସଙ୍କେତ ସବୁ ରହିଛି ସେସବୁ ଦେଖିଲେ, 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅର୍ଜୁନକୁ ପଠେଇଲେ ଭଗବାନ ବିଷୟ ଜାଣିବା ପାଇଁ, ଅର୍ଜୁନ ବହୁତ ଦିନ ରହିଗଲେ, ଫେରିଲେ ନାହିଁ। ତେଣୁ ତାପରେ ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜ ଭୀମଙ୍କୁ ସେ ପଚାରୁଛନ୍ତି, କ'ଣ ଅସୁବିଧା କ'ଣ ହେଲା, ଏଭଳି ବିଭିନ୍ନ ପ୍ରକାର ଅପସ୍ୱପ୍ନ ଦେଖାଯାଉଛି, ସବୁ ବିଭିନ୍ନ ପ୍ରକାର ଭଗବାନଙ୍କ ବ୍ୟବସ୍ଥାରେ ଶୁଭ ସଙ୍କେତ ଏବଂ ଅଶୁଭ ସଙ୍କେତ ସବୁ ମିଳିଯାଏ। ଆମ ଶରୀରରେ ଭୂମିରେ, ଆକାଶରେ ଏସବୁ ବିଭିନ୍ନ ପ୍ରକାର ଉତ୍ପାତ ସବୁ ରହିଛି, ଭୂମିକମ୍ପ ଏଗୁଡ଼ି ଉତ୍ପାତ ଅଶୁଭ ସଙ୍କେତ, ଆକାଶର ଉଲ୍କାପାତ ଇଏ ଗୋଟେ ଅଶୁଭ ସଙ୍କେତ, ଶରୀରରେ ପୁରୁଷମାନଙ୍କର ବାମ ଦିଗ ଯଦି ସ୍ପନ୍ଦନ ହେବ ସେ ଗୋଟେ ଅଶୁଭ ସଙ୍କେତ, ସ୍ତ୍ରୀ ଲୋକମାନଙ୍କର ଡାହାଣ ଦିଗ ସ୍ପନ୍ଦନ ହେଲେ ସେ ଗୋଟେ ଅଶୁଭ ସଙ୍କେତ। ତେଣୁ ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜ ସବୁ କହୁଛନ୍ତି ଭୀମଙ୍କୁ। ସେହି ସମୟରେ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅର୍ଜୁନ ଆସି ପହଞ୍ଚିଯିବେ, ଅର୍ଜୁନ ଯେତେବେଳେ ଆସି ପହଞ୍ଚିବେ ସେତେବେଳେ ଭଗବାନ ଚାଲିଯାଇଛନ୍ତି ଆଉ ନାହାନ୍ତି। ଇଏ ମଧ୍ୟ ଅର୍ଜୁନଙ୍କର ଶରୀରରେ ବହୁତ ବହୁତ କ୍ରନ୍ଦନ କରୁଛନ୍ତି ଅର୍ଜୁନ। ଏଭଳି ଦେଖିକିରି ଯୁଧିଷ୍ଠିର ମହାରାଜ ପଚାରିବେ, କ'ଣ ହେଇଛି ତମର, କ'ଣ କିଛି ଅଧର୍ମ କାର୍ଯ୍ୟ କଲ କି, କ'ଣ ହେଲା। ଏଭଳି ଭାବରେ ଯେତେବେଳେ କହୁଛନ୍ତି ପନ୍ଦର ଅଧ୍ୟାୟରେ ଅର୍ଜୁନ କହୁଛନ୍ତି, ବଞ୍ଚିତ ହୋ ମହାରାଜ ହରିଣା ବନ୍ଧୁ ରୂପେଣ ଯେନ ମେ ଅପୃତ ତେଜ ଦେବ ବିସ୍ମାଙ୍କନ ମହାରାଜ। ମୁଁ ବର୍ତ୍ତମାନ ମୋର ବନ୍ଧୁ ଭଗବାନ ହରିଙ୍କ ଦ୍ୱାରା ବଞ୍ଚିତ ହେଇଗଲି, ସେ ମୋର ତେଜକୁ ନେଇଗଲେ। ଭଗବାନ ଚାଲିଗଲେ, ଯଦୁକୂଳକୁ ଧ୍ୱଂସ କରି ଚାଲିଗଲେ, ଏବଂ ଅର୍ଜୁନ ପାଖକୁ ଖବର ଦେଇଥିଲେ ତାଙ୍କର ପତ୍ନୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ। କିନ୍ତୁ ଅର୍ଜୁନ ତାଙ୍କର ପତ୍ନୀ ମାନଙ୍କୁ ଯେତେବେଳେ ଆଣିକି ଆସୁଥିଲେ ସେହି ସମୟରେ ବାଟରେ ବିଭିନ୍ନ ପ୍ରକାର ଗୋପାଳ ମାନେ ଆସି ସବୁ ଗୌଡ଼ ପିଲାମାନେ ସବୁ ଆସିକିରି ଲାଠି ଦେଖେଇକିରି ଅର୍ଜୁନକୁ ପରାସ୍ତ କରିଦେଲେ। ଅର୍ଜୁନଙ୍କର ଯେଉଁ ଗାଣ୍ଡିବ ଧନୁ ଥିଲା, ପ୍ରସିଦ୍ଧ ଗାଣ୍ଡିବ ଧନୁ, ତାର କିଛି ଶକ୍ତି ରହିଲା ନାହିଁ। ତେଣୁ ସେ ଶ୍ଳୋକଟି କହିଛନ୍ତି, ଏତେ ଶକ୍ତି ଥିଲା ଗାଣ୍ଡିବ ଧନୁରେ, କିନ୍ତୁ ସବୁ ନେଇଗଲେ। ପ୍ରଭୁପାଦ ମହାରାଜ କହନ୍ତି, ଆମର ଯେଉଁ ସବୁ ଶକ୍ତି ରହିଛି ଭଗବାନ ସେ ଶକ୍ତି ଦେଇଛନ୍ତି, ଆବଶ୍ୟକତା ଅନୁସାରେ ଶକ୍ତି ଦିଅନ୍ତି, ପୁଣି ଯଦି ଦରକାର ନଥାଏ ସେ ସବୁ ନେଇଯାଆନ୍ତି। ତେଣୁ ଏଇଭଳି ଭାବରେ ଅର୍ଜୁନ ବିଳାପ କରୁଛନ୍ତି। ତାପରେ ଏ କଥା ଶୁଣିକିରି ଯେ ଭଗବାନ ନାହାନ୍ତି, ପୃଥା ବା କୁନ୍ତି ଦେବୀ ଶରତ୍ୟାଗ କରିଦେଲେ। ଏ ପ୍ରଥମ ସ୍କନ୍ଦ ପନ୍ଦର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଶରତ୍ୟାଗ କରିଦେଲେ। ତାପରେ ଯୁଧିଷ୍ଠିର ମହାରାଜ ସାଇଲେଣ୍ଟ ହେଇଗଲା, କିଛି କଥା କହିବା ପାଇଁ ଆଉ ବନ୍ଦ କରିଦେଲେ କଥା କହିବା। ପାଗଳ ବୋଲି ସେ ମଧ୍ୟ ବ୍ୟବହାର କରି ଆରମ୍ଭ କଲେ, ତାଙ୍କର ରାଜ୍ୟକୁ ପ୍ରଦାନ କରି ପରୀକ୍ଷିତ ମହାରାଜ ପ୍ରଦାନ କରିକିରି ସେ ଚାଲିଲେ, ଭଗବାନଙ୍କର ଅନ୍ୱେଷଣରେ ଚାଲିଗଲେ, ଉତ୍ତର ଅଭିମୁଖରେ ଯାଇଥିଲେ। ପାଣ୍ଡବମାନେ ସବୁ ତାଙ୍କର ପଶ୍ଚାତ ତାଙ୍କୁ ଫଲୋ କରୁଥିଲେ ବା ତାଙ୍କୁ ଅନୁସରଣ କରୁଥିଲେ, ଏସବୁ କଥା ତ ମହାଭାରତରେ ବର୍ଣ୍ଣନା କରାଯାଇଛି। ଏବଂ କୁହାଯାଏ ଏଭଳି ଭାବରେ ସବୁ ବାଟରେ ସବୁ ପଳେଇଗଲେ, କିଏ ଦ୍ରୌପଦୀ ଚାଲିଗଲା, କିଏ ସୁଭଦ୍ରା ଚାଲିଗଲେ, ତାପରେ ଅର୍ଜୁନ ଭୀମ ଆଉ ନକୁଳ ସହଦେବ ସବୁ ଜଣ ଜଣ କରି ପତନ ହେଇଗଲା। ପତନ ହେଇ ପ୍ରକୃତ ସେମାନେ ଭଗବତ ଧାମକୁ ଗଲେ। ଏ ଗୋଟେ ଲୀଳା ହେଇଥିଲା, ଲୀଳା ହେଇଥିଲା। ଏଇଟା କୁହାଯାଏ ଯୁଧିଷ୍ଠିର ମହାରାଜ ଯାଇଥିଲେ, ଯୁଧିଷ୍ଠିର ମହାରାଜ ସିଧାସଳଖ ସ୍ୱର୍ଗକୁ ଗଲେ ନାହିଁ, ସେ ନର୍କ ଦ୍ୱାର ଦେଇକି ଯାଇଥିଲେ, ନର୍କ ସାଇଡ଼ରେ ଯାଇଥିଲେ। କାହିଁକି ନା ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧରେ କହିଥିଲେ ଯୁଧିଷ୍ଠିର ମହାରାଜଙ୍କୁ, ତମେ କୁହ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମ ହତ ବୋଲି, ସେଥିରେ ଯୁଧିଷ୍ଠିର ମହାରାଜ ସେଥିରେ ରାଜି ହେଇନଥିଲେ। ତେଣୁ ସେ ଗୋଟେ କଣ୍ଡିସନରେ ରାଜି ହେଇଥିଲେ, ନରେ ବା କୁଞ୍ଜରେ, ଗୋଟେ କୁଞ୍ଜର ବା ହାତୀ ନାମକ ରହିଛି, ତାର ନାମ ଥିଲା ଅଶ୍ୱତ୍ଥାମା। ଭୀମ ତାଙ୍କୁ ହତ୍ୟା କରିକିରି ସେ କହିଥିଲେ ଅଶ୍ୱତ୍ଥାମ ହତ, କିନ୍ତୁ ଦ୍ରୋଣାଚାର୍ଯ୍ୟ ସେଇଟାକୁ ଗ୍ରହଣ କରୁନଥିଲେ, କାରଣ ଦ୍ରୋଣାଚାର୍ଯ୍ୟଙ୍କ ହାତରେ ଅସ୍ତ୍ର ଥିବା ପର୍ଯ୍ୟନ୍ତ ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ। ତେଣୁ ଭଗବାନଙ୍କ ବ୍ୟବସ୍ଥାରେ ଯୁଧିଷ୍ଠିର ମହାରାଜଙ୍କୁ କୁହାଗଲା, ତାଙ୍କୁ କୁହ ଯେ ଅଶ୍ୱତ୍ଥାମ ହତ, କିନ୍ତୁ ସେ ଏଇ କଣ୍ଡିସନରେ ରାଜି ହେଲେ। ତେଣୁ ସେ କହିଲେ ଅଶ୍ୱତ୍ଥାମ ହତ ନରେ ବା କୁଞ୍ଜରେ, କୁଞ୍ଜରେ କହିଲା ବେଳକୁ ଭଗବାନ ଶଙ୍ଖ ପକେଇଦେଲେ। ତେଣୁ ଦ୍ରୋଣାଚାର୍ଯ୍ୟ ଜାଣିକିରି ଜାଣିଲେ ଯେତେବେଳେ ତାଙ୍କ ପୁତ୍ର ହତ ହେଇଛି, ତେଣୁ ସେ ଅସ୍ତ୍ର ତ୍ୟାଗ କରିଦେଲେ ଏବଂ ଦୁର୍ଯ୍ୟୋଧନ ତାଙ୍କୁ ହତ୍ୟା କରିଦେଲେ। ଏସବୁ ଘଟଣା ସବୁ ରହିଛି, ମହାଭାରତରେ ବହୁତ ଷ୍ଟୋରି ରହିଛି, ଏତେ କଥା ସବୁ ରହିଛି। ତେଣୁ ଯାହା ବି ହଉ, ଏହିଭଳି ଭାବରେ ସେ ଯେତେବେଳେ ଗଲେ ସ୍ୱର୍ଗକୁ, କୁହାଯାଏ ତାଙ୍କ ସହିତ ଜଣେ କୁକୁରଟେ ଆସିଥିଲେ, କୁକୁରଟେ ସବୁ ଯାଉଥିଲେ ସ୍ୱର୍ଗରେ। ଯେତେବେଳେ ପହଞ୍ଚିଗଲେ ତାକୁ କୁହାଗଲା, ମହାରାଜ ଆପଣଙ୍କୁ ସ୍ୱାଗତ କରାଯାଉଛି, କିନ୍ତୁ କୁକୁରକୁ ଆଣିଲେ ହବ ନାହିଁ, କୁକୁରକୁ ଆଲାଉ ନାହିଁ। ତେଣୁ ଯୁଧିଷ୍ଠିର ମହାରାଜ କହିଲେ ଯେ କୁକୁର ଯଦି ଆଲାଉ ନାହିଁ ତାହେଲେ ମୁଁ ମଧ୍ୟ ଯିବି ନାହିଁ। ଏଭଳି ଭାବରେ ତାକୁ କୁକୁର ସହିତ ଆଲାଉ କରାଗଲା, କିନ୍ତୁ କୁକୁର ହେଉଛି ପ୍ରକୃତ ଧର୍ମରାଜ, ତାଙ୍କ ପିତା ଧର୍ମରାଜ ଏବଂ ଯମରାଜ, ଯମରାଜ ସ୍ୱୟଂ ଯମରାଜ ପୁତ୍ର ହେଉଛନ୍ତି ଯୁଧିଷ୍ଠିର ମହାରାଜ। ପରୀକ୍ଷା କରୁଥିଲେ ବିଭିନ୍ନ ସମୟରେ, ସବୁ ପରୀକ୍ଷା ସବୁ ହେଇଛି ସବୁ। ଯାହା ଏଇଭଳି ଭାବରେ ସେ ସବୁ ଗଲେ, ମାନେ ତାଙ୍କର ଏଇଭଳି ଭାବରେ ତାଙ୍କୁ ଭଗବତ ଧାମକୁ ଗଲେ, ସେମାନେ ଭଗବାନ ପାର୍ଶ୍ୱ ଏମାନେ ସବୁ ଭଗବତ ଗୀତାରେ କହିଛନ୍ତି ନା ଭଗବାନ ଅର୍ଜୁନକୁ ଚତୁର୍ଥ ଅଧ୍ୟାୟରେ, ଏ ଯେଉଁ ଜ୍ଞାନ ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି, ଏ ଯେଉଁ ଜ୍ଞାନ ମୁଁ ପ୍ରଥମେ ଏବଂ ବ୍ୟବସ୍ଥିତ ଯୋଗବନ ପ୍ରତ୍ୟବାନ ମତ୍ୟମ, ମୁଁ ପ୍ରଥମେ ଏଇ ଭଗବତ ଗୀତାର ଜ୍ଞାନ ସୂର୍ଯ୍ୟ ଦେବତା ବିବସ୍ୱାନ କହିଥିଲି। ତେଣୁ ଅର୍ଜୁନ ପଚାରିଲେ, ପ୍ରଭୁ ହେ ସଖା, ତମେ ତ ମୋ ସହିତ 90 ବର୍ଷ ବୟସ ଥିଲା ଭଗବାନଙ୍କୁ ସେ ସମୟରେ। ତେଣୁ ଆଉ ଆପଣ ଏତେ ବର୍ଷ ତଳର କଥା 12 କୋଟି 4 ଲକ୍ଷ ବର୍ଷ ପୂର୍ବରେ କେମିତି ଆପଣ ଜ୍ଞାନ ଦେଇଥିଲେ ସୂର୍ଯ୍ୟ ଦେବତା ବ୍ୟବସ୍ଥାଙ୍କୁ ଭଗବାନ ସେଇଠି କହିଛନ୍ତି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ସେ କହିଛନ୍ତି ବହୁନି ମେ ବ୍ୟତୀତ ହାନି ଜନ୍ମାନି ତବ ଚାର୍ଜୁନ ଧାନ୍ୟ ବେଦ ସର୍ବାଣୀ ନନ୍ତମ ବ୍ୟର୍ଥ କରନ୍ତୁ ବା ଅନେକ ଜନ୍ମ ଆମେ ବିତେଇ ଦେଇଛେ କିନ୍ତୁ ସେସବୁକୁ ମୁଁ ମନେ ରଖିଛି ତମେ ଭୁଲି ଯାଇଛ। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ଯୁଧିଷ୍ଠିର ମହାରାଜ ଏମାନେ ସବୁ ଭଗବତ ଧାମକୁ ଗଲେ, ପାଣ୍ଡବମାନେ ସବୁ ଭଗବତ ଧାମକୁ ଗଲେ, ଭଗବାନଙ୍କର ପାର୍ଶ୍ୱ ସେମାନେ ସବୁବେଳେ ଭଗବାନଙ୍କ ସହିତ ସେମାନେ ଆସନ୍ତି ଲୀଳା କରନ୍ତି। ତେଣୁ ଏଇଭଳି ଭାବରେ ଗଲା ପରେ 16 ଅଧ୍ୟାୟ ବର୍ଣ୍ଣନା କରିବା ପରେ କି ମହାରାଜ ରାଜ୍ୟ ଶାସନ କଲେ 16 ଅଧ୍ୟାୟ ବର୍ଣ୍ଣନା କରାଯାଇଛି କିଭଳି ସେ ଶାସନ କରୁଥିଲେ 16 ଅଧ୍ୟାୟରେ ଏଭଳି ଭାବରେ ଶାସନ କରୁଛନ୍ତି ଭାଗବତ ବର୍ଣ୍ଣନା କରାଯାଇଛି। ଜଣେ ଯାଆନ୍ତି ଯୁଧିଷ୍ଠିର ମହାରାଜଙ୍କର ଯେଉଁଭଳି ଭାବରେ ଶାସନ ଥିଲା ସେଇଭଳି ଭାବରେ ଫଲୋ କରୁଥିଲେ, ସେ ତାଙ୍କୁ ଅନୁସରଣ କରୁଥିଲେ ସେଇଭଳି ଭାବରେ ଶାସନ ନୀତି ଅନୁସଙ୍ଗ ଆମେ ଯୁଧିଷ୍ଠିର ମହାରାଜ ବିଷୟରେ କହିଥିଲେ କିଭଳି ଲୋକମାନେ ପ୍ରଜାମାନେ ଆନନ୍ଦରେ ଥିଲେ, ଏମିତିକି ଗାଭୀମାନେ ଏତେ ଆନନ୍ଦରେ ଥିଲେ ତାଙ୍କର କହ୍ନରୁ କ୍ଷୀର ବାହାରିକି ସବୁ ମାଟି ସବୁ ଓଦା ହେଇଯାଉଥିଲା ଆଉ ଜଳସେଚନର ଆବଶ୍ୟକତା ନଥିଲା। ପ୍ରଥମ ସ୍କନ୍ଦ 10 ଅଧ୍ୟାୟରେ ତ୍ରିପୁଟି ଅଛନ୍ତି ଆମେ କହିଥିଲେ ଏଇଟା। ତେଣୁ ଏଇଭଳି ଭାବରେ ଚାରିଆଡ଼େ ଠିକ ଭାବରେ ଶାସନ ନୀତି କରୁଥିଲେ କିନ୍ତୁ ଭଗବାନ ଥିଲା ଭିତରେ କଳିର ସମୟ ଆସିଯାଇଥିଲା। ଭଗବାନ ଦ୍ୱାପର ଯୁଗର ଅନ୍ତିମରେ ଆସିଥିଲେ ସେ ସମୟରେ କଳିର ସମୟ ଆସିଯାଇଥିଲା। ଦ୍ୱାପର ଯୁଗ ପରିମାଣ ହେଉଛି 8,64,000 ବର୍ଷ, ତାହାପରେ କଳିର ପରିମାଣ ଆସିବ 4,32,000 ବର୍ଷ, ବର୍ତ୍ତମାନ କଳିର 5,534 ବର୍ଷ ଯାଇଛି ଆହୁରି ବାକି ସବୁ ରହିଛି। ତେଣୁ ଏଇ ଯେଉଁ ଭଗବାନ ଥିବା ହେତୁ କଳି ପ୍ରବେଶ କରିପାରୁନଥିଲେ, ତେଣୁ ଭଗବାନ ଯେତେବେଳେ ଚାଲିଗଲେ ପରୀକ୍ଷିତ ମହାରାଜ ଯେତେବେଳେ ରାଜଶାସନ କଲେ କଳି ଆସିବା ପାଇଁ ଚେଷ୍ଟା କଲା କିନ୍ତୁ ପରୀକ୍ଷିତ ମହାରାଜ କଳିକୁ ନିଗ୍ରହ କରିଛନ୍ତି, ନିଗ୍ରହ କରି ବର୍ଣ୍ଣନା କରାଯାଏ 16 ଅଧ୍ୟାୟ ସେଟା ବର୍ଣ୍ଣନା କରାଯାଇଛି ପରୀକ୍ଷିତ ମହାରାଜ କଥା ଆସିବ। ତେଣୁ ଯୁଆଡ଼େ ଯାଉଥିଲେ ପ୍ରଜାମାନେ ଏତେ ଆନନ୍ଦରେ ଥିଲେ ସବୁ ସେମାନେ ରାଜାଙ୍କୁ ବିଭିନ୍ନ ପ୍ରକାର ଭଗବାନଙ୍କ ଲୀଳାକୁ ଡ୍ରାମା ମାଧ୍ୟମରେ ନାଟକ ମାଧ୍ୟମରେ ପ୍ରସ୍ତୁତ କରୁଥିଲେ। କୁହାଯାଇଛି 16 ଅଧ୍ୟାୟରେ ସାରଥ୍ୟ ପାରିଷଦ ସେବନ ସଖ୍ୟ ଦୌତ୍ୟ ବିରାମସମାନୁଗମନମ ସ୍ତବନ ପ୍ରଣାମାନ ସ୍ନିଗ୍ଧେଷୁ ପାଣ୍ଡୁଷୁ ଜଗତ ପ୍ରଣତି ଚ ବିଷ୍ଣୁ ଭକ୍ତି କରୋତି ନୃପତି ଚରଣାରବିନ୍ଦେ। ରାଜାଙ୍କୁ ଯେ ସେ ଭଗବାନ କିଭଳି ପାଣ୍ଡବ ମାନଙ୍କ ଅଧୀନ ହେଇଯାଇଥିଲେ ଏଭଳି ବିଭିନ୍ନ ଲୀଳା ପ୍ରଦର୍ଶନ କରିକି ରାଜାଙ୍କୁ ଦେଖୁଥିଲେ ପ୍ରଜାମାନେ, କିନ୍ତୁ ଭଗବାନ ପାଣ୍ଡବ ମାନଙ୍କର ସାରଥି ହେଇକି ରହିଥିଲେ, ସାରଥି ଅର୍ଜୁନଙ୍କର ରଥରେ ସାରଥି ହେଇକି ରହିଥିଲେ, ତାଙ୍କର ପାର୍ଶ୍ୱଦ ହେଉଥିଲେ, ପାଣ୍ଡବ ମାନଙ୍କୁ ମଧ୍ୟ ସେବା କରୁଥିଲେ। ବିରାସନାଙ୍କ ଯେହେତୁ ମହାଭାରତ ଯୁଦ୍ଧ ଚାଲିଥିଲା 18 ଦିନ ଯୁଦ୍ଧ ଚାଲିଲା ପାଣ୍ଡବମାନେ ଘୁଙ୍ଗୁଡ଼ି ମାରୁଥିଲେ ରାତିରେ ଶୋଇକି, କିନ୍ତୁ ଭଗବାନ ବିରାସନ ରହିକିରି ଜଗିଥିଲେ ସୁରକ୍ଷା ଦେଉଥିଲେ। ଭଗବାନ ବିରାସନାଙ୍କ ଭବନ ସ୍ତବନ ପ୍ରଣାମ କେତେବେଳେ ସେ ତାଙ୍କୁ ସ୍ତବ କରୁଥିଲେ, ପ୍ରଣାମ ଯୁଧିଷ୍ଠିର ମହାରାଜଙ୍କୁ ସ୍ତବ ପ୍ରଣାମ ଇତ୍ୟାଦି ସବୁ କରୁଥିଲେ ପ୍ରଣାମ। ସ୍ନିଗ୍ଧେଷୁ ପାଣ୍ଡୁଷୁ ଜଗତ ପ୍ରଣାନ୍ତି ଯେ ବିଷ୍ଣୁ, ଯେଉଁ ଭଗବାନ ବିଷ୍ଣୁକୁ ଜଗତ ପ୍ରଣାମ କରନ୍ତି ସେଇ ବିଷ୍ଣୁ ପାଣ୍ଡବମାନଙ୍କୁ ପ୍ରଣାମ କରୁଥିଲେ, ଯେହେତୁ ଭାବରେ ଯୁଧିଷ୍ଠିର ମହାରାଜଙ୍କୁ ଏବଂ ଭୀମଙ୍କୁ ମଧ୍ୟ, ଭୀମ ତାଙ୍କ ବଡ଼ ଭାଇ ହେବେ, ଅର୍ଜୁନ ହେଉଛି ତାଙ୍କର କଣ୍ଟେମ୍ପରାରି ବା ତାଙ୍କର ସହିତ ଏକା ବୟସର, ନକୁଳ ସହିତ ତାଙ୍କ ସାନ, ଏଇଭଳି ଭାବ ଭକ୍ତି କରୁଥିଲେ ପ୍ରତିଷ୍ଠାନେ। ଏଇଭଳିଆ ପ୍ରଜାମାନେ ତାଙ୍କୁ ବହୁ ପ୍ରକାର ନାଟ୍ୟ ମାଧ୍ୟମରେ ସବୁ ପ୍ରସ୍ତୁତ, ଭଗବାନ ଲୀଳା ସବୁ ପ୍ରସ୍ତୁତ କରୁଥିଲେ। ଆଉ ରାଜା ପରୀକ୍ଷିତ ମହାରାଜ ବହୁତ ଖୁସି ହେଇକି ତାଙ୍କର ସବୁ ବହୁତ ମୂଲ୍ୟବାନ ଉପହାର ସବୁ ପ୍ରଦାନ କରୁଥିଲେ, ବିଭିନ୍ନ ପ୍ରକାର ମାଳ ସବୁ ଯତ୍ନମାଳ ଇତ୍ୟାଦି ସବୁ ପ୍ରଦାନ କରୁଥିଲେ ତାଙ୍କୁ। ବହୁତ ବିସ୍ତାର ଭାବେ ବର୍ଣ୍ଣନା କରି ଯାହା ମାତ୍ର ସମୟ ନାହିଁ ଆମେ କ'ଣ କହିବା ସଂକ୍ଷେପ କହିକି ଯିବା। ତେଣୁ ଏଇଭଳି ଭାବରେ ଯାଉଥିଲା ବେଳେ ଦେଖିଲେ ଗୋଟିଏ ଗାଭୀ ଏବଂ ଗୋଟିଏ ବୃଷବ ଖଣ୍ଡନ କରୁଛନ୍ତି। ଗାଭୀ ରହିଛନ୍ତି ତାଙ୍କର 4 ପାଦରୁ 3 ପାଦ ନଷ୍ଟ ହେଇଯାଇଛି, ଗୋଟିଏ ପାଦ ରହିଛି, ଇଏ ହେଉଛି ଧର୍ମ। ବୃଷବ ହେଉଛନ୍ତି ଧର୍ମ, ବର୍ତ୍ତମାନ ଯେଉଁ ଲାଜଦାୟ ଧର୍ମଶ୍ର ଗାଁରେ ଭଗବତୀ ଭାରତ ଯେଉଁ କୁହାଯାଇଛି ନା ଧର୍ମ ସତ୍ୟ ଯୁଗରେ 4 ପାଦ କହିବା ଏଇଟା ସେ ହେଉଛି ଧର୍ମ ବୃଷଭ, ତିନି ପାଦ ଚାଲିଯାଇଛି, ଗୋଟିଏ ପାଦ ରହିଛି। ଏଠି ଯୋଗନେତ୍ରରେ ଦେଖିଲେ ରାଜା ପରୀକ୍ଷିତ ମହାରାଜ ଦେଖିଲେ, ଏବଂ ଆଉ ଗୋଟିଏ ଶୂଦ୍ର ବ୍ୟକ୍ତି ରାଜା ବେଶ ପଡ଼ିକିରି ଆଉ ଯେଉଁ ଗୋଟିଏ ପାଦ ଅଛି ସେ ପାଦକୁ ପ୍ରହାର କରୁଛି। ଏ କଳିଯୁଗର ଅବସ୍ଥା ଏଇଆ ହବ, ଧର୍ମ ନଷ୍ଟ ହେଇଯିବ। ତେଣୁ ପୃଥିବୀ ଦେବୀ ଗାଭୀ ରୂପରେ ଆସିଥିଲେ, ଏବଂ ଧର୍ମ ଦେବତା ବୃଷଭ ରୂପରେ ଆସିକିରି ତାଙ୍କ ଭିତରେ ସବୁ କଥୋପକଥନ ହେଉଛି। ପୃଥିବୀ ଗାଭୀ କ୍ରନ୍ଦନ କରୁଛନ୍ତି, ଏବଂ ବୃଷଭ ପଚାରୁଛନ୍ତି କ'ଣ ପାଇଁ କ୍ରନ୍ଦନ କରୁଛ ଦେବୀ। ଏଭଳି ଭାବରେ ଦେବୀ ଭୂଦେବୀ ସେ ଭଗବାନଙ୍କର ଗୁଣ ସବୁ ବର୍ଣ୍ଣନା କରୁଛନ୍ତି, ସଦସ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏହି ସମୟରେ ଆସି ପହଞ୍ଚି ଗଲେ ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜ ଯେତେବେଳେ ଆସି ପହଞ୍ଚିଗଲେ, ସେତେବେଳେ ସେ ଚାହୁଁଥିଲେ ସେ ବ୍ୟକ୍ତିକୁ ଦଣ୍ଡ ପ୍ରଦାନ କରିବା ପାଇଁ, ହତ୍ୟା କରିବା ପାଇଁ। ତେଣୁ ତା ପୂର୍ବରୁ ପଚାରିଲେ, ଗାଈ ବୃଷଭଙ୍କୁ ପଚାରିଲେ, କିଏ ତମେ, କ'ଣ ପାଇଁ ଏ ଯେଉଁ ରହିଛି, ତମର ଏ ଅବସ୍ଥା କିଏ କରିଛି, ତମକୁ କିଏ ଦଣ୍ଡ ଦେଇଛି, ମୁଁ ତାକୁ ଦଣ୍ଡ ପ୍ରଦାନ କରିବି। ଏଇଭଳି ଭାବରେ କହି ରାଜା ବିଶେଷ ଭାବରେ ସେ କଷ୍ଟମ ସେ କଳିକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଇଗଲେ। କଳି ତ ସ୍ମରଣ ନେବେ, ଆମେ ସବୁ ଶୁଣିବା। ତେଣୁ ଏହି ସମୟରେ ଯେତେବେଳେ ପ୍ରଥମେ ପଚାରୁଛନ୍ତି ବୃଷଭଙ୍କୁ, ବୃଷଭ କହୁଛନ୍ତି, ନ ବୟମ୍ କ୍ଲେଶ ବିଜାନି ଯତ ସ୍ୟୁ ପୁରୁଷୋତ୍ସବ ପୁରୁଷଙ୍କ ବିଜାନି ମୋ ବାକ୍ୟ ଭେଦ ବିମୋହିତା। ଆମେ ସାଧାରଣତଃ ଆମକୁ ଯିଏ ଦଣ୍ଡ ପ୍ରଦାନ କରୁଛନ୍ତି ବା ଆମକୁ କିଛି ଅପରାଧ କରୁଛନ୍ତି, ଆମେ ଏଇ ଲୋକ ମୋତେ ଏ ବ୍ୟବସ୍ଥା କଲା, ଏଇଭଳି ଭାବେ କଲା, ଆମେ କହିଦେଉଛେ। କିନ୍ତୁ ଏଇଟା ପ୍ରକୃତରେ ଗୋଟିଏ କାର୍ଯ୍ୟର ପାଞ୍ଚଟି କାରଣ ରହିଛି। ଭଗବତ ଗୀତାର ମଧ୍ୟ ଭଗବାନ କହିଛନ୍ତି ସେ କଥା, ଅଧିଷ୍ଠାନ ତଥା କର୍ତ୍ତା କରଣଂ ବିବିଧାସ୍ତ୍ର ଚେଷ୍ଟା ଦୈବଂ ଚୈବାସ୍ତ୍ର ପଞ୍ଚମଂ ଶାରୀରଂ ବା ମନୋବିର୍ଯତ୍ କର୍ମ ପ୍ରାରଭତ ନର ନାର୍ଯ୍ୟ ବା ବିପରୀତଂ ବା ପଞ୍ଚେତ ସେ ହେଇଦେବ। ଏ ପାଞ୍ଚଟି ହେଉଛି କାରଣ, ଯିଏ କାର୍ଯ୍ୟ କରୁଛନ୍ତି ଯେଉଁ ସ୍ଥାନରେ କରାଯାଉଛି ଅଧିଷ୍ଠାନ, ଭାଗବତଙ୍କ କଥା ହେବା ପାଇଁ ସ୍ଥାନରେ ଭାଗବତ କଥା ହେଲା, ସ୍ଥାନଟା ନ ହେଇଥିଲେ ଆମେ କେଉଁଠି କରିଥାନ୍ତି କଥା, ଅଧିଷ୍ଠାନ। ଏବଂ ଯିଏ କାର୍ଯ୍ୟ କରୁଛନ୍ତି ତଥା କର୍ତ୍ତା, ଏବଂ ଯାହା ଦ୍ୱାରା କରାଯାଉଛି କରଣ ଇତ୍ୟାଦି ଯେଉଁ ଇନ୍ଷ୍ଟ୍ରୁମେଣ୍ଟ ଯେଉଁ ରହିଛି କାରଣ ବିବିଧ ପୃଥକ ଚେଷ୍ଟା, ଏବଂ ସେଭଳି ଭାବରେ ଚେଷ୍ଟା ମଧ୍ୟ ରହିଛି। ଏବଂ ମୁଖ୍ୟ କାରଣ ହେଉଛି ଭଗବାନ, ଭଗବାନ ଇଚ୍ଛାରେ ସବୁ ହେଉଛି। ତେଣୁ ଇଏ ଧର୍ମରାଜ, ସ୍ୱୟଂ ଧର୍ମରାଜ ଇଏ କହିଲେ, ନା ବୟମ୍ କ୍ଲେଶ ବି ଜାଣି ପ୍ରଭୁ, ଆମେ ଜାଣିପାରୁନୁ ଆମର କଷ୍ଟର କାରଣ କିଏ, କାହିଁକି ନା ଯଥେଷ୍ଟ ପୁରୁଷୋତ୍ସବ ପୁରୁଷ ଶ୍ରେଷ୍ଠ ପରୀକ୍ଷିତ ମହାରାଜ, ଆମେ ଜାଣିପାରୁନୁ ଆମର କଷ୍ଟର କାରଣ କ'ଣ, କାହିଁକି ଜାଣିପାରୁନୁ, ନା ପୁରୁଷଙ୍କ ବି ଜାଣିବୁ ବାକ୍ୟ ଭେଦ ବିମୋହିତ। ବିଭିନ୍ନ ପ୍ରକାର ଦର୍ଶନ ସବୁ ରହିଛି, ବିଭିନ୍ନ ପ୍ରକାର ଫିଲୋସଫି ସବୁ ରହିଛି, କିଏ କହୁଛନ୍ତି ତମର ଭାଗ୍ୟର ଫଳ ଏଇଟା, କିଏ କହୁଛନ୍ତି ତମର କର୍ମର ଫଳ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଦେବତାମାନଙ୍କର ଗ୍ରହ ନକ୍ଷତ୍ରର ଫଳ, ଏଇଭଳି ଭାବରେ ଅନେକ ପ୍ରକାର ସବୁ ବିଭିନ୍ନ ପ୍ରକାର ସବୁ ଦର୍ଶନ ସବୁ ରହିଛି। ତେଣୁ ଆମେ ଜାଣିପାରୁନୁ ଆର କାରଣ କ'ଣ, ଆପଣ କୁହନ୍ତୁ, ଆପଣ ହେଉଛନ୍ତି ପୁରୁଷ ଶ୍ରେଷ୍ଠ, ଆପଣ କୁହନ୍ତୁ। ଏଇଭଳି ଯେତେବେଳେ କହିଲେ ପରୀକ୍ଷିତ ମହାରାଜ କହିଲେ, ଯେ ଧର୍ମଂ ବ୍ରବିଶି ଧର୍ମଜ୍ଞ ଧର୍ମସି ବୃଷର ପଦ ଯତ୍ ଅଧର୍ମକୃତ ସ୍ଥାନ ସୂଚକ ସ୍ୟାପି ତତ୍ ଭବେ। ଯଦି ଜାଣିପାରିବେ ପରୀକ୍ଷିତ ମହାରାଜ, ସେ କହିଲେ ଆପଣ ଧର୍ମରାଜ ସ୍ୱୟଂ, ଧର୍ମ ଭବିଷ୍ୟ ଧର୍ମଜ୍ଞ, ଆପଣ ଧର୍ମ ଜାଣିଛନ୍ତି, ଆପଣ ଧର୍ମରାଜ ଧର୍ମସି ବୃଷରୂପ, ଆପଣ ଧର୍ମ କିନ୍ତୁ ବୃଷରୂପ ଧାରଣ କରିଛନ୍ତି। ଯତ୍ ଅଧର୍ମକୃତ ସ୍ଥାନ ସୂଚକ ସ୍ୟାପି ତତ୍ ଭବେ, ଆପଣଙ୍କର ଏଇ ଯେଉଁ କାର୍ଯ୍ୟର ଏଇ ଯେଉଁ କାରଣ କ'ଣ ଆପଣ ଯଦି ଜାଣିଛନ୍ତି, ଅଧର୍ମ ଦ୍ୱାରା ଆପଣଙ୍କ ଧର୍ମର ସବୁ ପାଦ ସବୁ ନଷ୍ଟ ହେଇଯାଇଛି, କିନ୍ତୁ ଆପଣ କହୁନାହାନ୍ତି କାହିଁକି, ନା ଆପଣ କହିଲେ ସୂଚକ ସ୍ୟାପିତ ଭାବେ, ଏଇଟା ଯଦି ସୂଚନା ଦେବେ ସେ ମଧ୍ୟ ସେଥିରେ ଭାଗି ହେବେ, ଅଧର୍ମରେ ଭାଗି ହେବେ, ସେଥିପାଇଁ ଆପଣ କହୁନାହାନ୍ତି। ତେଣୁ ତପ ଶୌଚଂ ଦୟା ସତ୍ୟ ଇତି ପାଦା କୃତି କୃତା ଅଧର୍ମାନ ସେଇ ତ୍ରୟ ଭଗ୍ନା ସ୍ମୟ ସଙ୍ଗ ମଧେଇସ୍ତବ। ଆପଣଙ୍କ ଚାରିପାଦ ଧର୍ମର ଚାରିପାଦ ରହିଛି, ସେ ହେଉଛି କ'ଣ କ'ଣ, ନା ତପସ୍ୟା ଶୌଚ ଦୟା ଏବଂ ସତ୍ୟ। ସତ୍ୟ ଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ତେଣୁ ସେଥିପାଇଁ ଲୋକମାନଙ୍କର ଆୟୁଷ ଲକ୍ଷ ବର୍ଷ ଥିଲା। ସେଭଳି ଭାବରେ ସତ୍ୟ ଶୌଚ ଦୟା କ୍ଷମା ଆୟୁଷ ବଳ ସ୍ମୃତି ଇତ୍ୟାଦି ସେଇଭଳି ଭାବରେ ପ୍ରଚୁର ପରିମାଣରେ ଥିଲା ସେ ସମୟ ସତ୍ୟ ଯୁଗରେ। କିନ୍ତୁ ଆସ୍ତେ ଆସ୍ତେ ଧର୍ମର ଗ୍ଲାନି ହେଉଛି। ଗୋଟିଏ ଗୋଟିଏ ଧର୍ମର ସତ୍ୟ ଯୁଗରେ ଚାରିପାଦ ଥିଲା, ତ୍ରେତା ଯୁଗରେ ଗୋଟିଏ ପାଦ କମିଗଲା, ତିନି ପାଦ ରହିଲା, ଏବଂ ଅଧର୍ମର ଗୋଟିଏ ପାଦ ବଢ଼ିଲା। ସେଇଟା କ'ଣ? ଅଧର୍ମ ମଧ୍ୟ ମଧ୍ୟ ଚାରିପାଦ ରହିଛି। ଅଧର୍ମ ସେଇ ତ୍ରୟ ଭାବନା ସ୍ମୟ ସଙ୍ଗ ମଧେସ୍ତବ। ସ୍ମୟ କହିଲେ ଗର୍ବ, ସଙ୍ଗ କହିଲେ ଅବୈଧସ୍ତି ସଙ୍ଗ, ଏବଂ ମଧେଇ କହିଲେ ନିଶା ଦ୍ରବ୍ୟ ସେବନ ଇତ୍ୟାଦି। ଏସବୁ ଦ୍ୱାରା ହେଉଛି ପାପର ସ୍ଥାନ। ଦିଉତଂ ପାନଂ ସ୍ତ୍ରୀୟଂ ସୁନା, ଏ ହେଉଛି ଚାରୋଟି ପାପର ସ୍ଥାନ। ତେଣୁ ଆସ୍ତେ ଆସ୍ତେ ପାପର ସବୁ ବଢ଼ିଯିବ, ପାପର ପ୍ରଭାବ ବଢ଼ିଯିବ, ଧର୍ମ ଅଧର୍ମର ପ୍ରଭାବ ବଢ଼ିଯିବାରେ ଧର୍ମର ପ୍ରଭାବ କମିଯିବ। ତେଣୁ ଏଇଭଳି ଭାବରେ କହି ଯେତେବେଳେ କଳିକୁ ନିଗ୍ରହ କରିବାକୁ ବସିଛନ୍ତି, ଦଣ୍ଡ ଦେବା ପାଇଁ ବସିଛନ୍ତି, କଳି ଶରଣ ନେଲେ। ଆମେ ଶୁଣୁଛେ ଶରଣ ରକ୍ଷା ଭିତରେ ସେ ଶିବିଙ୍କ ଭଳି ଶରଣ ପ୍ରଦାନ କରିବେ ରାଜା, ଆମେ ଶୁଣୁଥିଲେ। ତେଣୁ ତାଙ୍କୁ ସ୍ଥାନ ଦେଲେ। ତେଣୁ ସେ କହିଲେ ମୁଁ କଳି, ବର୍ତ୍ତମାନ ମୋର ସମୟ ଆସିଛି, ତେଣୁ ମୋତେ ସ୍ଥାନ ଦିଅନ୍ତୁ, ମୋର ସମୟ ଆସିଗଲା, ଦ୍ୱାପର ଯୁଗ ଶେଷ ହୋଇଗଲା, କଳି ଆସିବ, ସତ୍ୟ ତ୍ରେତା ଦ୍ୱାପର କଳି, ଏଇଭଳି ଭାବରେ ଚାଲିଛି, ଏ ଯୁଗରେ ପରିବର୍ତ୍ତନ ହେଉଛି। ତେଣୁ ଅଭ୍ୟର୍ଥିତ ତଥା ତସ୍ମୈ, ଏଇଭଳି ଭାବରେ ଯେତେବେଳେ ସେ ପ୍ରାର୍ଥନା କଲେ, ପ୍ରଭୁ ମୋତେ ସ୍ଥାନ ଦିଅନ୍ତୁ, ମୁଁ କେଉଁଠି ରହିବି। ତେଣୁ ସ୍ଥାନାନି କଳେ ଦଦୋ, କଳି ଯୁଗକୁ ସ୍ଥାନ ଦେଲେ। କ'ଣ କ'ଣ ସ୍ଥାନ ଦେଲେ ନା କ'ଣ? ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଇଏ ଅଧର୍ମର ଚାରି ପାଦ ଯେଉଁ ରହିଛି। ଦ୍ୟୁତ କ୍ରୀଡ଼ା, ଦ୍ୟୁତ କ୍ରୀଡ଼ା ପାଇଁ କେମିତି ପାଣ୍ଡବମାନଙ୍କର ଅବସ୍ଥା ହେଲା ଦେଖନ୍ତୁ। ଯୁଧିଷ୍ଠିର ମହାରାଜ ତାଙ୍କର ଦ୍ରୌପଦୀକୁ ମଧ୍ୟ ବାଜି ଲଗେଇଦେଲେ ଦ୍ୟୁତ କ୍ରୀଡ଼ାରେ, ଏସବୁ ରହିଛି। ଦ୍ୟୁତଂ ପାନଂ, ପାନଂ କହିଲେ ନିଶା ଦେବ ସେବନ, ଏବଂ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ଜୀବ ହତ୍ୟା ବା ଆମିଷ ଭକ୍ଷଣ ଇତ୍ୟାଦି, ଏସବୁ ରହିଛି। ଏ ସ୍ଥାନ ଦେଲେ ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମ, ଏ ଅଧର୍ମର ସ୍ଥାନ। ତେଣୁ କଳିଯୁଗ ଯେତେବେଳେ ସ୍ଥାନ ମାଗିଲେ ରାଜା ତାଙ୍କୁ ସ୍ଥାନ ଦେଲେ, ଏଇସବୁ ସ୍ଥାନ ଦେଲେ। ତେଣୁ ଏଇଟା ପାଇକିରି କଳି କଳି ଯୁଗ ଯେଉଁ ରହିଛନ୍ତି କଳିର ଦେବତା, ସେ ବହୁତ ଖୁସି ହେଇକିରି ଚାଲିଲେ। କିନ୍ତୁ ଦେଖିଲେ ପରୀକ୍ଷିତ ମହାରାଜ ଏଭଳି ରାଜ ଶାସନ କରୁଥିଲେ, ଅଧର୍ମର ସ୍ଥାନ ନଥିଲା କହିଲେ ଚଳେ। ତେଣୁ ସେ ପୁଣି ଆସିଲେ। ତେଣୁ ପରୀକ୍ଷିତ ମହାରାଜ ପଚାରିଲେ କ'ଣ ହେଲା, ପୁଣି କାହିଁ ଆସିଲ? ନା ପ୍ରଭୁ, ଏଇ ଯେଉଁ ଚାରୋଟି ସ୍ଥାନ ଦେଲେ, ଏଇଠି ତ ସ୍ଥାନ ନାହିଁ ଆପଣ ରାଜ୍ୟରେ, ଆମେ କେଉଁଠି ରହିବୁ? ତେଣୁ ଏଇଠି କୁହାଯାଏ ପୁନଶ୍ଚ ଜାତ ମାନାୟ ଜାତ ରୂପ ମଧାତ ପ୍ରଭୁ ଯତ୍ର ଅନୃତଂ ମଦଂ କାମଂ ରଜ ବୈରଂ ଚ ପଞ୍ଚମଂ। ତେଣୁ ପୁଣି ଯେତେବେଳେ ସେ ପ୍ରାର୍ଥନା କଲେ, ତାଙ୍କୁ ଆଉ ଗୋଟିଏ ସ୍ଥାନ ଦେଲେ, ପଞ୍ଚମ ସ୍ଥାନ ଦେଲେ। ସେଇଟା କ'ଣ ନା ଜାତ ରୂପମ, ଜାତ ରୂପମ କହିଲେ ସୁବର୍ଣ୍ଣ ସୁନା। କାହିଁକି ସେ ସୁନା ସ୍ଥାନ ଦେଲେ ନା ସେଇଠି ଅନୃତମ ସୁନାରେ ପାଞ୍ଚଟି ସବୁ ଅସୁବିଧା କ'ଣ କ'ଣ ସବୁ ରହିଛି ସୁନାରେ ନା ଅନୃତମ, ଅନୃତମ କହିଲେ ଅସତ୍ୟ ସେଠି ରହିବ। ଅନୃତମ ମଦମ ଧନ ରହିଲେ ସବୁ ପ୍ରକାର ନିଶା ଦ୍ରବ୍ୟ ସେବନ କରିବେ, ବିଭିନ୍ନ ପ୍ରକାର କାମନା ଚରିତାର୍ଥ କରିବେ, ଅନୃତମ ମଦମ କାମ ରଜ ବୈରମ ଚ ପଞ୍ଚମ, ରଜଗୁଣ ପ୍ରାଧାନ୍ୟ ସେଠି ରହିବ ଏବଂ ଶତ୍ରୁତା ରହିବ, ଏ ପାଞ୍ଚଟି ଅସୁବିଧା ରହିଛି, ରଜ ବୈରମ ଚ ପଞ୍ଚମ। ତେଣୁ କଳିଯୁଗକୁ ଏଇ ଯେଉଁ ପାଞ୍ଚଟି ସ୍ଥାନ ଦେଲେ, ସେଥିପାଇଁ ପରୀକ୍ଷିତ ମହାରାଜ ଏସବୁ ଦେଲେ। ଶୁକ୍ର ଗୋସ୍ୱାମୀ କହୁଛନ୍ତି ସ୍ୱର୍ଣ୍ଣକା ଋଷିମାନଙ୍କୁ, ଅମୁନି ପଞ୍ଚ ସ୍ଥାନାନି ହ୍ୟଧର୍ମ ପ୍ରଭବ କଳି, ଏଇ ଯେଉଁ ପାଞ୍ଚଟି ସ୍ଥାନ ରହିଛି ଅଧର୍ମର ସ୍ଥାନ। ତେଣୁ ଅତୀତା ନ ସେବତେ, ଅତୀତା ନ ସେବେ ତ ବିଭୁଷୁ ପୁରୁଷ କୋଚିତ, ଯେଉଁମାନେ ପ୍ରକୃତରେ ଧାର୍ମିକ ବ୍ୟକ୍ତି ସେମାନେ ଏଇ ପାଞ୍ଚଟି ସ୍ଥାନକୁ ତ୍ୟାଗ କରିବେ। ଉତ୍ତରେଣ ଦତ୍ତାନି ନ୍ୟବସତ୍ତ ନିର୍ଦ୍ଦେଶକୁ ଅତୀତାନି ନ ସେବେ ତ ବିଭୁଷୁ ପୁରୁଷ କୋଚିତ,
विशेषता धर्मशील राजा लोकपति गुरु कौशल गोस्वामी उत्तरेण दत्तानि उत्तरांगर पुत्र ये जो परीक्षित पांचोटी स्थान दले न्यवसत निदेश कृत ये पांचोटी स्थान दले ये पांचोटी स्थान कलि राजा पे आरंभ कला ये पांचोटी स्थान कौन कौन चार व्यापी अधर्म कलिजी शेष धर्म रही अधर्म व्यापी धर्म रुटिपात जो रही नष्ट तेणु भगवान आस कल्कि रूप से
शरीर जय
वर्तमान आम शुणुचे कथा शुणुचे किसी रही धर्म पाद रही गोटे पाद रही तेणु सब कथ चल धर्म कार्य सब चलती कितु आस्ते आस्ते सब बंद हो धर्म कार्य अधर्म चार व्यापी जीव दिवतम पान स्त्री सुना ये अधर्म स्थान तेणु आते कथा कह शुण तेणु ভগবান কলকি রূপে আসবে আর সেতবে কি কথা শুনে নথিলে তেমন কাহার কথা কুহাযিব তেমন তাকে সব কলিবাসি করবাড় খণ্ডারে সব ছেদন করবে ভাগবত দ্বাদশস্কন্ধরে বর্ণনা করা যাইছি এবং প্রথম স্কন্ধরে মধ্যে বর্ণনা করা যাইছি এই কলিযুগের অন্তিমে আসবে বিষ্ণু দশাঙ্গের পুত্র রূপে আসবে ব্রাহ্মণ এই সমলরে আসবে সম্বল গ্রামস্য প্রভুপাদ মহারাজ কহন্তি সম্বল গ্রাম হচ্ছে সম্বলপুর সম্বলপুর আসবে চারি লক্ষ পঁচিশ হাজার বর্ষ কলি পরিমাণ পাঁচ হাজার বর্ষ চাল যাই আর বাকি যদি রহলা এই অন্তিম সময়ের আসবে কলকি সেতবে সমস্ত নিধন করবে তাপরে সত্যযুগ স্থাপন হব তেমন এটি যোগ হওয়া ঔত্তরেণ দত্তানি নেবসত্তা নির্দেশক কহিলে তুমি এই স্থানে রহব যদি বর্ষা দিন বর্ষা আসব কিন্তু আমি যদি ছতার সাহায্য নেবা তাহলে বর্ষার প্রভাব মুক্ত হয়ে পারা সেইভাবে ভাবে কলির প্রভাব রয়েছে পাঁচটি স্থানে তেমন এই পাঁচটি স্থান যদি আমি দূরে রহবা তাহলে আমি কলির প্রভাব মুক্ত রহবা কলি নিগ্রহ কলে এইভাবে ভাবে আচ্ছা তাহলে ন সেবে তো বুভুষু পুরুষ কচি যে ধার্মিক ব্যক্তি সে এই পাঁচটি স্থানকে গ্রহণ করবে না বিশেষতঃ ধর্মশীল রাজা বিশেষ ভাবে যে ধর্মশীল ব্যক্তি যে রাজা যে লোকপতি এবং যে গুরু এমানে পাঁচটি স্থান দূরে রয়েবে তেমন এ কথা সব শুনিকি এর অধ্যায়ে যে ঘটনা বর্ণনা করা যাইছি তেমন কথা শুনিকি কম যে সৌনকাদি ঋষি মানে সব অনেক সেমানে আশ্চর্য হয়ে গলে আশ্চর্য হয়ে গেলে সে চাইলে কলিকে হত্যা করে বা কলিকে আলাও করে নথান্তে চাইলে কারণ তাকে শক্তি রয়েছে সেইভাবে ভাবে ব্রহ্মা বিষ্ণু শিবঙ্ক ভাবে শক্তি রয়েছে কম নকিপারে সি কিন্তু যে রয়েছে স্বর্ণপ্রতি জাঁয়া চাইলে কাহিঁকি সে তাকে স্থান দেলে কাহিঁকি হত্যা নকি চাইকি আলাও কলে কাহিঁকি কারণ কম তেমন এই প্রশ্নটি যেত পচারে সেতবে সুত গোস্বামী তার উত্তর দেলে যে পরীক্ষিত মহারাজ সারগ্রাহী ব্যক্তি সারগ্রাহী সার জিনিসটা গ্রহণ করতে অসার জিনিসটা ত্যাগ করবে তেমন সে কে নানু দ্বেষ্টি কলিঙ্গ সম্রাট সারঙ্গ ইব সার রূপ কুশলানি আস সিদ্ধান্তি নেত্রাণী কৃতানি যত যদি মৌমাছি সাধারণ মাছি আর মৌমাছি এই দুইটি জিনিস রয়েছে মৌমাছি যে খালি ফুলর মৌ সংগ্রহ করব কিন্তু সাধারণ মাছি মানে সে সব বিভিন্ন প্রকার যে অপবিত্র স্থানে সব বসবে সে সেইভাবে ভাবে ইয়ে মধ্যে জন সারগ্রাহী ব্যক্তি লে সে কম কলে সে কড়ি দ্বেষ কলে না ভাগবত দ্বাদশস্কন্ধে বর্ণনা করা যাই এই তো কলের কথা বিশেষ ভাবে ভাগবত দ্বাদশস্কন্ধে সব বর্ণনা করা ভবিষ্যৎবাণী দিয়ে যাই ভাগবত দ্বাদশস্কন্ধে ଦ୍ୱିତୀୟ ଅଧ୍ୟାୟରେ ପ୍ରଥମ ଅଧ୍ୟାୟରେ ଏଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି ଯେ ଶୁଣିକିରି ପରୀକ୍ଷିତ ମହାରାଜ ଭୟ କରିଗଲେ, କଳିଯୁଗରେ ଏଭଳି ଅବସ୍ଥା ହେବ। ତେଣୁ ସେ ପଚାରିବେ, ପରୀକ୍ଷିତ ମହାରାଜ ପଚାରିବେ, ଏଇ ଯେଉଁ ଏତେ ସବୁ ରହିଛି କଳିରେ, ଏତେ ସବୁ ଅସୁବିଧା ଅଛି, ମୁଁ ତାକୁ ଦେଇଦେଲି, ଇଏ ଦେଇଦେଲି, ସ୍ଥାନ ଦେଇଦେଲି, ଏଭଳି ଭାବରେ ଚିନ୍ତା କରୁଛନ୍ତି। କିନ୍ତୁ ସୁଖଦେବ ଗୋସ୍ୱାମୀ କହିବେ ଯେ ହେ ରାଜନ୍, କଳିର ଦୋଷ ନିଜେ ରାଜନ, କଳିର ଯେଉଁ ଦୋଷ ରହିଛି ଇଏ ଗୋଟେ ସମୁଦ୍ର ଭଳି, ଦ୍ୱାଦଶ ପନ୍ଦର ସବୁ ବର୍ଣ୍ଣନା କରାଯିବ କ'ଣ ସବୁ ହବ କଳିର ଅବସ୍ଥା। ତେଣୁ କିନ୍ତୁ ଅସ୍ଥି ହେବା, ଅସ୍ଥି ଏକ ମହାନ ଗୁଣ, କଳିର ବିଭିନ୍ନ ଦୋଷ ସହିତ ଗୋଟେ ଭଲ ଗୁଣ, ଶ୍ରେଷ୍ଠ ଗୁଣ ରହିଛି, କ'ଣ ସେଇଟା ନା, କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସମୟ ପରମ୍ପରେ, ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ଜଣେ ମୁକ୍ତ ହେଇଯିବ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଠି ମଧ୍ୟ ସେ କଥା କହୁଛନ୍ତି ସୁଧ ଗୋସ୍ୱାମୀ, ସେ କଳିକୁ ଦ୍ୱେଷ କରେ ନାହିଁ କାହିଁକି ନା, ନା ଅନୁଦୃଷ୍ଟି କଳିଙ୍କ ସମ୍ରାଟ ସାର ଦେବ ସାରରୁ ମୋ ମାଛି ଭଳି ସେ ସାରଟିକୁ ଗ୍ରହଣ କରିବେ, କୁଶଳାନି ଆସୁ ସିଦ୍ଧତି। କଳିଯୁଗରେ ମଧ୍ୟ ଏ ଗୋଟେ ଭଲ ଗୁଣ ରହିଛି କଳିଯୁଗର, କ'ଣ ନା କୁଶଳାନି ଆସୁ ସିଦ୍ଧତି, କୁଶଳାନି ଆସୁ ସିଦ୍ଧତି କହିଲେ ଯେଉଁ ଧାର୍ମିକ କାର୍ଯ୍ୟ ସବୁ ରହିଛି ସେଇଟା ଖୁବ୍ ଶୀଘ୍ର ସିଦ୍ଧି ପ୍ରାପ୍ତ ହେଇଯିବେ, ସେଥିରେ ସେମାନେ ଲୋକମାନେ ଧାର୍ମିକ କାର୍ଯ୍ୟରେ ଖୁବ୍ ଶୀଘ୍ର ସିଦ୍ଧି ପ୍ରାପ୍ତ ହେଇଯିବେ। ଆଚାର୍ଯ୍ୟମାନେ କହନ୍ତି ଖୁବ୍ ଶୀଘ୍ର ମାନେ କେବଳ ସଂକଳ୍ପ ମାତ୍ରେଣ, କେବଳ ଜଣେ ସଂକଳ୍ପ କରିଛି ମୁଁ ଆଜି ଭାଗବତ ଶୁଣିବି, ତାହେଲେ ଭାଗବତ ଶୁଣ ଫଳ ପାଇବ, ସେ କଳିଯୁଗରେ ଏସବୁ ରହିଛି ଗୁଣ ସବୁ ରହିଛି, କୁଶଳାଣୀ ଆସୁଛନ୍ତି ନେତରାଣୀ କୃତାଣୀ ଯତ୍, କିନ୍ତୁ ଅଧାର୍ମିକ କାର୍ଯ୍ୟ ସବୁ ରହିଛି ତାକୁ ମନରେ ଚିନ୍ତା କରିଦେଲେ ମଧ୍ୟ ତା'ର ଫଳ ସେମାନେ ପ୍ରାପ୍ତ ହେବେ ନାହିଁ, ସେଇଟା ଶରୀର ଦ୍ୱାରା ସେ କାର୍ଯ୍ୟ କଲେ ହିଁ ତା'ର ଦଣ୍ଡ ସେମାନେ ପାଇବେ ବା ତା'ର ଫଳ ପାଇବେ। ତେଣୁ ଇଏ ଗୋଟେ କଳିର ଭଲ, ବହୁତ ଭଲ ଗୁଣ ଅଛି କଳିର, ବିଭିନ୍ନ ସ୍ଥାନରେ କଳିର ଗୁଣକୁ ସବୁ ବର୍ଣ୍ଣନା କରା, ବିଶେଷ ଭାବରେ ଏକାଶ କନ୍ଦରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଏକାଶ କନ୍ଦରେ ବର୍ଣ୍ଣନା କରାଯାଇଛି, ନବଜଗନ୍ଦରେ ଏଇଟା ରାଜା ନିମିକୁ କହିଛନ୍ତି, କଳିଯୁଗରେ ଏତେ ଭଲ ଗୁଣ ଅଛି, ସତ୍ୟ ତୃତୀୟା ଦ୍ୱାପରେ ତିନି ଯୁଗର ଲୋକମାନେ ଚାହାନ୍ତି କଳିରେ ଜନ୍ମଗ୍ରହଣ କରିବା ପାଇଁ, ମନୁଷ୍ୟ ଜନ୍ମ ପ୍ରାପ୍ତ ହେବା ପାଇଁ, ଏଭଳି କଳିର ଭଲ ଗୁଣ ଅଛି ଏକାଶ କନ୍ଦରେ ବର୍ଣ୍ଣନା କରାଯାଇଛି। କାହିଁକି ସେମାନେ ଚାହାନ୍ତି ନା, କଳିରେ ବହୁତ ନାରାୟଣ ପରାୟଣ ସବୁ ଆସିବେ, ବର୍ଣ୍ଣନା କରାଯାଇଛି ଯେ କଳିଙ୍ଗ ସଭା ଜୟନ୍ତୀ ଆର୍ଯ୍ୟା ଗୁଣଜ୍ଞାନ ସାରଭାଗିନ ଯତ୍ର ସଂକୀର୍ତ୍ତନ ନେଇବ ସର୍ବସ୍ୱାର୍ଥ ବିଲଭ୍ୟତେ। ଯେଉଁମାନେ ଗୁଣଜ୍ଞ ବ୍ୟକ୍ତି, ଯେଉଁମାନେ ସାର ଗ୍ରହଣ କରନ୍ତି ସେମାନେ କଳିଯୁଗକୁ ପ୍ରଶଂସା କରନ୍ତି, କଳିଙ୍ଗ ସଭା ଜୟନ୍ତୀ ଆର୍ଯ୍ୟା ଯେଉଁମାନେ ଆର୍ଯ୍ୟ, ଯେଉଁମାନେ ବୈଦିକ ନୀତି ଅନୁସାରେ ଜୀବନଯାପନ କରନ୍ତି ସେମାନେ କଳିଯୁଗକୁ ପ୍ରଶଂସା କରନ୍ତି, କଳିଙ୍ଗ ସଭା ଜୟନ୍ତୀ ଆର୍ଯ୍ୟା ଗୁଣଜ୍ଞାନ ସାର ଭାଗିନ, କାରଣ ସେମାନେ ସାର ଜିନିଷକୁ ଗ୍ରହଣ କରନ୍ତି, ଯତ୍ର ସଂକୀର୍ତ୍ତନ ନେଇବ ସର୍ବସ୍ୱାର୍ଥ ବିଲଭ୍ୟତେ। କଳିଯୁଗରେ ଏଇଠୁ ଭଲ ଗୁଣ କେବଳ ସଂକୀର୍ତ୍ତନ ମାଧ୍ୟମରେ ସମସ୍ତଙ୍କର ସବୁକିଛି ସ୍ୱାର୍ଥ ପ୍ରାପ୍ତ ହେଇଯିବେ ସମସ୍ତେ, କେବଳ ସଂକୀର୍ତ୍ତନ ମାଧ୍ୟମରେ। ତେଣୁ ଭାଗବତ ଅନ୍ତିମରେ ଅନ୍ତିମ ଶ୍ଳୋକଟି ଆପଣ ଆମକୁ କହିଦେବା, ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ଶ୍ଳୋକ ତେଇଶ, ଅନ୍ତିମ ଶ୍ଳୋକରେ ଏଇଟା କହୁଛନ୍ତି ସୁତ ଗୋସ୍ୱାମୀ ସୌନିକା ଋଷିଙ୍କୁ, ନାମ ସଂକୀର୍ତ୍ତନ ଦର୍ଶ, ଏଇ ଭଗବାନ ନାମ ନାମ ସଂକୀର୍ତ୍ତନ ମାଧ୍ୟମରେ ସର୍ବ ପାପ ପ୍ରଣାଶନ, ସବୁକିଛି ପାପ ଚାଲି ନଷ୍ଟ ହେଇଯିବ, ସର୍ବ ପ୍ରଣାମ ଦୁଃଖ ସମାନ ତମ ନମାମି ହରି ପରମ, କେବଳ ପ୍ରଣାମ ମାତ୍ରକେ ସବୁ ଦୁଃଖ ଚାଲିଯିବ, ଏବଂ ସେଇ ହରି ତମ ନମ ହରି ସେ ହରିଙ୍କୁ ମୁଁ ପ୍ରଣାମ କରୁଛି, ଏଭଳି ଭାବରେ ଏଇଟା ଅନ୍ତିମ ଶ୍ଳୋକ। ତେଣୁ ଏଠି କହୁଛନ୍ତି ଯେ କୃତାଦିଶୁ ପ୍ରଜା ରାଜନ କଳା ଉଚ୍ଛନ୍ତି ସମ୍ଭବ, କୃତାଦିଶୁ କହିଲେ ସତ୍ୟ ଯୁଗ ବା ତୃତୀୟ ଦ୍ୱାପର ଯୁଗ ମାନଙ୍କର ଲୋକମାନେ ପ୍ରଜା ରାଜନ କଳା ଉଚ୍ଛନ୍ତି ସମ୍ଭବ, ସେମାନେ ଚାହାନ୍ତି ଆମକୁ କଳିଯୁଗରେ ଜନ୍ମ ମିଳନ୍ତା କି, ସେମାନେ ଚାହାନ୍ତି କଳୁ ଉଚ୍ଛନ୍ତି ସମ୍ଭବ, କାହିଁକି ନା କଳୁ ଖଳୁ ଭବିଷ୍ୟନ୍ତି ନାରାୟଣ ପରାୟଣ, କଳିଯୁଗରେ ବହୁତ ନାରାୟଣ ଭକ୍ତ ସବୁ ଆସିବେ କଳିଯୁଗରେ, ବିଶେଷ ଭାବରେ ଏଇ ଯେଉଁ ସମୟଟି ଚାଲିଛି ଏ 15,000 ବର୍ଷ କଳିଯୁଗର ପ୍ରଥମ 15,000 ବର୍ଷ ହେଉଛି ସୁବର୍ଣ୍ଣ ଯୁଗ, ସତ୍ୟଯୁଗ ଭଳି ଏଇଟା ସୁବର୍ଣ୍ଣ ଯୁଗ, କାହିଁକି ନା ମହାପ୍ରଭୁ ଆସିଛନ୍ତି ଏଠି, 5000 ବର୍ଷ ଚାଲିଯାଇଛି ଆଉ 10000 ବର୍ଷ ଯେଉଁ ରହିଛି ହେଉଛି ସୁବର୍ଣ୍ଣ ଯୁଗ। ତେଣୁ ମହାପ୍ରଭୁଙ୍କର ଆନ୍ଦୋଳନରେ ଯେଉଁମାନେ ଯୋଗ ଦେବେ ଆମେ ସେଇଟା କହିଛୁ, ସେମାନେ ବହୁତ ସହଜରେ ଭଗବାନ ପ୍ରାପ୍ତ ହୋଇଯିବେ। ସଂକୀର୍ତ୍ତନ ଯତ୍ର ସଂକୀର୍ତ୍ତନ ନେଇବ ସବୁ ସଂକୀର୍ତ୍ତନ ମାଧ୍ୟମରେ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିବେ। ଏସବୁ କଥା ଏକାଦଶ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ କଳିକୁ ଯେଉଁ ସ୍ଥାନ ଦେଲେ, କାହିଁକି ନା କଳିରେ ଭଲ ଗୁଣ ରହିଛି, କୁଶଳାଣୀ ଆସୁଛି ନିହତରାଣୀ କୁତା ନିଜ। ତେଣୁ ଏଇଭଳି ଭାବରେ 17 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ଆଉ ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ଖାଲି ପରୀକ୍ଷିତ ମହାରାଜ ବିଷୟରେ କହୁଛେ, ତେଣୁ ସେଇ ଜିନିଷଟାକୁ କହିବା। ଏଇଭଳି ଭାବରେ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜ ଶିକାର କରୁଥିଲା, ଶିକାର କରି ରାଜାଙ୍କର କର୍ତ୍ତବ୍ୟ ହେଉଛି ସେ ଯେଉଁମାନେ କ'ଣ ଉଦ୍ଧତ ପଶୁମାନଙ୍କୁ ମଧ୍ୟ ସେ ଦମନ କରିବେ, ତେଣୁ ସେ ଶିକାର କରିବାକୁ ପଡ଼େ ତାଙ୍କୁ ରାଜାମାନଙ୍କୁ। ତେଣୁ ଏଇଭଳି ଭାବେ ଶିକାର କରୁଥିବା ସମୟରେ ଭଗବାନ ବ୍ୟବସ୍ଥା ତାଙ୍କ ଆଗରୁ କୁହାଯାଇଛି ନା, ଇଏ କ'ଣ ବ୍ରାହ୍ମଣ ଶାହା ଉପରେ ମୃତ୍ୟୁବରଣ କରିବେ, ଭାଗବତ କଥା ଶ୍ରବଣ କରିବେ, ଏସବୁ ଆଗରୁ ତାଙ୍କର କୁହାଯାଇଥିଲା, ଭବିଷ୍ୟତବାଣୀ ସବୁ ଦିଆଯାଇଥିଲା, ଜନ୍ମ ସମୟରେ ଏଇଟା କୁହାଯାଇଛି। ତେଣୁ ଏଇ ଅନ୍ତିମ ସମୟ କଥା ଆସିଲା। ତେଣୁ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଏଇଭଳି ଭାବରେ କରୁଥିଲା ବେଳେ ତାଙ୍କୁ ତୃଷା ଆସିଲା, ମାନେ ଶୋଷ ହେଲା, ଶୋଷ ହେଲା ଯେତେବେଳେ ଇଏ ଭଗବାନ ବ୍ୟବସ୍ଥାରେ ହେଇଛି, ନହେଲେ ଏଇଟା ହେବା କଥା ନୁହଁ। ତେଣୁ ସେ ନିକଟରେ ଦେଖିଲେ ଗୋଟେ ଋଷିଙ୍କର ଆଶ୍ରମ ରହିଛି, ସମୀକ ଋଷିଙ୍କର ଆଶ୍ରମ ରହିଛି, ସମୀକ ଋଷିଙ୍କର ଆଶ୍ରମକୁ ଗଲେ ଜଳମ ଦେହି ବୋଲି ପ୍ରାର୍ଥନା କଲେ। ରାଜା ସମଗ୍ର ପୃଥିବୀର ସମ୍ରାଟ ରାଜା ଆସିଲା ମାନେ କେତେ କ'ଣ ବ୍ୟବସ୍ଥା ହେଇଯିବ, ସବୁ ଥରେ ଆସିଯିବ, ଯେମିତି ପ୍ରାଇମ୍ ମିନିଷ୍ଟର ମୋଦି ଯଦି ଆସିବେ ବର୍ତ୍ତମାନ କେମିତି ଅବସ୍ଥା ହେବ, ବରହମପୁର ଚହଳ ପଡ଼ିଯିବ। କିନ୍ତୁ ବଣ ଭିତରେ ରହିଛି, ସେ କାହାର କରୁଛନ୍ତି ରାଜା, ଏଇଭଳି ଭାବରେ ଯାଇ ପହଞ୍ଚିଗଲେ ଏକୁଟିଆ ଆଉ କେହି ନାହାନ୍ତି। ତେଣୁ ସେ ସମୀକ ଋଷି ସେ ଭଗବାନଙ୍କ ଧ୍ୟାନରେ ମଗ୍ନ ଥିଲେ, ଭଗବାନ ଧ୍ୟାନ କରୁଥିଲେ, ତେଣୁ ସେ ଶୁଣିପାରିଲେ ନାହିଁ, ସମାଧି ଅବସ୍ଥାରେ ଥିଲେ। ଆମର ଗୋଟେ ରହିଛି, ଆମର 3ଟି ଅବସ୍ଥା ରହିଛି, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା, ଗୋଟେ ହେଉଛି ନିଦ୍ରିତ ଅବସ୍ଥା, ସୁପ୍ତ ଅବସ୍ଥା। କିନ୍ତୁ ଆଠରୁ ଆଉ ଗୋଟେ ଉନ୍ନତ ଅବସ୍ଥା ରହିଛି, ସେଇଟା ହେଉଛି କ'ଣ, ସେଇଟା ହେଉଛି ସମାଧି ସ୍ତର, ତୁରୀୟ ସ୍ତର ବୋଲି କୁହାଯାଉଛି, ଏଇଟା ଚତୁର୍ଥ ସ୍ତର। ଏଇଟା ଏଇଟା ଯଦିଓ ସେ ନିଦ୍ରା ଯାଇନାହାନ୍ତି, କିନ୍ତୁ ସେ ନିଦ୍ରା ଯୋଗ ନିଦ୍ରା ଯାହାକୁ କୁହାଯାଏ, ଯୋଗ ନିଦ୍ରା ସମାଧି ଭଗବାନ ସବୁ ଯୋଗ ନିଦ୍ରା ଥାଆନ୍ତି। କାରଣାନବଜଳରେ ଯ କାରଣାନବଜଳେ ଭଜିଷ୍ମ ଯୋଗ ନିଦ୍ରା, ଯୋଗ ନିଦ୍ରାରେ ଭଗବାନ ରହିଥାନ୍ତି। ତେଣୁ ଯୋଗୀମାନେ ଏଇଭଳି ଭାବରେ ସମାଧିରେ ଥାଆନ୍ତି ସେମାନେ, ତେଣୁ ସେ ଶୁଣିପାରିନଥିଲେ ପରୀକ୍ଷିତ ମହାରାଜଙ୍କର କଥାକୁ। ତେଣୁ ସେ ପରୀକ୍ଷିତ ମହାରାଜଙ୍କର ଜୀବନର ପ୍ରଥମ ଥର ପାଇଁ ସାଧୁଙ୍କ ଉପରେ କ୍ରୋଧ ଆସିଲା, ସାଧୁଙ୍କ ଉପରେ କ୍ରୋଧ ଆସିଲା, ତେଣୁ କ୍ରୋଧ କରିକି ସେ ଫେରିଗଲେ। ଫେରିଗଲା ପରେ ଏହା ଦେଖିଲେ ସେ ଆଶ୍ରମ ନିକଟରେ ଗୋଟେ ରହିଛି, ଗୋଟେ ସର୍ପଟେ ମୃତ୍ୟୁବରଣ କରିଛି, ମୃତ ସର୍ପଟେ ପଡ଼ିଛି, ତେଣୁ ଭଗବାନ ବ୍ୟବସ୍ଥା ତାଙ୍କର ଯେଉଁ ଧନୁ ଗୁଣ ରହିଛି, ଧନୁ ତୀର ରହିଛି, ସେ ତୀରରେ ଉଠେଇକିରି ତାଙ୍କୁ ନେଇକିରି ସିଏ ମୋତେ ଅବର୍ତ୍ତନା କଲେ ନାହିଁ, ମୁଁ ତାଙ୍କୁ ଅବର୍ତ୍ତନା କରୁଛି କରି ସାପଟି ପକାଇ ଦେଇ ପଳେଇ ଆସିଲେ, ତାଙ୍କ ଗଳାରେ ପକାଇ ଦେଇ ପଳେଇ ଆସିଲେ। ଏ କଥା ତାଙ୍କର ଯେଉଁ ରହିଛି ପୁତ୍ର, 5 ବର୍ଷ ପୁତ୍ର ଶ୍ରୀଙ୍ଗି ଏ ଖବରଟି ପାଇଲେ। ସେ ସ୍ନାନ କରୁଥିଲେ ନିକଟସ୍ଥ ନଦୀରେ ସ୍ନାନ କରୁଥିଲେ, ତେଣୁ ଖବର ଯେତେବେଳେ ପାଇଲେ ସାଙ୍ଗେ ସାଙ୍ଗେ ତାଙ୍କର କ୍ରୋଧ ଆସିଲା। ଜଣ କହିଲେ ସେ ତୋର ପିତାଙ୍କୁ ସେ ହତ୍ୟା କରିଦେଲି, ସାପ ଗୋଡ଼େଇ ଦେଇଛନ୍ତି ତାଙ୍କର ଶରୀରରେ, ପିତା ମୃତ୍ୟୁବରଣ କଲେ, ଏଇଭଳି ଭାବରେ ଖବର ପାଇଲେ ସିଏ। ତେଣୁ ସେ କ୍ରୋଧ ପ୍ରକାଶ କରିକିରି ଅଭିଶାପ ଦେଲେ, 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଇତି ଲଙ୍ଘିତ ମର୍ଯ୍ୟାଦାମ ତକ୍ଷକ ସପ୍ତମେହନି ଦକ୍ଷତି ସ୍ମ କୁଳଙ୍ଗାର ଚୋଦିତ ମେ ତଦ୍ରୁହମ। ତେଣୁ ତାଙ୍କ ସାଙ୍ଗ ବାଳକମାନେ ମଧ୍ୟ ଅଛନ୍ତି, ଦେଖ ମୋର ଶକ୍ତି କେତେ ରହିଛି, ବର୍ତ୍ତମାନ ଦେଖେଇ ମୋର ଶକ୍ତିକୁ। ଭଗବାନ ଚାଲିଗଲା ପରେ ଏ କ୍ଷତ୍ରିୟମାନେ ଏଭଳି ଭାବରେ ଉଦଣ୍ଡ ହେଇଯାଇଛନ୍ତି, ମୁଁ ବର୍ତ୍ତମାନ ତାଙ୍କୁ ଶାସ୍ତି ପ୍ରଦାନ କରିବି। ବ୍ରାହ୍ମଣମାନଙ୍କର ସେତେ ଶକ୍ତି ଥିଲା, ଦେଖନ୍ତୁ 5 ବର୍ଷର ବାଳକ, କିନ୍ତୁ ସେ ଯେଉଁ ଅଭିଶାପ ଦେଇଦେଲେ କିଛି କରିହେଲା ନାହିଁ, ତାକୁ ଚେଞ୍ଜ କରିହେଲା ନାହିଁ, କିନ୍ତୁ ଭଗବାନ ଚାହିଁଥିଲେ ସବୁ କରିପାରିଥାନ୍ତେ, କାରଣ ଦୁର୍ବାସା ମୁନିଙ୍କର ଅଭିଶାପ ଆମେ ଶୁଣିଲେ, ଇଏ ଯେଉଁ ଅଶ୍ୱତ୍ଥାମା ବ୍ରହ୍ମା ଶ୍ରୋତା ଛାଡ଼ିଥିଲେ, ଭଗବାନ ତାକୁ ବିଫଳ କରିଦେଲେ, ଏଇଟା ମଧ୍ୟ ବିଫଳ କରିଦେଇଥାନ୍ତି କି ନା, ଭଗବାନ ଚାହୁଁଛନ୍ତି ଏଇଟା ଯେ ଭାଗବତ ଆମେ ଶୁଣିବା, ଭାଗବତ ଆମକୁ ଶୁଣିବା ପାଇଁ ମାନବ ସମାଜ ପାଇଁ ଭାଗବତ ପ୍ରଦାନ କରିବା ପାଇଁ ଏଇ ବ୍ୟବସ୍ଥାଟି ହେଇଛି। ପରୀକ୍ଷିତ ମହାରାଜ ଏଭଳି ଭାବରେ ଯେତେବେଳେ କଲେ, ଦକ୍ଷତି ସ୍ମ କୁଣାଙ୍ଗାର ଚୋଦିତମୀ ତତ ଦୃଢ଼ ଏଇ ସପ୍ତମୀ ଏଇ ସାତ ଦିନରେ ଦକ୍ଷତାକୁ ଦର୍ଶନ କରୁ, ଯିଏ ମୋର ପିତାଙ୍କୁ ସର୍ପ ବେଷ୍ଟନ କରିଛନ୍ତି ବା ସେପଟେ ସର୍ପ ଦ୍ୱାରା ଆଘାତ କରିଛନ୍ତି ତାଙ୍କୁ ଦକ୍ଷକୁ ସବୁ ହତ୍ୟା କରୁ। ସପ୍ତମୀ ସପ୍ତମୀ ବହୁତ ଗୁରୁତ୍ୱପୂର୍ଣ୍ଣ, ଷଷ୍ଠମୀ ହାନି ବା ପଞ୍ଚମୀ କାହିଁ କହିଲେ, ସପ୍ତମୀ ହାନି କାହିଁ କହିଲେ, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ସବୁ ଅର୍ଥ ଦେଇଛନ୍ତି। କାରଣ ଏ ସପ୍ତାହ ଆମର ସପ୍ତାହ ନା, ରବିବାର ଆଜି ଶନିବାର, ଶନିବାର ଶୁକ୍ରବାର ପୁଣି ଶନିବାର ଆରମ୍ଭ ହେଇଯିବ, ତେଣୁ ସାତ ଦିନ ରହିଲା, ତେଣୁ ଏଇ ସାତ ଦିନ ଭିତରେ ଆମର ଗୋଟେ ଦିନ ଶରତ୍ୟାଗ କରିବା ସାତ ଦିନ, ସେଦିନ ସପ୍ତମୀ ହାନି ବୋଲି କହିଲେ ସାତ ଦିନ, ତେଣୁ ଆମେ ପ୍ରସ୍ତୁତ ରହିବା, ସବୁବେଳେ ପାଇଁ ଆମେ ପ୍ରସ୍ତୁତ ରହିବା। ଭାଗବତ ଏକାଦଶ ସ୍କନ୍ଧ ନବମ ଅଧ୍ୟାୟରେ ଏ କଥାଟି ରହିଛି, ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ପ୍ରସ୍ତୁତ ଥାଆନ୍ତି ସାତ ଦିନ ପାଇଁ। କୁହାଯାଇଛି ଇଏ କହିଛନ୍ତି ଏଇଟାକୁ ଦତ୍ତାତ୍ରେୟ, ଦତ୍ତାତ୍ରେୟ କହିଛନ୍ତି ଏକାଦଶ ସ୍କନ୍ଧ ନବମ ଅଧ୍ୟାୟରେ କହୁଛନ୍ତି, ଲବ୍ଧ୍ୱା ସୁଦୁର୍ଲଭମ ଇଦମ୍ ବହୁ ସମ୍ଭବାନ୍ତେ ମାନୁଷ୍ୟମ ଅର୍ଥଦମ ଅନିତ୍ୟମ ଅପି ଅଧୀର ତୋର୍ଣ୍ଣ ଗତିତ ନ ପତିତ ଅନ୍ମୁକ୍ତି ଯାହାବନ ନିଶ୍ରେୟ ସା ବିଷୟ ଖଳୁ ସର୍ବତ ସା। ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ଏମିତି ଆମେ ଶୁଣୁଥିଲେ ଆଉ ଜଣେ ଅଛନ୍ତି ପ୍ରସିଦ୍ଧ ବୈଷ୍ଣବ ଆଚାର୍ଯ୍ୟ ଜଣେ ରହିଛନ୍ତି କୁଳଶେଖର, କୁଳଶେଖର ନା କି, ହଁ ସେ କହିଛନ୍ତି ମୁକୁନ୍ଦମାଣ ସ୍ତୋତ୍ରରେ କହିଛନ୍ତି ଯେ କୃଷ୍ଣ ତୋଦୀୟ ପାଦ ପଙ୍କଜ ପଞ୍ଜରା ଅଧ୍ୟୟ ବିଶ୍ୱଦିନ ମାନସ ରାଜହଂସ, ସେ କହିବେ ନାହିଁ ମୋର ଏତେ ଦିନରେ ମୃତ୍ୟୁ ହେବ ମୁଁ ବଞ୍ଚିବି ନା, ବର୍ତ୍ତମାନ ମୋର ମୃତ୍ୟୁ ହେଇଯାଉ। କୁଳଶେଖର ଜଣେ ରହିଛନ୍ତି ଏତେ ବୈଷ୍ଣବ ପ୍ରସିଦ୍ଧ ବୈଷ୍ଣବ ଆଚାର୍ଯ୍ୟ ଜଣେ, ସେ କହୁଛନ୍ତି ପ୍ରଭୁ ମୋର ମନରୂପ ହଂସ ଆପଣଙ୍କ ପାଦ ରୂପକ ପଦ୍ମରେ ବିଚରଣ କରୁ, କାରଣ ପ୍ରାଣ ପ୍ରାଣ ସମୟ କପବାତ ପିତୁ, ମୃତ୍ୟୁ ସମୟରେ ଆମ ଶରୀର ଯେଉଁ କପବାତ ପିତ ଆସିବ କଣ୍ଠାବରୋଧନ ବି ଦେଉ, ଆମର କଣ୍ଠ ଉପରୁ ସ୍ମରଣ ମୁଁ ଆମ ଭଗବାନ କ'ଣ ସ୍ମରଣ କରିବା, ତେଣୁ ବର୍ତ୍ତମାନ ମୁଁ ଠିକ୍ ଭାବରେ ମନ ମୋର କାମ କରୁଛି, ବୁଦ୍ଧି କାମ କରୁଛି, ବର୍ତ୍ତମାନ ମୁଁ ମୋତେ ଶରୀର ତ୍ୟାଗ କରିବା ପାଇଁ ଅନୁମତି ଦିଅନ୍ତୁ ବା କୃପା କରନ୍ତୁ, ଏଇଭଳି ଭାବରେ ସବୁ ରହିଛି ବୈଷ୍ଣବ ମାନେ ଏଇଭଳି ଭାବରେ କହନ୍ତି। ତେଣୁ ସେ କଥା ମଧ୍ୟ କହିଥିଲେ ଦତ୍ତାତ୍ରେୟ, ସେ କହିଲେ ଆମେ ବହୁ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଲବ୍ଧ୍ୱା ସୁଦୁର୍ଲଭ ଇଦମ୍ ବହୁ ସମ୍ଭବାନ୍ତି ମାନୁଷ୍ୟମ ଅର୍ଥଦମ ଅନିତ୍ୟମ ଅପି ଅଧୀର, ଏ ଯେ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହେଇଛେ ଇଏ ହେଉଛି ଅର୍ଥଦମ, ଅର୍ଥଦମ କହିଲେ ପଞ୍ଚମ ପୁରୁଷାର୍ଥ କୃଷ୍ଣ ଭକ୍ତି ପ୍ରଦାନ କରିବ, କୃଷ୍ଣ ପ୍ରେମ ପ୍ରଦାନ କରିପାରିବ, ଯଦିଓ ଅନିତ୍ୟ ଆମେ ଜାଣିନେ କେତେବେଳେ ଆମର ଅନ୍ତିମ ସମୟ ଆସିବ, ଅପି ଅଧୀର କିନ୍ତୁ ଆମେ ଧୀର ବ୍ୟକ୍ତିରେ ପରିଣତ ହେଇପାରିବା, ତେଣୁ ତୂର୍ଣ୍ଣମ ଯେତେ ନ ପତିତ ଅନୁମୃତ୍ୟୁ ଯାହାବନ, ଯେତେ ଦିନ ପର୍ଯ୍ୟନ୍ତ ବା ଯେତେ ଖୁବ୍ ଶୀଘ୍ର ଆମେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ସବୁବେଳେ ଆମେ ପ୍ରସ୍ତୁତ ରହିବା କଥା, ନିଶ୍ଚୟ ସାହା ବିଷୟ ଖଳୁ ସର୍ବତ ସା, ସବୁଆଡ଼େ ବିଷୟ ରହିଛି କିନ୍ତୁ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ସେ ଜିନିଷଟାକୁ ଗ୍ରହଣ କରିବେ, ସେ ଜିନିଷଟା ହେଉଛି ଭକ୍ତି, ଭକ୍ତିକୁ ଆଚରଣ କରିବେ। ତେଣୁ ଏଇଠି ସେ କଥା କୁହାଯାଉଛି ଯେ ଇତି ଲଙ୍ଘିତ ମର୍ଯ୍ୟାଦାମ ଦକ୍ଷକ ସପ୍ତମୀ ଦକ୍ଷତି ସ୍ମ ଗୁଣାଙ୍ଗାର ଚୁଦି ତମେ ତତ ଦୃଢ଼ମ, ଏଇଭଳି ଭାବରେ ଅଭିଶାପ ଦେଇକରି ସେ ଆସିଗଲେ, ଆଶ୍ରମକୁ ଆସିଲେ, ଆଶ୍ରମ ଆସିଲେ ଦେଖିଲା ବେଳକୁ ତାଙ୍କ ପିତା ସମାଧିରେ ଅଛନ୍ତି, ଆଉ ତାଙ୍କ ଦେହରେ ଗୋଟେ ସର୍ପ ଉଡ଼େଇକି ରହିଛି, କାନ୍ଦିବା ପାଇଁ ଆରମ୍ଭ କଲେ, ସେତେବେଳେ ଯାଇକି ତାଙ୍କର ସମାଧି ଭାଙ୍ଗିଲା, ସମାଧି ଭାଙ୍ଗିଲା ଦେଖିଲେ କ'ଣ ପଡ଼ିଛି ତାକୁ ସାପଟେ ରହିଛି କାଢ଼ିଦେଲେ, ତାପରେ ପଚାରିଲେ ପୁଅକୁ କ'ଣ ପାଇଁ ତୁ କାନ୍ଦୁଛୁ କ'ଣ ତୋର ହେଲା, ସେ ଘଟଣା କହିଲେ ଏଇଭଳି ଭାବରେ ଏଇଭଳି ଭାବରେ ହେଇଛି ମୁଁ ତାକୁ ଅଭିଶାପ ଦେଇଦେଇଛି ପାଞ୍ଚ ସାତ ଦିନ ତାଙ୍କ ମୃତ୍ୟୁ ହେବ। ତେଣୁ ସେ କହିଲେ ଆରେ ମୂର୍ଖ କ'ଣ କଲୁ, मूर्ख श्री राजा परीक्षित महाराज से जे दक्ष शासक थिले तांकर शासन रे आमे निर्भय रहुथिले ताकू जदि तू मृत्यु प्रदान करलु आमर अवस्था कौन हबो भगवान पाखे क्षमा प्रार्थना कले एटा कहुछंति सुत गोस्वामी कहुछंति तिरस्कृत विप्रलब्धा सप्ता क्षिप्ता हतापि नाश्य तत् प्रतिकुर्वन्ति तद्भक्ता प्रभु भी भगवान भक्त एति स्वभाव प्रभाव रही से चाहते यू बंद कर दे पार से चाहते विरुद्ध प्रतिबदल किसी अभिशाप प्रदान कर पारे आम गोटे घटना अच्छी राजा निमि एवं वशिष्ठ वशिष्ठ गुरु वशिष्ठ महाराज वशिष्ठ यह भाव कथा रही राजा निमि चाहूँगे गोटे यज्ञ करवाई राजा निमि चाहते गोटे यज्ञ करवाई वशिष्ठ को अनुरोध कले वशिष्ठ कहले मोर बर्तमान गोटे रही कल रही स्वर्ग लोक यज्ञ सारे आसी तुम अपेक्षा कर कहीं चलिए स्वर्ग लोक कि राजा निमि भावे जीवन अनिश्चित आभस्य शीघ्र शुभ कार्य शीघ्र करने कथा कहीकि अन्य जड़े जाज्ञिक ब्राह्मण को लेकर यज्ञ आरंभ करदे वशिष्ठ मुनि आस फेरिकी देखिले ये भाव निमि यज्ञ करुच्ची तेणु से क्रोध एगला हत्या करने व्यवस्था कर अभिशाप दे तू मृत्युवरण कर राजा निमि क्रोध आसला सी कह तुम जीव तुम मृत्युवरण कर मृत्युवरण कर किंतु वशिष्ठ मुनि पुणी जाने ऋषि वीर्य को आश्रय कर सी पुणी जीवन प्राप्त हेले किंतु ये आ चाहिए ना जीवन प्राप्त हाँपाई ये मैं जीवन पाई था चाहिए ना कि समस्त चक्षु रही पलक रूप रही निमिष निमिष रूप रही सी आम निमिष जी निमि महाराज रही से आम कहार उद्देश्य था परीक्षित महाराज खबर जो पाइले जो जान ले ऋषि समीक ऋषि भगवान पाखे क्षमा प्रार्थना कले राजा को खबर दले अन्य शिष्य मान पाखे खबर दले राजन आप सात दिन आयुष अच्छी आप व्यवस्था करते मृत्यु व्यवस्था करते भाव खबर दले जिते बड़े यहाँ शुणिले परीक्षित महाराज जदि भाव करदे कि बाट सारा से बहुत शोच शोकाकूल होकर रही थे कली ये जीवन में कभी साधु मान को असम्मान करना प्रथम थर पर यहाँ है तेणु से चिंता करते कौन हम कौन ना भाव चिंता कर समय से खबर पाईगले भाव मोर सात दिन आयुष अच्छी तेणु प्रस्तुत हुआ से कह से बहुत आनंदित है कौन सी क्रोध आसला ना बा दुख कले ना उद्विग्न ना कि ना बहुत आनंदित होगा कहीं साधु मेहने भी कह भाविले ठीक है ठीक है भल होगी कारण राज्य को प्रदान करदे चारि पुत्र थे ज्येष्ठ पुत्र जन्मेजा जन्मेजा को प्रदान कर आसीगले कौटी की गंगा नदी तट को जदि दिल्ली मेरे घटनापुर सीटा मतलब गंगा तटे कि आसिले हरिद्वार सुप्तार स्थान रही आसिले एवं प्रतिज्ञा कले कौन खाद्य ग्रहण करेंगे ना कि कौन पानी ग्रहण करेंगे ना सत दिन मोर आयुष अच्छी खाद्य पानी ग्रहण न कर असुविधा ना कहीकि आसीगले जो आसीगले से समय खबर चलीगला समग्र विश्व को खबर चलीगला विश्ववासी मैंने सब मुनि ऋषि मैंने जिते थे षाठी हजार मुनि ऋषि आस पहुँची गले षाठी हजार मुनि ऋषि आगुरी कड़े नोटिस दिखाई ये ना कि ना इमिडियट सब से समय थिला बहुत सामान मुनि ऋषि मान जो शक्ति रही है चिंता करना सब खबर पाते से मैंने तेणु ये राजा आसी पहुँचवा पहुँचवा पर सांगे सांगे षाठी हजार मुनि ऋषि आसी पहुँचीगले सी गंगा नदी तटे गंगा नदी तटे ये वर्णना कर सी ताकू प्रणाम करके कहले मोर बर्तमान सात दिन आयुष अच्छी मुझे कौन करी मोर कौन कर्तव्य ये प्रकृत समस्त मनुष्य मानकर ये कर्तव्य ये प्रश्न टी पचारे ये हूँ ब्रह्म जिज्ञासा ब्रह्म जिज्ञासा जो मान ब्रह्म जिज्ञासा होना से पशु भाई जीवन जापन कर ତେଣୁ ପରୀକ୍ଷିତ ମହାରାଜ ଯଦି ପ୍ରଶ୍ନ ପଚାରିଲେ ମୁନି ଋଷିମାନଙ୍କ ଭିତରେ ଚାଲିଲା କ'ଣ କରିବେ, କାରଣ ସବୁ ରହିଛି ଭଗବାନ ପ୍ରାପ୍ତ ହେବା ପାଇଁ ବା ବିଭିନ୍ନ ପ୍ରକାର ମୁକ୍ତିର ମାର୍ଗ ସବୁ ବିଭିନ୍ନ ପ୍ରକାର ରହିଛି, ସବୁ 10ଟି ଅପବର୍ଗିଆ ରହିଛି ବୋଲି କୁହାଯାଏ। ତେଣୁ କ'ଣ କରିବା, କିଏ କହିଲେ ଯଜ୍ଞ କରନ୍ତୁ, କିଏ କହିଲେ ଦାନ କରନ୍ତୁ, କିଏ କହୁଛନ୍ତି ତପସ୍ୟା କରନ୍ତୁ, ଏଇଭଳି ଭାବରେ କିଏ କ'ଣ ସବୁ କହୁଥିଲେ, ନିର୍ଣ୍ଣୟ ହେଇପାରୁନଥିଲା। କିନ୍ତୁ ସେହି ସମୟରେ ଭଗବାନ ବ୍ୟବସ୍ଥାରେ ଏ ସୁଖଦେବ ଗୋସ୍ୱାମୀ ବ୍ୟାସଦେବଙ୍କ ପୁତ୍ର 16 ବର୍ଷର ଯୁବକ ଭଳି ରହିଛନ୍ତି, ତାଙ୍କ ବୟସ ଯଦି ଅଧିକା କିନ୍ତୁ 16 ବର୍ଷର ଯୁବକ ଭଳି ରହିଛନ୍ତି ଏବଂ ଉଲଗ୍ନ, କୌଣସି ବସ୍ତ୍ର ପରିଧାନ କରିନାହାନ୍ତି, ସାଧାରଣ ଲୋକମାନେ ଭାବିବେ ଜଣେ ପାଗଳ ବ୍ୟକ୍ତି। ତେଣୁ ସିଏ ସୁଖଦେବ ଗୋସ୍ୱାମୀଙ୍କର କୌଣସି ଆଶ୍ରମ ନାହିଁ କି ଠିକ ଠିକଣା ନାହିଁ କିଛି, କେଉଁଠି ସେ ସେ ବୋଧନ ମାତ୍ର ଗୃହେଶୁ ଗୃହ ମେଦି ନା ଅବେକ୍ଷିତ ତତ୍ ମହାଭାବ କ'ଣ ତୀର୍ଥି କରୁଛନ୍ତି ତଦାଶ୍ରମ, ସୁଖଦେବ ଗୋସ୍ୱାମୀଙ୍କର ଆଡ୍ରେସ୍ ହେଉଛି ଏଇଭଳି ଭାବରେ, ସେ କେଉଁଠି ନଥାନ୍ତି, ତାଙ୍କର କୌଣସି ଠିକଣା ନାହିଁ, ଆଶ୍ରମ ନାହିଁ, କିଛି ନାହିଁ। କେତେବେଳେ କେଉଁ ଗୋଟେ ଗୃହସ୍ଥ ପାଖରେ ପହଞ୍ଚି ଯାଇଥିବେ ଗୋଧନ ସମୟରେ, ସେ ଗୋଧନ ମାତ୍ର ଗୋଧନ ମାତ୍ର କହିଲେ ପ୍ରଭୁପାଦ ମହାରାଜଙ୍କ ଅଧଘଣ୍ଟାଟେ, ଅଧଘଣ୍ଟାଟେ ଯେଉଁ ଗୋଧନ ହୁଏ ସେଇ ସମୟ ସେତିକି ଅପେକ୍ଷା କରନ୍ତି। କେତେବେଳେ କହନ୍ତି ଭଗବାନ ଏଇଭଳିଆ ଗୋଧନ କରୁଥିଲେ, ଭଗବାନ ବେଳେକୁ ସବୁ ସ୍ମରଣ କରୁଥିଲେ ସିଏ। କିନ୍ତୁ ଆମର ଏଠି କୁହାଯାଇଛି, ସୁଧ ଗୋସ୍ୱାମୀ କହୁଛନ୍ତି ବା ସନକ ଋଷି କହୁଛନ୍ତି କଥାକୁ, ସେ ଗୋଧନ ମାତ୍ର କାହିଁକି ରୁହନ୍ତି ନା ତୀର୍ଥି କରୁଛନ୍ତି ତଦାଶ୍ରମ, ଯେଉଁମାନେ ସାଧୁଙ୍କର ପାଦପଦ ଯେଉଁଠି ପଡ଼େ ସେଇଟା ତୀର୍ଥରେ ପରିଣତ ହେଇଯାଏ। ତେଣୁ ସୁଖଦେବ ଗୋସ୍ୱାମୀ ଯେଉଁଠି ପାଦ ସ୍ଥାପନ କରୁଛନ୍ତି ସେଇଟା ଗୋଟେ ତୀର୍ଥରେ ପରିଣତ ହେଇ, ତୀର୍ଥ କରିବା ପାଇଁ ସେ ସେଠି ରୁହନ୍ତି ତାଙ୍କୁ ଧନ୍ୟ କରିବା ପାଇଁ। ତେଣୁ ତାଙ୍କର କୌଣସି ସ୍ଥାୟୀ ଠିକଣା ନଥିଲା, ତାଙ୍କୁ ଖବର ଦିଆହେବ ସେ ଆସିବେ, ଏସବୁ ଭଗବାନଙ୍କର ବ୍ୟବସ୍ଥା। ତେଣୁ ସେ ଆସି ଯେତେବେଳେ ଆସୁଛନ୍ତି, ତାଙ୍କୁ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଭାବୁଛନ୍ତି ଗୋଟେ ପାଗଳ ଗାଇକିରି ତାଙ୍କ ପଛରେ ଭାବୁଛନ୍ତି, କିଏ କହୁଛି ନାଇଁ ତୋ ନାଁ କ'ଣ, ଇଏ କ'ଣ, ସ୍ତ୍ରୀ ଲୋକମାନେ ଭାବୁଛନ୍ତି ଆହା କେତେ ସୁନ୍ଦର ଯୁବକଟେ ଇଏ, କିନ୍ତୁ ଭଗବାନ ଏଭଳି ଏଭଳି ପାଗଳ କରିଦେଲେ। ଭକ୍ତ ଓ ପାଗଳ ଭିତରେ ତଫାତ୍ ଜାଣିବାଟା ବଡ଼ ମୁସ୍କିଲ। ଭାଗବତର ଗୋଟେ ଶ୍ଳୋକ ଅଛି ସେଥିରେ କୁହାଯାଇଛି, ଭକ୍ତ ମାନେ ପାଗଳ ଭଳି ବ୍ୟବହାର କରିବେ, ଲୋକମାନେ ଜାଣିପାରିବେ ନାହିଁ ଉନ୍ନତ ଭକ୍ତ ବୋଲି, ଲୋକ ଲୋକ ବାହ୍ୟ ସ୍ୱପ୍ରିୟ ନାମ କୀର୍ତ୍ତା ଯାହାତ ରାଗ ହସତ୍ୟତି ଲୋକ ହସତ୍ୟ ରୋଦିତି ନୌତି ନୃତ୍ୟତି ଲୋକ ବାହ୍ୟ, ପାଗଳ ଭଳି ସେମାନେ ଆଚରଣ କରିବେ ଭକ୍ତମାନେ। ଯାଇ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯା ନିଶା ସର ଭୂତାନାମ ତସ୍ୟା ଜାଗ୍ରତ ସଂଯମୀ ଯସ୍ୟାଂ ଜାଗ୍ରତ ଭୂତାନି ସା ନିଶା ପଶୁତ ମୁନେ। ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ଦିବସ ସଦୃଶ, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ହେଉଛି ରାତ୍ରି ସଦୃଶ। ଭାଗବତ କେତେ ମହାତ୍ମ୍ୟ ରହିଛି, ଭାଗବତ କଥା କୁହାଯାଉଛି କିନ୍ତୁ କେତେ ଜଣ ଆଗ୍ରହ ପ୍ରକାଶ କଲେ, ଯେଉଁଟାକ ଭକ୍ତମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, ସାଧାରଣ ବ୍ୟକ୍ତିମାନେ ଏଇଟା ତୁଚ୍ଛ ବସ୍ତୁ, ଏ କ'ଣ ଗୋଟେ କଥା କହୁଛନ୍ତି। ସବୁ ଗୀତାରେ ତ ଭଗବାନ କହିଲେ, ଯେଉଁମାନେ ସେଇ ଉନ୍ନତ ସ୍ତରକୁ ଯାଇ ନାହାନ୍ତି ସେମାନେ ଏଇଟା ବୁଝିପାରିବେନି ଭାଗବତ ମହାତ୍ମ୍ୟ। ଭାଗବତ ଆମକୁ ସୁଯୋଗ ମିଳିଲା କଥା କହିବା ପାଇଁ, ଶୁଣିବା ପାଇଁ ସୁଯୋଗ ମିଳିଲା, ଯାହା ଆମେ ସେ ବିଷୟରେ ଏତେ କଥା କହିବା ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ ଆସି 60,000 ମନୁଷ୍ୟ ପହଞ୍ଚିଗଲେ, ତାଙ୍କ ଭିତରେ କିଛି ନିର୍ଣ୍ଣୟ ହେଇପାରୁନଥିଲା, ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ବ୍ୟବସ୍ଥାରେ ଆସି ପହଞ୍ଚିଗଲେ। ତେଣୁ ସ୍ତ୍ରୀ ଲୋକମାନେ ଛୋଟ ପିଲାମାନେ ତାଙ୍କ ପଛରେ ଆସୁଥିଲେ, କିନ୍ତୁ ସିଏ ଆସି ପହଞ୍ଚିଗଲେ ସେଇଠି ସୁପ୍ତାହରେ ପହଞ୍ଚିଗଲେ। 60,000 ମନୁଷ୍ୟ ପରୀକ୍ଷିତ ମହାରାଜ ଦେଖିଲେ ତାଙ୍କୁ, ଯେ ମହାପୁରୁଷର ଲକ୍ଷଣ ରହିଛି, 32ଟି ଲକ୍ଷଣ ରହିଛି ମହାପୁରୁଷଙ୍କର, ତେଣୁ ଏମାନେ ସବୁ ଜାଣନ୍ତି ମହାପୁରୁଷ ଲକ୍ଷଣ, ଏବଂ ସେମାନେ ସମସ୍ତେ ଦଣ୍ଡାୟମାନ ହେଇଗଲେ, ଠିଆ ହେଇଗଲେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ। ଏସବୁ ଦେଖିକିରି ଛୋଟ ପିଲା ଓ ସ୍ତ୍ରୀ ଲୋକମାନେ ଆସୁଥିଲେ, ସେମାନେ ପଳେଇଗଲେ କରି ପଳେଇଗଲେ। ତେଣୁ ଏଇଭଳି ଭାବରେ ପରୀକ୍ଷିତ ମହାରାଜ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ବ୍ୟାସାସନ ପ୍ରଦାନ କରିକିରି ତାଙ୍କୁ ପ୍ରଶ୍ନ ପଚାରିଲେ। ପ୍ରଥମ ସ୍କନ୍ଧ ଏଇ ହେଉଛି ଅନ୍ତିମ ଅଧ୍ୟାୟ, ହେଉଛି 19 ଅଧ୍ୟାୟ। ତାଙ୍କୁ ପ୍ରଶ୍ନ ପଚାରିଲେ ତାଙ୍କୁ ବହୁତ ପ୍ରଶଂସା କଲେ, ଏବଂ ଦେଖିଲେ ସବୁ ମୁନି ସେମାନେ ତାଙ୍କୁ ସମ୍ମାନ ଦେଉଛନ୍ତି, ତେଣୁ ଜାଣିଲେ ଇଏ ସବୁଠୁ ଶ୍ରେଷ୍ଠ ଯୋଗୀ ଇଏ। ତେଣୁ କହୁଛନ୍ତି, ଅଥବା ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ୍ ପରମ ଗୁରୁମ୍ ପୁରୁଷସ୍ୟ ଇଏ ଯତ୍ କାର୍ଯ୍ୟ ବ୍ରିୟମାଣସ ସର୍ବଦା। जत स्वतभ्यम अथ जाप्यम जत कर्तव्यम नृभि प्रभु स्मर्तव्यम भजनीयम वा ब्रूहि जत वा विपर्ज्यम। ये दुटी प्रश्न बहुत गुरुत्वपूर्ण प्रश्न, ये सब प्रश्न आम करवा कथा किंतु केतेज जो मैंने करुँचा पड़ो से बहुत भाग्यवान मैंने मनुष्य जन्म आरंभ है बुझाक पड़ो ना पशुपाल जीवन जापन कर तेणु ये प्रश्न पचारे अथ पृछामी संसिधि श्रेष्ठ सिद्धिटा कौन सम्यक सिद्धि श्रेष्ठ सिद्धिटा कौन जोगिना परम गुरु आप जोगी मान श्रेष्ठ गुरु आपण सब जोगी मैंने से मुनि मैंने सम्मान प्रदर्शन कले तेणु ये जान ली हूँ सब श्रेष्ठ जोगी जोगिना परम गुरु पुरुष से ही जत कार्य मनुष्य मान कौन कार्य पुरुष से जत कार्य म्रियमाण से सर्वदा विशेष भाव जो मान मृत्यु आसन मृत्यु रही जो मान मृत्यु ना कथा छाड़ू जो मान मृत्यु रही जहाँ तो सी दीव मृत्यु आम ये संसार रही मृत्यु संसार भगवदगीता नवम अध्याय भगवान कहले ये अश्रद्धान पुरुषा धर्मशास परम तब अप्राप्य मान निवर्तन मृत्यु संसार वर्तमानी भगवान भगवान भक्त शास्त्र जदि विश्वास करवा ना तो आमको ये भौतिक जगत को फेरिया पड़े मृत्यु संसार या जहाँ तो सी दूर जन जन्म नौ मान मृत्युवरण कर तेणु यही भाव में जोगिना पुरुष से जत कार्य म्रियमाण सर्वथा कौन तर कार्य विशेष भाव में जत श्रोतव्यम कौन से शुणा कथा अथो जाप्यम बा कौन जप करवा कथा एवं जत कर्तव्यम नुभि प्रभु तांकर कौन कर्तव्य मनुष्य मान को विशेष भाव नुभि प्रभु स्मर्तव्यम भजनीयम बा कौन से स्मरण करवा कथा एवं कौन भजन करवा कथा एवं ब्रूहि जद्वा विपर्ययम ब्रूहि जद्वा विपर्य एवं आपण मतलब कहतु कौटा करवा कथा नुह दुईट जिनस रही दुईट जिनस गोटे विधि आ गए निषेध कौटा करवा कौटा करवा ना दुईटा जी जिन न जानले आम ज्ञान पूर्ण हम ना खाली यहाँ करवा कि आम जब न जानू ये करवा ना तो आम ज्ञान संपूर्ण हम ना तेणु ये कहते ब्रूहि जद्वा विपर्यय एभली जो प्रथम स्कंद ये भाव शेष हो द्वितीय स्कंद आरंभ हम ये द्वितीय स्कंद बार स्कंद एगारटी अध्याय एगारटी स्कंद सुखदेव गोस्वामी प्रश्न सब उत्तर देवे ये प्रश्न उत्तर देवाई एगारटी स्कंद लगे सुखदेव गोस्वामी को तेणु सब कहे आम खाली संक्षेप कहवा जे सी जो कहले ये भाव से परीक्षित महाराज प्रश्न प्रश्न एभली भाव आनंदित होगले सुखदेव गोस्वामी बहुत आनंदित होगले तेणु सी कहले प्रश्न को प्रथमे प्रशंसा कले भरियान ये से प्रश्न कृतलोक रूपम आत्मभित समत पुंसा श्रुतवादिशुज पर हे राजन श्रुतव्याद राजेन्द्र हे राजेन्द्र आपने जो तुम जो प्रश्न पचारिल बहुत श्रेष्ठ प्रश्न पचार भरियान ये प्रश्न कहीं लोक मान मंगल प्रश्न उद्दिष्ट कृतलोक रूप एवं विशेष भाव जो मैंने आत्मविद जो मैंने आत्मा सम्बन्धे ज्ञान प्राप्त होती से जानवे सत्या दिशुज पर शुणा भितर श्रेष्ठ कथा होता सत्या दिशुज पर शुणा भितर श्रेष्ठ विषय वस्तु तुम जो पचार लिटा तार उत्तर हो शुणा भितर श्रेष्ठ विषय सत्या दिशुज पर किंतु सुखदेव गोस्वामी जो चिंता कर प्रश्न उत्तर देवाई एभली भाव से प्रश्न अभिभूत हो पड़े भगवान मंगलाचरण करने भूलीगले कारण से परीक्षित महाराज अवस्था देखी एवं विश्व माने कौन मनुष्य समाज अवस्था देखिकी मनुष्य समाज में दुख आसीगला सूचना आसीगला तेणु बहुत मन दुख एक कथा कहली कौन कह राजेन्द्र जोटा लोक मैंने करवा कथा नुह ता ही कर राजेन्द्र नृणाती सहस्रश अपश्यतात्मतत्व गृहेश गृह मे दिना निद्रया हेतु नक्त व्यवाहन चवाभय दिवाचार्य राजन कुटुंब भरणे न वा देहापत्य कर्त्रादिषु आत्मसन्निषु असत्सु अपि तेषां प्रमत्त निधनं पश्यन् अपि न पश्यति। कौन कही भी राजन लोक माने जहाँ कहवा कथा नुह ता ही कर राजेन्द्र बहुत कथा सुनुंच बहुत कथा कहते बहुत कथा स्मरण कर सब कथा चलती कि जोटा करवा कथा नुह ता ही कर हजार हजार कथा सब सुनुंच सत्यव्याधि राजेन्द्र नृणाम सन्देश अवश्य आत्मतत्व कितु आत्मतत्व विषय जिज्ञास ना कहार भगवद गीतार भगवान प्रथम कहले अर्जुन को सही भाव सप्तम अध्याय जो ज्ञान देने से कथा मत कहले मनुष्याण सरस्वेश कश्चित जत सिद्धाए हजार हजार लोक मान भितर खूब क्वचित लोक जीवन में सिद्धि पाइबा चेष्टा कर कश्चिन मांग व्यतीत तत्व हजार हजार सिद्ध मान भितर खूब क्वचित लोक भगवान तत्व जानते मनुष्य जन्मर उद्देश्य हूँ भगवान जानवा तत्व तेणु एक कहले तुम्हें साधारण लोक मैंने किभ भाव जीवन जापन करद्रियात नक्तम रात्रि निद्रे चलीगला व्यवाहन बाबा स्त्री संग चलीगला दिवा चाहते हैं कुटुंब भरण ना दिवस है टा रोजगार करवा आम शिशु गौरबंद साई महाराज कहते मनी 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 स्वीटर दैन हनी ब्राइटर दैन सनसाइन सरस्वध्यानंद भगवान कहले से कथा ये टंका रोजगार करें समस्त व्यस्त इदम अध्याय मायालब्ध इदम प्राप्त मन रथम इदम अस्त मे भविष्य पुनर्दन कौन जप करवा कथ ना ये से जप कर कौन ना ये मुझी पाइबी ये भविष्य पाइबी ये भाव टा चिंतार सब चल जा देहापत्य कड़ादीशु तर शरीर तर पाने पत्नी इत्यादि आत्मसीमा हूँ ये आत्मसैन्य रक्षा करेंगे तेषा प्रमत भाव प्रमत्त अवस्था से प्रमत पश्चन भी न पश्यर मृत्यु देखिक देखिपारती ना युधिष्ठिर महाराज मतलब से कथा कहे सब बड़ आश्चर्य प्रतिदिन आम देखुजे बहुत लोग मृत्युवरण कर आम से चिंता करूना तेणु कहले हे परीक्षित महाराज तुम्हें कहीं सूचना कर राजा थे खट्टुआम राजा खट्टुआम नाम राजा से ज्ञान तो आता आयुष मुहूर्ता सर्वमुत्सुज गतवान अभयम हरि जे राजा थे खट्टुआम महाराज से सूर्य वंश राजा भगवान जो रामचंद्रंकर पूर्व वंशधर से राजा थे ये शक्तिशाली थे जब स्वर्ग लोक देवता मान सहित मिसिकी असुर मान विरुद्ध युद्ध करुले कि देवता मान विशेष भाव शिवजी पुत्र जहाँ कहे कार्तिकेय सेनानी नाम हम स्कंद भगवत कहुची से होती श्रेष्ठ सेनापति एवं सी देवता मान सेनापति हे से सी खट्टुआम महाराज कहले महाराज आप विश्राम नि आप कौन बर आपको नियंतु आप बहुत साहय कले कौन आम आप बर देवु कुछ ने कौन बर दे पार कौन अमर को छाड़देले अमर बर को छाड़देले आम आवश्यक दे पार ना मोर के आयुष अच्छे कह देखा तर आयुष था गोटे मुहूर्त कहले 48 मिनिट गोस्वामी कौन खट्टुआम नाम राजस्व ज्ञात योता आयुष मुहूर्त सर्वमुत्सुज गोटे मुहूर्त जो जानते आयुष अच्छी सब स्वर्ग लोग त्याग करदे कहीं मतलब गोटे शीघ्र द्रुतगामी जान दि जहाद्वारा कि मुझे पृथ्वी लोक को जीवी स्वर्ग लोक पृथ्वी लोक को आसिले अयोध्या को आसिले एवं से भगवान ध्यान कर भगवत धाम प्राप्त हेले ये हूँ आम गिनीज बुक अफ रेकर्ड स्पिरिचुआल गिनीज बुक अफ रेकर्ड गोटे मुहूर्त जन भगवान प्राप्त हो पारे कि अनेक जन बीतीगला पर जन प्राप्त हो पार ना निजर सीरीयसनेस निर्भर करे ना भगवान कृपा मध्य रही जिनस दुईट जिनस रही तेणु ये कहते तस्मात एक मनसा कौन करवा कथा ना एक मनरे तस्मात एक मनसा भगवान सत्वदंपति भगवान जे कि भक्त मान सत्वत वंश श्रेष्ठ ताक विषय शुणा कथा श्रोतव्य कीर्तितव्य विषय कीर्तन करवा कथा
ଏବଂ ତାଙ୍କ ବିଷୟରେ ଧ୍ୟେୟ ଧ୍ୟାନ କରିବା କଥା ଏବଂ ତାଙ୍କୁ ପୂଜା କରିବା କଥା ଧ୍ୟେୟ ପୂଜ୍ୟ ନିତ୍ୟତା ସବୁବେଳେ ପାଇଁ ନିତ୍ୟତା ସବୁବେଳେ ପାଇଁ ସବୁବେଳେ ନିତ୍ୟତା ଏଇଭଳି ଭାବରେ କହିକିରି ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ମୋର ସମୟ ଚାଲିଗଲା ପରୀକ୍ଷିତ ମହାରାଜ 65 ବର୍ଷ ବୟସ ହେଇଥିଲା ତାଙ୍କୁ ସେ ସମୟରେ ଭଗବାନ ଥିଲାବେଳେ 35 ବର୍ଷ ଥିଲା ତାଙ୍କର ହେଇଥିଲା 35 ବର୍ଷ କାଳ ଭଗବାନ ଥିଲେ ତାଙ୍କର ସେ ସଙ୍ଗ କରିଥିଲେ ତା ବାଦେ ଭଗବାନ ଚାଲିଯିବାର 30 ବର୍ଷ ପର୍ଯ୍ୟନ୍ତ ସେ ରାଜଶାସନ କରୁଥିଲେ ଏ ପଦ୍ମପୁରାଣରେ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି ଭଗବାନ ଚାଲିଯିବାର 30 ବର୍ଷ ପରେ ସେ ଭାଗବତ ଶ୍ରବଣ କରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କ ଠାରୁ ତେଣୁ ଏଇଭଳି ଭାବରେ ତାଙ୍କର ଅନ୍ତିମ ସମୟରେ ତାଙ୍କ ବୟସ ଥିଲା 65 ବର୍ଷ ସୁଖଦେବ ଗୋସ୍ୱାମୀ ଯେତେବେଳେ କହିଲେ ଏଭଳି ଭାବେ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ମୋର ସମୟ ଚାଲିଗଲା ମୁଁ କ'ଣ କରିବି 7 ଦିନ ଆୟୁଷ ଅଛି କ'ଣ କରିବି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଇଏ ଯେଉଁ ଭାଗବତମ୍ ଭାଗବତ ମୋର ପିତା ଏ ରଚନା କରିଛନ୍ତି ଭାଗବତମ୍ ସେ ମୋତେ ଶିକ୍ଷା ଦେଇଛନ୍ତି ମୁଁ ତୁମକୁ ଶିଖେଇବି ଏଇଟା ପଢ଼େଇବି ବା ମୁଁ ତୁମକୁ ତୁମକୁ କହିବି ଭାଗବତମ୍ ତ ଶ୍ରବଣ କର 7 ଦିନ ପର୍ଯ୍ୟାପ୍ତ ରହିଛି 7 ଦିନରେ ତୁମେ ଭାଗବତ ଶୁଣିବ ଏବଂ 7 ଦିନ ଭାଗବତ ଶୁଣିକରି ସେ ଭଗବତ ଧାମ ଯିବେ ପ୍ରଥମ ସ୍କନ୍ଦ ଦ୍ୱିତୀୟ ସ୍କନ୍ଦରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ସୁଖଦେବ ଗୋସ୍ୱାମୀ ବିଭିନ୍ନ ପ୍ରଶ୍ନ ପଚାରି ମଝିରେ ପରୀକ୍ଷିତ ମହାରାଜ ଉତ୍ତର ଦେବେ କେଉଁଟାକୁ ସେ ସୁଖଦେବ ଗୋସ୍ୱାମୀ ଚାହିଁବେ ସଂକ୍ଷେପରେ ବର୍ଣ୍ଣନା କରିବା ପାଇଁ ପରୀକ୍ଷିତ ମହାରାଜ ମହାରାଜ ଏଇଟାକୁ ପ୍ରଭୁ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ଭଗବାନଙ୍କ ଲୀଳାକୁ କେଉଁ ଖାଦ୍ୟ ଗ୍ରହଣ କଲେନି 7 ଦିନ 7 ରାତି ପର୍ଯ୍ୟନ୍ତ କୌଣସି ଖାଦ୍ୟ ଗ୍ରହଣ କଲେ ନାହିଁ କି କ'ଣ ପାନୀୟ ଗ୍ରହଣ କଲେ ନାହିଁ ତେଣୁ ଏଇଭଳି ଭାବରେ ଦ୍ୱିତୀୟ ସ୍କନ୍ଦରୁ ନବମ ସ୍କନ୍ଦ ପର୍ଯ୍ୟନ୍ତ ଯେତେବେଳେ କଥା ଶୁଣୁଛନ୍ତି 3-4 ଦିନ ଚାଲିଗଲାଣି ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜ ତୁମେ ଟିକେ ବିଶ୍ରାମ ନିଅ କହୁନାହାନ୍ତି ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ଦଶମ ସ୍କନ୍ଦ ଲୀଳାକୁ ନବମ ସ୍କନ୍ଦ 24 ଅଧ୍ୟାୟରେ 3-4 ଶ୍ଳୋକରେ କହିଦେଲେ ଚନ୍ଦ୍ରବଂଶର ସୂର୍ଯ୍ୟବଂଶ ନବମ ସ୍କନ୍ଦରେ ସୂର୍ଯ୍ୟବଂଶ କହିଲେ ତାପରେ ଚନ୍ଦ୍ରବଂଶ କରି ଭଗବାନ କୃଷ୍ଣ ଆସିଲେ ଭଗବାନ କୃଷ୍ଣଙ୍କ ଲୀଳାକୁ 3-4 ଶ୍ଳୋକରେ କହିଦେଲେ ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ପ୍ରଭୁ ଏ ଯେଉଁ ଆପଣ ଚିନ୍ତା କରୁଛନ୍ତି ମୁଁ ଖାଦ୍ୟ ଗ୍ରହଣ କରିନାହିଁ ବୋଲି ମୋତେ କିଛି ଅସୁବିଧା ହେଉଛି ନା ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସେ କହିବେ ନୈଶାତି ଦୁଃସାକ୍ଷି ନୁମାଂ ତ୍ୟକ୍ତ ଦମ ବିବାଦେ ପିବନ୍ତମ ତନ୍ମୁଖାମ୍ବୁଜମ ଚ୍ୟୁତମ ହରି କଥାମୃତମ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି କୌଣସି ପାନୀୟ ଗ୍ରହଣ କରିନାହାନ୍ତି ଏମିତି ବିଶ୍ରାମ ମଧ୍ୟ ନେଇନାହାନ୍ତି କିନ୍ତୁ ତାଙ୍କୁ କିଛି ବାଧା ଆସୁନାହିଁ ଯାହାକୁ ତୃଷାକୁ ସହିପାରିଲେ ନାହିଁ ତେଣୁ ତାଙ୍କ କ୍ରୋଧ ଆସିଲା ବର୍ତ୍ତମାନ ସେ କ'ଣ ସେ ପରିତାପ କରୁଛନ୍ତି ଅନୁତାପ କରୁଛନ୍ତି ବର୍ତ୍ତମାନ ତାଙ୍କ କୌଣସି ଛୁକ ଆସୁ କୌଣସି ବାଧା ଆସୁ ନାହିଁ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି କୌଣସି ପାନୀୟ ଗ୍ରହଣ କରିନାହାନ୍ତି 4 ଦିନ ଉପରେ ହେଇଗଲାଣି ଭାଗବତ ସପ୍ତାହ ନିୟମ ରହିଛି କେଉଁଦିନ କେତିକି କୁହାଯିବ ସେଥିରୁ ଆମେ ଜାଣିବା ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ଦଶମ ସ୍କନ୍ଦ 9 ଅଧ୍ୟାୟରେ ବର୍ଣ୍ଣନା କଲେ ଭଗବାନ ବୃନ୍ଦାବନ ଲୀଳା ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା 100 ବର୍ଷ ପର୍ଯ୍ୟନ୍ତ ଦ୍ୱାରକା ଲୀଳା ଚାଲିବ 11 ବର୍ଷ ପର୍ଯ୍ୟନ୍ତ ବୃନ୍ଦାବନ ଲୀଳା 18 ବର୍ଷ ପର୍ଯ୍ୟନ୍ତ ମଥୁରା ଲୀଳା ଏହିଭଳି ଭାବରେ ପାଖାପାଖି 129 ବର୍ଷ ଭଗବାନଙ୍କ ଲୀଳା ରହିଛି ଏସବୁ ଦଶମ ସ୍କନ୍ଦ 9 ଅଧ୍ୟାୟରେ ବର୍ଣ୍ଣନା କରିବେ ଏବଂ ତାପରେ 11 ସ୍କନ୍ଦ କଥା ଆସିବ 11 ସ୍କନ୍ଦରେ ତୃତୀୟ ସ୍କନ୍ଦରେ ଦ୍ୱିତୀୟ ସ୍କନ୍ଦ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିବେ ତୃତୀୟ ସ୍କନ୍ଦରେ ମୈତ୍ର ବିଦ୍ରୋହ ସମ୍ବାଦ ଆସିବ ତୃତୀୟ ଏବଂ ଚତୁର୍ଥ ସ୍କନ୍ଦ ତେଣୁ ପଞ୍ଚମ ସ୍କନ୍ଦରୁ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ ସ୍ଥାନ ବିଷୟରେ କହିବେ କେଉଁଠି କ'ଣ ସବୁ ସ୍ଥାନ ରହିଛି ଏବଂ ଏ ଯେଉଁ ରହିଛି ଆମର ନର୍କ ଇତ୍ୟାଦି ସବୁ ରହିଛି ସେ ବର୍ଣ୍ଣନା କରିବେ ପଞ୍ଚମ ସ୍କନ୍ଦରେ ଷଷ୍ଠ ସ୍କନ୍ଦରେ ପଞ୍ଚମ ସ୍କନ୍ଦରେ ଯଦି ନର୍କ ବର୍ଣ୍ଣନା ଶୁଣିବେ ପରୀକ୍ଷିତ ମହାରାଜ ଭୟଭୀତ ହୋଇଯିବେ ସେ ସେଇ ସମୟ ମଧ୍ୟ ସେ ଚିନ୍ତା କରୁଛନ୍ତି ପ୍ରଜାମାନେ କେମିତି ସୁରକ୍ଷିତ ରହିବେ ତେଣୁ ସେ ପ୍ରଶ୍ନ ପଚାରିବେ ଏ ନର୍କରୁ ଉଦ୍ଧାର ହେବାର କୌଣସି ଉପାୟ ଅଛି ପ୍ରଭୁ ନା ହଁ ଉପାୟ ଅଛି କ'ଣ ସେ ଉପାୟ ନା ଗୋଟିଏ ଥର ସକ୍ରୋନ୍ମନ କୃଷ୍ଣ ପଦାର ବିନ୍ଦୟୁ ନିବେଶିତ ତଦ୍ଗୁଣ ରାଗି ଜୈରିହ ନତେ ଜମ ପାଶ ଉଦ୍ଦେଶ ତତ୍ ଭଟ୍ଟାନ ସ୍ୱପ୍ନ ବି ପଶନ୍ତି ଚୀର୍ଣ୍ଣ ନିଷ୍କୃତା ଗୋଟିଏ ଥର ଯଦି ଜଣେ ଭଗବାନଙ୍କ ନାମ ନେଇଗଲେ କୃଷ୍ଣଙ୍କର ନାମ ନେଇଗଲେ ଶକ୍ରୁନ୍ମନ କୃଷ୍ଣ ପଦାର ବିନ୍ଦୁ ନିବେଶିତ ଆମେ ସବୁ ଗୁଣ ଭିତରେ ଥାଇକରି ମଧ୍ୟ ଯଦି ଭଗବାନଙ୍କର ପାଦ ପଦ୍ମରେ ମନକୁ ଲଗେଇଦେଲେ ସେମାନେ ସ୍ୱପ୍ନରେ ମଧ୍ୟ ଯମ ପାଶଙ୍କର ଯମ ଭଟ୍ଟମାନ ଯମଦୂତ ମାନଙ୍କର ଯେଉଁ ଆସନ୍ତି ପାଶ ଆଣିକି ଆସନ୍ତି ଯମ ପାଶ ମୃତ୍ୟୁ ସମୟରେ ଏସବୁ ଦେଖିବେ ସେମାନେ କିନ୍ତୁ ଇଏ ସ୍ୱପ୍ନରେ ମଧ୍ୟ ଦେଖିପାରିବେ ନାହିଁ କାରଣ ଚିର ନାମ ନିଷ୍କୃତା ପୂର୍ଣ୍ଣ ଭାବରେ ସେମାନେ ପ୍ରାସ୍ତୁତ ହେଇଯାଇଛନ୍ତି। ଏହିଭଳି ଭାବେ ଷଷ୍ଠ ସ୍କନ୍ଧରେ ଯମରାଜଙ୍କର ଉଦାହରଣ ଦିଆଯିବ, ଏ ଯେଉଁ ଅଜାମିଳର ଉଦାହରଣ ଦିଆଯିବ। ଏହିଭଳି ଭାବେ ଷଷ୍ଠ ସ୍କନ୍ଧରେ ଭଗବାନ କେମିତି ତାଙ୍କ ଭକ୍ତଙ୍କୁ ରକ୍ଷା କରନ୍ତି ସେ ବିଷୟରେ କହିବେ। ଷଷ୍ଠ ସ୍କନ୍ଧରେ ଭଗବାନ ଯେଭଳି କହିବେ ତାଙ୍କର ଭକ୍ତଙ୍କୁ ରକ୍ଷା କରିବେ, ଏସବୁ ଶୁଣି ପରୀକ୍ଷିତ ମହାରାଜ ସପ୍ତମ ସ୍କନ୍ଧରେ ପଚାରି ପ୍ରଭୁ ଭଗବାନ ତ ସମସ୍ତଙ୍କ ପ୍ରତି ସମାନ, ସମପ୍ରିୟ ଶ୍ରୁତ ବ୍ରହ୍ମନ୍ ଭୂତାନାମ ଭଗବାନ ସ୍ୱୟଂ ଇନ୍ଦ୍ରସ୍ୟାର୍ଥ କଥନ ଦୈତ୍ୟାନ ଅବଧିତ ବିଷମ ତଥା। ଭଗବାନ ସମସ୍ତଙ୍କ ପ୍ରତି ସମାନ ଏବଂ ସମସ୍ତଙ୍କ ପ୍ରିୟ ଏବଂ ସମସ୍ତଙ୍କ ସୁହୃଦ, ତାହେଲେ ସିଏ ଦେବତାମାନଙ୍କ ସପକ୍ଷ ନେଇକରି ଅସୁରମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟ କରୁଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ନିଜେ ଏହି ପ୍ରଶ୍ନ ଉତ୍ତର ନ ଦେଇକରି ଯୁଧିଷ୍ଠିର ନାରଦ ସମ୍ବାଦକୁ ଉଦ୍ଧାର କରିବେ। ଯୁଧିଷ୍ଠିର ମହାରାଜ ଯେତେବେଳେ ରାଜସ୍ୱ ଯଜ୍ଞ କରୁଥିଲେ, ସେ ରାଜସ୍ୱ ଯଜ୍ଞରେ ଯେଉଁ ରହିଛି ଶିଶୁପାଳ ଭଗବାନ ଏଭଳି ଭାବରେ ତିରସ୍କାର କରି ଭଗବାନ ସମସ୍ତଙ୍କ ସାମ୍ନାରେ ତାଙ୍କ ସୁଦର୍ଶନ ଚକ୍ରକୁ ଛାଡ଼ିବେ, ଯେଉଁ ସୁଦର୍ଶନ ଚକ୍ରରେ ତାର ଶିରଚ୍ଛେଦ ହେବ ଏବଂ ତାର ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନ ଶରୀରରେ ମିଶିଯିବ। ଏଇଟା ଶୁଣି ନାରଦଙ୍କୁ ପ୍ରଶ୍ନ ପଚାରିବେ, ନାରଦଙ୍କୁ ପ୍ରଶ୍ନ ପଚାରିବେ ଯୁଧିଷ୍ଠିର ମହାରାଜ ଇଏ ତ ଜନ୍ମରୁ ଏଭଳି ଭାବରେ ଭଗବାନ ବିରୁଦ୍ଧ କରୁଥିଲେ, ବେରମ ଭଗବାନ ବିରୁଦ୍ଧ କରି ନର୍କକୁ ଯାଉଥିଲେ, ଇଏ କେମିତି ସାଜୁଜୀ ମୁକ୍ତି ପ୍ରାପ୍ତ ହେଲେ? ତେଣୁ ତାର ଉତ୍ତରରେ ନାରଦମୁନି ଏ ପ୍ରହ୍ଲାଦଙ୍କ ପ୍ରସଙ୍ଗ ଆସିବ, ଇଏ ହେଉଛି ଭଗବାନ କର୍ମ ବାସନା ଯୁଧିଷ୍ଠିର ପରୀକ୍ଷିତ କ'ଣ ପ୍ରହ୍ଲାଦଙ୍କର ଶୁଭ ବାସନା ଆସିଲା, କାରଣ ସେ ନାରଦମୁନିଙ୍କ କୃପା ପ୍ରାପ୍ତ ହୋଇଥିଲେ। କିନ୍ତୁ ଜୟ ବିଜୟ ଯେଉଁ ଥିଲେ ସେ ଚାରି କୁମାରଙ୍କ ଦ୍ୱାରା ଅଭିଶପ୍ତ ପ୍ରାପ୍ତ ହେଲେ, ତାଙ୍କର ଅଶୁଭ ବାସନା ଆସିଲା, ତେଣୁ ସେ ହିରଣ୍ୟାକ୍ଷ ଏବଂ ହିରଣ୍ୟ ଶୁଭରେ ଆସିଥିଲେ। ତେଣୁ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର କଥା ରହିଛି। ମନ୍ୱନ୍ତର କଥା କହିଲେ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି, ଏଇଟା ଅଷ୍ଟମ ସ୍କନ୍ଧରେ ସେଟାକୁ ଡିକ୍ଲାଇନ୍ କରିଦେ ଡିକ୍ଲାଇନ୍ ଅଷ୍ଟମ ସ୍କନ୍ଧରେ ସେଇଟା ମନୁଙ୍କ ବିଷୟରେ କହେ। ପ୍ରତି ମନୁଙ୍କ ସମୟରେ 6 ପରିବର୍ତ୍ତନ ଅଛି, ଯେମିତି ଆମର ରାଜା ମିନିଷ୍ଟ୍ରି ଇଲେକ୍ସନ୍ ହେଉଛି, ମିନିଷ୍ଟର ନୂଆ ମିନିଷ୍ଟର ଆସୁଛନ୍ତି, ତାଙ୍କର ସବୁ ମନ୍ତ୍ରିମଣ୍ଡଳ ଗଠନ ହେଉଛି, ଏସବୁ କଥା ରହିଛି ସେଇଭଳି ଭାବରେ। ତେଣୁ ଏଇ 14 ମନୁ ଆସନ୍ତି, 14 ଭିତରୁ 7 ମନୁଙ୍କର ସମୟ ଚାଲିଯାଇଛି, ବର୍ତ୍ତମାନ ସପ୍ତମ ମନୁଙ୍କର 28 ଦ୍ୱାପର ଯାଇକି କଳି ଚାଲିଛି, ଆହୁରି 7 ଆହୁରି 71 ଦିବ୍ୟ ଯୁଗ ରହିଛି, 71-28 ଗଲେ ଆଉ ଯେତିକି ରହିଲା ସେତିକି ରହିଛି ଏଇ ସପ୍ତମ ମନୁଙ୍କର। ତେଣୁ ଏହା ଭିତରେ ବିଶେଷ ଭାବରେ ସବୁ ମନୁଙ୍କ ସାଙ୍ଗରେ ଭଗବାନଙ୍କ ଗୋଟେ ଲୀଳା, ଭଗବାନଙ୍କ ଜଣେ ଅବତାର ଆସନ୍ତି, ସେ ହେଉଛି ମନ୍ୱନ୍ତର ଅବତାର। ତେଣୁ ଏସବୁ ମନ୍ୱନ୍ତର ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, ସବୁ ମନୁଙ୍କର ଲୀଳାକୁ ବିସ୍ତାର ଭାବରେ ଶୁଣିବା ପାଇଁ ଚାହିଁନଥିଲେ ପରୀକ୍ଷିତ ମହାରାଜ। ବିଶେଷ ଭାବରେ ଚତୁର୍ଥ ମନୁଙ୍କ ସମୟରେ ଭଗବାନ ଯେଉଁ ହରି ରୂପରେ ଆସିକରି ଗଜକୁ ଉଦ୍ଧାର କରିଥିଲେ ସେ ଲୀଳାଟିକୁ ବିସ୍ତାର ଭାବରେ କହିଛନ୍ତି। ତାପରେ ଷଷ୍ଠ ମନୁଙ୍କ ସମୟରେ ସେ ଭଗବାନ ଯେଉଁ ସମୁଦ୍ର ମନ୍ଥନ ଲୀଳାଟି କରିଥିଲେ ସେ ଲୀଳାଟିକୁ ବିସ୍ତାର ଭାବରେ କହିଛନ୍ତି, ଏବଂ ସପ୍ତମ ମନୁଙ୍କ ସମୟରେ ଭଗବାନ ଯେଉଁ ବାମନ ରୂପରେ ଆସିଥିଲେ ସେ ଲୀଳାଟିକୁ ବିସ୍ତାର ଭାବରେ କହିଛନ୍ତି, ଆଉ ସବୁ ସଂକ୍ଷେପରେ କୁହାଯାଇଛି। ଏ ଅଷ୍ଟମ ସ୍କନ୍ଧର କଥା। ନବମ ସ୍କନ୍ଧରେ 2 ଈଶାନୁ କଥା, ଭଗବାନ ରାମଚନ୍ଦ୍ରଙ୍କର ଏବଂ ଭଗବାନ କୃଷ୍ଣଙ୍କର ଏବଂ ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏବଂ ନବମ ସ୍କନ୍ଧ ଅନ୍ତିମରେ ଯେତେବେଳେ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କଲେ ସୁଖଦେବ ପରୀକ୍ଷିତ ମହାରାଜ କହିଲେ ବିସ୍ତାର ଭାବରେ ଶୁଣିବା ପାଇଁ, ତେଣୁ ଦଶମ ସ୍କନ୍ଧରେ 9 ଅଧ୍ୟାୟରେ ବର୍ଣ୍ଣନା କଲେ। ସରିଲା ପରେ 11 ସ୍କନ୍ଧରେ ଭଗବାନ ସବୁ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ, ଏଠାରେ ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। 11 ସ୍କନ୍ଧ ସବୁ ଜ୍ଞାନ ପ୍ରାପ୍ତ ହେଲେ ଭଗବାନ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି, ଏହି ମାଧ୍ୟମରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ସବୁ ଜ୍ଞାନ ପ୍ରଦାନ କଲେ। ତାପରେ ଅନ୍ତିମ ସ୍କନ୍ଧ ହେଉଛି 12 ସ୍କନ୍ଧ। 12 ସ୍କନ୍ଧରେ ଏସବୁ ଆମେ ମଝିରେ ମଝିରେ କଥା କହିଛୁ, ଆମେ ଜଷ୍ଟ କହିଥିଲେ 12 ସ୍କନ୍ଧରେ ପଚାରିଲେ ପରୀକ୍ଷିତ ମହାରାଜ କଳିର ଏତେ ସବୁ ଅସୁବିଧା ଅଛି, କେମିତି ଜଣେ ଉଦ୍ଧାର ପାଇପାରିବ? ଉଦ୍ଧାର ଭଗବାନ କହିଲେ, ସୁଖଦେବ ଗୋସ୍ୱାମୀ କହିଲେ ନା କଳିର ଦୋଷ ଭିତରେ ଗୋଟିଏ ଭଲ ଗୁଣ ଅଛି, ଭଗବାନଙ୍କ ନାମ କୀର୍ତ୍ତନ ଜଣେ ଉଦ୍ଧାର ପାଇଯିବ। ଏଇଭଳି ଭାବେ କହିକି ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ଯେତେବେଳେ କହିଲେ, ସେତେବେଳେ ତାଙ୍କର ସେ କହିଲେ ପ୍ରଭୁ ମୋତେ ବର୍ତ୍ତମାନ ଅନୁମତି ଦିଅନ୍ତୁ, ମୁଁ ଭଗବାନଙ୍କୁ ଧ୍ୟାନ କରିବି, ଭଗବାନ ଧ୍ୟାନ କରିବି। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ଅନୁମତି ଦେଲେ ଏବଂ ସେ ଭଗବାନ ଧ୍ୟାନ କଲେ, ଭଗବାନ ଧ୍ୟାନ କରିକି ସେ ସର୍ବତ୍ୟାଗ କରିଦେଲେ, ଭଗବାନ ଧ୍ୟାନ କରିଦେଲେ। ତେଣୁ ତାପରେ
ତକ୍ଷକ ଆସିଲେ, ତକ୍ଷକ ଆସିଲେ ସେ ବହୁତ ଘଟଣା ରହିଛି। ତକ୍ଷକ ଗୋଟାଏ କ'ଣ ଗୋଟାଏ ଛୋଟ କୀଟର ଉପରେ ଆସିଥିଲେ, ଗୋଟେ ଫୁଲମାଳରେ କୀଟର ଉପରେ ଆସିଥିଲେ ଏବଂ ସେ ଫୁଲମାଳ ଜଣେ ଯେତେବେଳେ ତାକୁ ଦେଲେ ସେ ସମୟରେ ସେ ତାଙ୍କୁ ଦଂଶନ କଲେ ଏବଂ ସମସ୍ତଙ୍କ ସାମ୍ନାରେ ତାଙ୍କ ଶରୀର ଜଳିଗଲା ଜଳିଗଲା। ତାହାପରେ ଜନ୍ମେଜ ତାଙ୍କ ପୁତ୍ର ସେ ସର୍ପଯଜ୍ଞ କରିବେ, ସେ ବହୁତ ଗୋଟେ ଘଟଣା ରହିଛି। କିନ୍ତୁ ଏଇଭଳି ଭାବରେ ସୁଖ ପରୀକ୍ଷିତ ସମ୍ବାଦ ସରିଲା ପରେ ତାହାପରେ ସୁତ ଗୋସ୍ୱାମୀ ସପ୍ତମ ଅଧ୍ୟାୟରୁ ତାଙ୍କ କଥା ପୁଣି କହିବେ, ଅନ୍ୟ କଥା ସବୁ କହିବେ, ନୈମିଷାରଣ୍ୟ ଋଷିମାନଙ୍କୁ, ସ୍ୱର୍ଣ୍ଣପାଦ ଋଷିମାନଙ୍କୁ। ଏଇଭଳି ଭାବରେ ଦ୍ୱାଦଶ ସ୍କନ୍ଧରେ 13 ଅଧ୍ୟାୟ ରହିଛି, 13 ଅଧ୍ୟାୟ। ଆଉ ବାକି ଅଧ୍ୟାୟ ସବୁ କହିବେ ସୁତ ଗୋସ୍ୱାମୀ ସ୍ୱର୍ଣ୍ଣପାଦ ଋଷିମାନେ କହିବେ। 13 ଅଧ୍ୟାୟ ଅନ୍ତିମ ଶ୍ଳୋକ ହେଉଛି ଏହି ଶ୍ଳୋକଟି, ନାମ ସଂକୀର୍ତ୍ତନ ଦୃଶ୍ୟ। ଭଗବାନ ନାମ ସଂକୀର୍ତ୍ତନ ମାଧ୍ୟମରେ ସବୁକିଛି ଦୁଃଖ ନାଶ ହୋଇଯିବ। ତେଣୁ ଏଇଭଳି ଭାବରେ ଆମେ କଥାକୁ ସଂକ୍ଷେପରେ ଆରମ୍ଭ କରିକି ଶେଷ କଲେ, ତେଣୁ ଆମେ ବୋଧ ନାମ ସଂକୀର୍ତ୍ତନ କରିକିରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଜୟ ଗୌର ଭକ୍ତବୃନ୍ଦ କୀ, ଜୟ ଗୋପାନନ୍ଦ କୀ। ଚାରିଟା ସ୍ଥାନ ଦେଇଥିଲେ, ତାପରେ ସେଠି ଏଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ଅଧର୍ମ କିଛି ସ୍ଥାନ ନଥିଲା, ତେଣୁ ସେ ଆଉ ଥରେ ପ୍ରାର୍ଥନା କଲେ ଆଉ ଗୋଟେ ସ୍ଥାନ ଦେବା ପାଇଁ। ତେଣୁ ସେ ସୁନାଟା ଦେଲେ, ସୁନା ଗାଁ ତରଫ ମଧାପ୍ରଭୁ। ଭଗବାନ ତାଙ୍କ ଭକ୍ତ ଅଧୀନ ହେଇଯାଆନ୍ତି, ଭଗବାନ ଏଭଳି ଭଗବାନ ଯଦି ସବୁଠାରୁ ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ, କିନ୍ତୁ ଭଗବାନ ସବୁକିଛି ନିୟନ୍ତ୍ରଣ କରିକି ହେଇକରି ମଧ୍ୟ ସେ ତାଙ୍କ ଭକ୍ତର ନିୟନ୍ତ୍ରଣ ରହିଯାଆନ୍ତି। ଭଗବାନ ଭକ୍ତ ବତ୍ସଳତା, ଭଗବାନ ତାଙ୍କ ଭକ୍ତ କେତେ ଭଲ ପାଆନ୍ତି, ତାଙ୍କ କହିଲେ ନା ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନ ହେଇଯାଏ। ଭଗବାନ ଯଦି ପୂର୍ଣ୍ଣ ସ୍ୱାଧୀନ, କିନ୍ତୁ ତାଙ୍କ ଭକ୍ତ ଅଧୀନ ହେଇଯାଆନ୍ତି। ଯେଉଁମାନେ ଆମେ ଜାଣିବା ଭଗବାନ ଏଭଳି ଭକ୍ତଙ୍କୁ ଭଲ ପାଆନ୍ତି, ଆମେ ଭକ୍ତି କରିବା।
ହରେ କୃଷ୍ଣ, ସମସ୍ତେ 5 ମିନିଟ୍ କୀର୍ତ୍ତନ କରିବା, ତାପରେ କଥା ସମ୍ଭବ। ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ରାମ।